हरे कृष्ण 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 हरे हरे, हरे राम 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 हरे हरे। ॐ नमो भगवते वासुदेवाय, ॐ नमो भगवते वासुदेवाय, ॐ नमो भगवते वासुदेवाय। हरे कृष्ण हरे कृष्ण। गतकाल आम मैंने शुणुले प्रहलाद महाराज को असुर बालक मैंने चारिकर घेरी बस। प्रहलाद महाराज जी की वास्तविक करुण आउ मैत्र थे साधु हूँ दिन लोक मानी जो मैंने दुखी संसार दुख पाई से वास्तविक करुणा प्रदान करती ये साधुर स्वभाव। आ तो मित्र ये तो स्वाभाविक मित्र तर बंधु तुम कौन कहले षष्ठ अध्याय मैंने शुणुले कौमार आचरते प्राज्ञम धर्मान भागवतम इहम दुर्लभ मानुष्य जन्मम तदपि अध्रुवम अर्थदम। गतकाल आम मैंने शुणुले विश्वनाथ चक्रवर्ती ठाकुर कि बड़ी सुंदर टीका दे असुर बालक मैंने कहते ना कुमार बेलू धर्म आचरण करहबनी। प्रहलाद कह मु वर्णाश्रम धर्म कथा कहूनी मु भागवत धर्म कथा कह जो भागवत धर्म को मो पिता कोल बस मुझे पिता को मध्य उपदेश देती श्रवणम कीर्तनम विष्णु स्मरणम पाद सेवनम अर्चनम वंदनम दस्यम सख्य आत्मनिवेदनम। भगवान सहित ये नवदा भक्ति जेकोसी अंग सहित भगवान भजन करवा युक्त हवा युज भागवत धर्म प्रभुपाद जी महाराज रचना कर। भागवत धर्म को संख्य भाव में प्रभुपाद जी बहुत सुंदर श्लोक देते न अभिक्रम ना स्वस्ति प्रत्यवाय न विद्यते स्वल्पम अप्यस्य धर्मस्य त्रायते महत भया। जो भक्ति आचरण कले व्यक्ति अल्प किसी भक्ति आचरण कला मान महान विपद रक्षा पाइब त्रायते महत भया भय मान संसार महान संसार रूपक भय वाय जन्मृत चक्र से उद्धार पाइव। प्रभुपाद जी महाराज पटपट लिखुं तेज जीव गोस्वामी जी सिद्धांत आचार्य सी तर क्रम सन्दर्भ में कहते जी मानव जन्म रे कुमार अवस्था ही भजन करवा दरकार। मानव जन्म व्यतीत इतर जन्म रे भजन संभव नुहे। असुर बालक मान प्रहलाद कहते कहीं देवादि जन्म महाविषय आवेशा देवादि जन्म रे महाविषय अच्छी देव जन्म रे देवता जो मैंने देवलोक को जाते पुण्य किसी कर देवलोक जाते से देवलोक पुण्यटा केवल भोग करा जाए जिते जोनि अच्छी 80 लक्ष इतर जोनि केवल भोग जोनि से माने जहाँ करुछन सेटा भोगिबे किंतु मनुष्य जन्म भोग जोनि आउ कर्म जोनि आम जहाँ करे भोगुचे ये किसी कर्म नूतन कर्म किसी या फैसिलिटीज अच्छे सेटा दुर्लभ एवं इतर जन्म 80 लक्ष इतर जन्म कहते ना पशु आदि जन्म नहीं बेक अभाव पशु आदि जन्म रे बेक ना गोटे पशु से बेक खर्च करें मैं शरीर कहीं मिली मुझे रास्ता कड़े शुचि मुझे यहाँ खाऊ मोर कर्तव्य कौन सी तार बेक ना से जार बेक ना से कमी भजन कर। प्रहलाद कह जीव गोस्वामी क्रम सन्दर्भ रचना कर प्रमाण दौरान ब्रह्म वैवर्त पुराण ब्रह्म वैवर्त पुराण तीनो श्लोक प्रमाण दौरान प्राप्य अपि दुर्लभतरम मानुष्यम विबुध ईप्सितम। विबुध माने देवता माने देवता माने ईप्सितम से माने चाहूंती क्यों जन्म ना मानव जन्म देवता माने चाहूंती ये ब्रह्म वैवर्त पुराण श्लोक दौरान जे आश्रित न गोविंद स्ते आत्मा वंचित चिरम। जी मानव जन्म लाभ करी गोविंद को आश्रय कला ना से चिरदिन वंचित हो गला କାରଣ ପୁଣି ଯେ ମାନବ ଚିର ଚିରଦିନ ଏଥିପାଇଁ କୁହାଗଲା, ପୁଣି ମାନବ ଜନ୍ମ ମିଳିବା ପାଇଁ ତାକୁ କେତେ ଦିନ ଲାଗିଯିବ, ବା ଭଗବାନଙ୍କ ନିକଟକୁ ଯିବା ପାଇଁ ବହୁତ ସମୟ ଲାଗିଯିବ। ଅସତି ଚତୁରଶୈବ ଲକ୍ଷ୍ୟସ୍ଥାନ ଜୀବଜାତିଷୁ ଭ୍ରମଦ୍ଭି ପୁରୁଷେ ପ୍ରାପ୍ୟମ ମନୁଷ୍ୟ ଜନ୍ମ ପର୍ଯ୍ୟାୟ। ମନୁଷ୍ୟ ଜନ୍ମ ଯେଉଁ ପାଏ ଏଇଠି କହୁଛନ୍ତି ଅଶୀତି ଚତୁର୍ଶୈବ ଲକ୍ଷ୍ୟସ୍ଥାନ, 84 ଲକ୍ଷ, 80 ଆଉ 4, 84 ଲକ୍ଷ ଜୀବ ଜାତିଷୁ, ମନୁଷ୍ୟ ଜାତି କୁହାଯାଉନି, ଜୀବ ଅର୍ଥରେ ଯେ ଯାହାଙ୍କର ଚେତନ ଶକ୍ତି ଭଗବାନ ସଞ୍ଚାର କରିଛନ୍ତି ଯାହାଙ୍କର, 80 ଲକ୍ଷ ମନୁଷ୍ୟ ଯେ ସବୁବେଳେ ମନୁଷ୍ୟ ହେଉଛି ତା ନାହିଁ, ଏ ପ୍ରମାଣ। ଜୀବ ଜାତିଷୁ ଭ୍ରମଦ୍ଭି ପୁରୁଷେ ପ୍ରାପ୍ୟମ, ଏଭଳି ଭ୍ରମଣ କଲା ପରେ ପୁରୁଷ ଏ ଶରୀରକୁ ମନୁଷ୍ୟ ଜନ୍ମ ପରିଚୟ ମନୁଷ୍ୟ ଜନ୍ମକୁ ପ୍ରାପ୍ତ ହେଉଛି। ତଦପି ନିଷ୍ଫଳମ ଜାତ ତେଷାମ ଆତ୍ମ ଅଭିମାନ, ଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ନିଷ୍ଫଳ କେଉଁମାନଙ୍କର ଯାଉଛି, ଯେଉଁମାନେ ଆତ୍ମ ଅଭିମାନୀ, ଶରୀର ଅଭିମାନୀ, ଆତ୍ମାର୍ଥ ଶରୀର, ଶରୀର ଅଭିମାନୀ। ବରାକାଣ ମନାଶ୍ରିତ ଗୋବିନ୍ଦ ଚରଣ ଦ୍ୱୟ, ବରାକା ଯେଉଁମାନେ ଖଳ ଦୃଷ୍ଟ ସେମାନେ ମନ୍ଦବୁଦ୍ଧି ସମ୍ପନ୍ନ, ସେମାନେ ଗୋବିନ୍ଦଙ୍କର ଚରଣକୁ ଆଶ୍ରୟ କରନ୍ତି ମାନବ ଜନ୍ମ ପାଇଁ। ତେଣୁ ଜଣେ ମାନବ ଜନ୍ମରେ ପ୍ରହ୍ଲାଦ ମହାରାଜାଙ୍କର କହିବାର ପ୍ରସଙ୍ଗ, ହେ ଅସୁର ବାଳକଗଣ, ଏଠି 17 ଶ୍ଲୋକ ବର୍ତ୍ତମାନ କେବଳ ଗୋଟିଏ କଥା ଉପରେ ବହୁ ଷ୍ଟ୍ରେସ୍ ଦେବେ, 2-3 ଶ୍ଲୋକ ଉପରେ ବର୍ତ୍ତମାନ କହିବେ ଭଜନ କରିବା ଉଚିତ, ଶରୀରକୁ ଭୋଗ କରିବା ଉଚିତ ନୁହେଁ, କିନ୍ତୁ ତାପରେ 17 ଶ୍ଲୋକ ପର୍ଯ୍ୟନ୍ତ କେବଳ ଗୋଟିଏ କଥା କହିବେ, ବହୁତ ଗୁରୁତ୍ୱ କଥା, ମାନେ ମୁଁ ପ୍ରଥମେ ଆପଣମାନଙ୍କୁ କହିଦେଉଛି, କେହି ଏଠି ମନରେ କିଛି ଅଲଗା ଭାବନା ଆଣିବେ ନା, ଯେ ଗୃହସ୍ଥମାନଙ୍କ ପାଇଁ ସବୁ କୁହାଯାଇଛି, ବ୍ରହ୍ମଚାରୀମାନଙ୍କ ପାଇଁ ଏଭଳି କୁହାଯାଇଛି, ଏ ସ୍ଥିତି ଦେଖି ପ୍ରହ୍ଲାଦ ମହାରାଜ କହୁନାହାନ୍ତି, ସେ ପୁରା ସିଧା କଥା କହୁଛନ୍ତି, କେବଳ କୁମାର ଅବସ୍ଥାରେ ହିଁ ଭଜନ ହେବ, କୁମାର ଅବସ୍ଥାରେ ହିଁ ଭଜନ ହେବ, ଗୃହସ୍ଥରେ ଭଜନ କରିବା ବହୁ କଷ୍ଟ ସେ କହୁଛନ୍ତି। ଏଠି ଭକ୍ତମାନଙ୍କ କଥା କୁହାଯାଉନି, ଧୀରେ ଧୀରେ ସମାଧାନ ଆପଣମାନଙ୍କ ଯେଉଁ ଭାବନା କିଛି ଆଣିବେ ନା, ବହୁତ ସୁନ୍ଦର କଥା ପ୍ରହ୍ଲାଦ ମହାରାଜ ଶିକ୍ଷା ଦେଉଛନ୍ତି ଭଜନ ବିଷୟରେ, ଏ ସାଧାରଣ ଗୃହାସକ୍ତ ଲୋକମାନଙ୍କ ବିଷୟରେ କହୁଛନ୍ତି, ଭକ୍ତପୃଷ୍ଟ ବିଷୟରେ କହୁନାହାନ୍ତି। 17 ଶ୍ଲୋକରେ କେବଳ ଗୋଟିଏ କଥା କହିବି, ବହୁ ଯୁକ୍ତି ଦେଇକି, କୁମାର ବେଳୁ ଭଜନର ଆସକ୍ତି ବଢ଼ିବାକୁ ପଡ଼ିବ, ନଚେତ ଭଜନ ହେବ ନା, ଇ ବାସ୍ତବିକ ସତ୍ୟ କଥା। ତାହେଲେ ଯଦି କହିଲେ ଭାଗବତ ଧର୍ମକୁ କୁମାର ବେଳୁ ଆଚରଣ କରିବାକୁ ପଡ଼ିବ, ଆଗେ ଭାଗବତ ଧର୍ମ କଥା କହୁଛନ୍ତି, ଆଚ୍ଛା ଭାଗବତ ଧର୍ମ କେନ ପ୍ରକାର ଆଚରେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସମୀପାଦେ ପ୍ରଶ୍ନ ଉଠୁଛନ୍ତି, ଇତି ଉପେକ୍ଷଣ ଆହ, ଯଦି ଅସୁର ବାଳକମାନେ ପଚାରିବେ ଏ ପ୍ରହ୍ଲାଦ, ଏ ଭାଗବତ ଧର୍ମ ଯଦି ଏତେ ଗୁରୁତ୍ୱ, ତାକୁ କିଭଳି ଆଚରଣ କରାଯିବ, ତାର ଉପେକ୍ଷାରେ ତାର ଉତ୍ତରରେ କହୁଛନ୍ତି, ଆମେ ଯେଉଁ ଭକ୍ତି ଆଚରଣ କରୁଛେ, ଆମେ ଭାଗବତ ଧର୍ମ ଆଚରଣ କରୁଛେ, ଏହାର ଲକ୍ଷ୍ୟ କ'ଣ, ଏଠି କହୁଛନ୍ତି, ଯଥା ହି ପୁରୁଷସ୍ୟୈହ ବିଷ୍ଣୁପାଦୋପସର୍ପଣମ୍ ଯତେଷ ସର୍ବଭୂତାନାମ୍ ପ୍ରିୟ ଆତ୍ମା ଈଶ୍ୱର ଶ୍ରୁହୃତ। ଅସୁର ବାଳକମାନେ କହିପାରନ୍ତି ଭାଗବତ ଧର୍ମ ଭଗବାନ ପାଇଁ ଭଗବାନଙ୍କର ନାମ ଭଜନ କରିବା ଦରକାର, ଭଗବାନଙ୍କର ଏ ଅସୁର ବାଳକମାନେ ବୁଝୁଛନ୍ତି ପ୍ରହ୍ଲାଦ ନା, କାହିଁକି ଭଗବାନଙ୍କର ଜଣେ ଭଜନ କେଉଁଥି ପାଇଁ କରିବା ଦରକାର, 4 ଜିନିଷ କହୁଛନ୍ତି, ଆଉ ଜୀବନର ଲକ୍ଷ୍ୟ ବିଷ୍ଣୁ ପାଦୋପସର୍ପଣ, ବହୁତ ସୁନ୍ଦର ଶବ୍ଦ, ଯଥା ହି ଏଇ ଯେଉଁ ଭାଗବତ ଧର୍ମକୁ ଆଚରଣ କରିବାକୁ ହେଲେ ୟାର ଉଦ୍ଦେଶ୍ୟ ଯଥା ହି ନିଶ୍ଚିତ ଭାବରେ ପୁରୁଷସ୍ୟ ବ୍ୟକ୍ତିର ଇହ ଏଇ ମନୁଷ୍ୟ ଜନ୍ମରେ ଏଇ ଭାଗବତ ଧର୍ମର ଲକ୍ଷ୍ୟଟା ଉଦ୍ଦେଶ୍ୟଟା କେଉଁଠି ପହଞ୍ଚିବା, ଆମେ କେଉଁ ସଂକଳ୍ପ ନେଇକି ଭାଗବତ ଧର୍ମ ଜଣେ ଆରମ୍ଭ କରିବ, ଅସୁର ବାଳକମାନେ ପ୍ରଶ୍ନ କରିପାରନ୍ତି, ବିଷ୍ଣୁ ପାଦୋପସର୍ପଣ, ବିଷ୍ଣୁଙ୍କର ପାଦ ନିକଟରେ ପହଞ୍ଚିବ, ବିଷ୍ଣୁଙ୍କୁ ଜଣେ ପ୍ରାପ୍ତି ହେବ, ଜଣେ ଭଗବାନଙ୍କ ପ୍ରାପ୍ତି ହେବା ପାଇଁ ହିଁ ଭଜନ କରିବା ଉଚିତ, ଅଲଗା ପଦ ପାଇଁ ନୁହେଁ। ବିଷ୍ଣୁପାଦ ଉପସର୍ପଣମ୍, ଏ ସର୍ପଣମ୍ ଅର୍ଥରେ, ଉପସର୍ପଣମ୍ ଅର୍ଥରେ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଯଥା ଯେନ ପ୍ରକାରଣେ ବିଷ୍ଣୁପାଦେୟ ରୂପ ଅର୍ଥାତ୍ ସମୀପ ସମର୍ପଣମ୍ ପ୍ରାପ୍ତି ଭବେ। ବିଷ୍ଣୁଙ୍କର କିଭଳି ବିଷ୍ଣୁଙ୍କ ନିକଟରେ, ଯେଉଁ ଉପାୟରେ ବିଷ୍ଣୁଙ୍କ ନିକଟରେ ଜଣେ ସମର୍ପଣ ହୋଇପାରିବ, ସେହି ଉପାୟରେ ଭାଗବତ ଧର୍ମକୁ ଆଚରଣ କରିବା ଦରକାର। ନା କେଉଁ ଉପାୟରେ, ଉପାୟଟା କ'ଣ? ଉପାୟ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ଯତି ଏସ ସର୍ବଭୂତାନାମ, ଯେହେତୁ କାହିଁକି ବିଷ୍ଣୁଙ୍କର ପାଦପଦ୍ମରେ ଜଣେ ପାଦପ୍ରାପ୍ତ ପ୍ରାପ୍ତି ହେବ ବା ଶରଣାଗତ ହେବ, ନା ବିଷ୍ଣୁ ହେଉଛନ୍ତି ପ୍ରିୟ ଆତ୍ମା ସୃହୃତ ଈଶ୍ୱର ସର୍ବଭୂତାନାମ। ସର୍ବଭୂତାନଟାକୁ ଶବ୍ଦରେ ଲାଗିବ, ବିଷ୍ଣୁ ସମସ୍ତଙ୍କର ପ୍ରିୟ। ଏଠି କହୁଛନ୍ତି ସର୍ବଭୂତାନାମ ପ୍ରିୟ ଆଉ ଆତ୍ମା, ବିଷ୍ଣୁ ହେଉଛନ୍ତି ଆତ୍ମା ପ୍ରିୟ ଆତ୍ମା, ଆଉ ବିଷ୍ଣୁ ଈଶ୍ୱର, ଆଉ ବିଷ୍ଣୁ ହେଉଛନ୍ତି ସୃହୃତ। ଏଥିପାଇଁ ଜଣେ ଭାଗବତ ଧର୍ମ ଆଚରଣ କରିବା ଦରକାର, ଯେହେତୁ ବିଷ୍ଣୁ ହିଁ ଆମର ସବୁକିଛି, କାରଣ ଭଗବାନ ଆମର ଅତି ପ୍ରିୟ, ଅତି ନିକଟତର ଲୋକ, ସିଏ ଆମର ଆତ୍ମା, ଆତ୍ମା ପ୍ରିୟ ସୃହୃତ ଈଶ୍ୱର, ସିଏ ଆମକୁ ହିଁ କଣ୍ଟ୍ରୋଲ କରୁଛନ୍ତି। ପ୍ରହ୍ଲାଦ ମହାରାଜ କହୁଛନ୍ତି ଅସୁର ବାଳକମାନଙ୍କୁ, ତେଣୁ ତୁମେ ବିଷ୍ଣୁଙ୍କର ଭଜନ କରିବା ହିଁ ଆବଶ୍ୟକ। କିଭଳି ଭଗବାନଙ୍କ ଶରଣରେ ପହଞ୍ଚିବ, କେଉଁ ଉପାୟରେ, ବର୍ତ୍ତମାନ କ୍ଲିୟର କରୁଛନ୍ତି ଟିକାରେ। ତମେବ ପ୍ରକାରମ ଚତୁର୍ବିଧମ ବ୍ୟଞ୍ଜନମ ବିଷ୍ଣୁ ବିଷ୍ଣୁଷ୍ଟି, ବିଷ୍ଣୁ ଏଟା କହିଛନ୍ତି ମୋତେ ଜଣେ କିଭଳି ପାଇବ, ଭଗବାନଙ୍କୁ ଆମେ କିଭଳି ପାଇବା। ଭାଗବତ ଧର୍ମ ମାଧ୍ୟମରେ ବିଷ୍ଣୁ କହିଛନ୍ତି, କେଉଁଠି କହିଛନ୍ତି? କପିଳଦେବ ତାଙ୍କର ମାଙ୍କୁ କହୁଛନ୍ତି, ମା ମୋତେ ଯିଏ ଭଜନ କରେ, ନ କହିଚିତ ମତ୍ପରା ସନ୍ତରୂପା, ହେ ସନ୍ତରୂପ ମା, ଯିଏ ମୋର ଭଜନ କରୁଛି, ନକ୍ଷନ୍ତି ନମେ ଅନିମେଷ ଲେଡ଼ି ହେତି, ହେତି କୌଣସି ଅସ୍ତ୍ର ଅନିମିଷ କୌଣସି କାଳ ତାକୁ ବିନାଶ କରିପାରେ ନା, ମୋର ଭକ୍ତକୁ କାହିଁକି ବିନାଶ କରିପାରେ ନା। ଦେବତୀ ପଚାରୁଛନ୍ତି, ନା ତେଷାମହଂ ପ୍ରିୟ, ମୋର ଯେହେତୁ ଭଜନ କରେ ସେ ଭକ୍ତ ମୋର ପ୍ରିୟ ହେଇଯାଏ। ଆତ୍ମା ସୁତଶ୍ଚ ସଖା ଗୁରୁ ସହୃଦ ଦୈବମ ଇଷ୍ଟମ, ଭଗବାନ ନିଜେ କହିଛନ୍ତି ସେ ମୋର ସଖା ହେଇଯାଏ, ସେ ମୋତେ ଦେବତା ରୂପରେ ପୂଜା କରେ, ସେ ମୋର ଇଷ୍ଟ, ସେ ମୋତେ ଇଷ୍ଟ କରେ, ଆଉ ସେ ମୋର ପ୍ରିୟ ଆତ୍ମା ସୃହୃତ, ତାକୁ କାଳ ଆଉ କୌଣସି ଅସ୍ତ୍ର ତା ଉପରେ ପ୍ରଭାବ ପକାଇ ପାରିବ ନା। ଇତି ଭଗବତ ଉକ୍ତି ପ୍ରାମାଣେନ କାନ୍ତାଭାବ ଶାନ୍ତଭାବ ଦାସ୍ୟଭାବ ସଖ୍ୟଭାବ ମଧ୍ୟ ଯେନ ଭାବେନ ଉପସମର୍ପ୍ୟୁ ଇଚ୍ଛେତୁ ତେନେବେ ଉପସମର୍ପଣ ଭାଗବତ ଧର୍ମାନ ଆଚରେ। ଯେଉଁ କହିଲେ କୌମାର ଆଚରତେ ଧର୍ମାନ, କିଭଳି ଆଚରଣ କରିବ, ଆଚରଣ ଶବ୍ଦ ଏଠି ବ୍ୟାଖ୍ୟା କରୁଛନ୍ତି, ଯେଭଳି ବିଷ୍ଣୁଙ୍କୁ ପ୍ରାପ୍ତି ହେବ, କିଭଳି ବିଷ୍ଣୁଙ୍କୁ ପ୍ରାପ୍ତି ହେବ, ଏ ପାଞ୍ଚଟି ରସ କଥା କହିଲେ। ଯେକୌଣସି ଗୋଟିଏ ରସ ଦ୍ୱାରା ସମ୍ବନ୍ଧିତ ହେଇକି, ଆଚ୍ଛା ଭଗବାନ ତ ବହୁତ ବଡ଼ ଲୋକ, ସେ କ'ଣ ଆମର ପୁତ୍ର ହେଇପାରିବେ କି, ସେ କ'ଣ ଆମର ସଖା ହେଇପାରିବେ କି, କିଏ ଯଦି ପ୍ରଶ୍ନ କରେ, ନାଇଁ ନାଇଁ ନାଇଁ, ସେ ଆତ୍ମା ଆମର ପିତା ଆମର ମାତା, ଏ ଜଗତରେ କେହି ଏତେ ନିଜର ନୁହନ୍ତି ଭଗବାନ ଯେତେ ଆମ ନିଜର। ଯେଭଳି ଅଲଗା ସମ୍ପ୍ରଦାୟରେ, ବୈଷ୍ଣବ ସମ୍ପ୍ରଦାୟରେ ବି ସେମାନେ ବିଷ୍ଣୁଙ୍କୁ ବିଧି ମାର୍ଗରେ ବହୁତ ବଡ଼ ବୋଲି, କୃଷ୍ଣଙ୍କୁ ବହୁତ ବଡ଼ ବୋଲି ଦେଖନ୍ତି, କିନ୍ତୁ ଆମର ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟରେ ତାହା ନାହିଁ, ବିଷ୍ଣୁ ଅତି ଆମ ନିକଟର ବସ୍ତୁ। ଯେଭଳି ମହାରାଜ ଗୋଟେ ଉଦାହରଣ ଦେଉଥିଲେ, ତାଙ୍କ କଥା ମୁଁ ଶ୍ରବଣ କଲା, ମହାରାଜ ପ୍ରହ୍ଲାଦ ଚରିତ୍ରରେ କହୁଛନ୍ତି, ଆରେ ରାଷ୍ଟ୍ରପତି କେତେ ବଡ଼ ହେଲେ ବି ସେ ଯଦି ସିଂହାସନରେ ବସିଥିବ, ତାର ପୁଅ ଯଦି ଯାଇ କହିବ ନା ମୁଁ ତ କୋଳରେ ବସିବି, ସେ କ'ଣ କହିବେ, ଏ ମୁଁ ରାଷ୍ଟ୍ରପତି ମୁଁ କୋଳରେ ବସିପାରିବିନି, ସେ କଥା କହିବନି, ବାବା ତୁମେ ରାଷ୍ଟ୍ରପତି ହୁଅ, ମୁଁ ତୁମର ପୁତ୍ର, ମୋର ଅଧିକାର ଅଛି ତୁମ କୋଳରେ ବସିବାରେ, ପୁତ୍ର ଅଧିକାର ଅଛି, ବାବା ମନା କଲେ ବି ପୁଅ ଶୁଣିବନି ଯାଇ କୋଳରେ ଜବରଦସ୍ତି ବସିବ, ବାପା ବି କହିବେ ନା ନା ମୁଁ ବର୍ତ୍ତମାନ ରାଷ୍ଟ୍ରପତି ପୋଷ୍ଟରେ ଅଛି, ପୁଅ ତ ମୁଁ ବସେଇ ପାରିବିନି, ସମ୍ବନ୍ଧରେ କେମିତି କାଟିବେ ଯେ? ତେଣୁ ଭଗବାନ ଯଦି ପ୍ରିୟ, ଭଗବାନ ଯଦି ଆତ୍ମା, ଜୀବ ଯଦି ଚାହିଁବ, ଯେଉଁ ଜୀବ ଏ ସଂସାରରେ ଅନିତ୍ୟ ସମ୍ବନ୍ଧ ବାନ୍ଧୁଛି ଚାରି ପ୍ରକାରରେ, କାହା ସହିତ ବନ୍ଧୁ କରି, କାହା ସହିତ ପୁତ୍ର ରୂପରେ ସମ୍ବନ୍ଧ, ବନ୍ଧୁ ରୂପରେ ସମ୍ବନ୍ଧ, ଦାସ ରୂପରେ ସମ୍ବନ୍ଧ, ସେ ଯଦି ଭଗବାନ ସହିତ ସମ୍ବନ୍ଧ ରଖିବେ, ଭଗବାନ କିଭଳି ସେ କାରଣ କରିବେ? ତେଣୁ ଆଚାର୍ଯ୍ୟ ଶବ୍ଦ ଲଗାଇ କହୁଛନ୍ତି, ଯଥା ହି ପୁରୁଷସ୍ୟ ଇହ ବିଷ୍ଣୁ ପାଦୋପସର୍ପଣ, କିଭଳି ନା ଯେତେ ଶୀଘ୍ର, ଯେଭଳି ଯେତେ ଶୀଘ୍ର ଆମେ ଜଗତରେ ସମ୍ବନ୍ଧ ବାନ୍ଧୁଛୁ ଯେ, ସେତେ ଶୀଘ୍ର ଏ କୁମାର ଅବସ୍ଥାରୁ ଆରମ୍ଭ କରି ଉପସର୍ପଣ ଶୀଘ୍ର ଶୀଘ୍ର ଗତିରେ ଯିବା ଦରକାର, ଆଉ ଲେଟ୍ ନାହିଁ। ଭଜନ ଆରମ୍ଭରେ ପ୍ରଥମେ ଚିନ୍ତା କରିବାକୁ ପଡ଼ିବ କିଭଳି ଗୁରୁକୃଷ୍ଣଙ୍କ ମୋ ଆଦେଶକୁ ପାଳନ କରି ଶୀଘ୍ର ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ସ୍ଥାପନ କରିବି, ଯେତେ ଶୀଘ୍ର, କାହିଁକି ସ୍ୱର ଅନିତ୍ୟ, ଏ ଲକ୍ଷ୍ୟ, ଏଇ ଲକ୍ଷ୍ୟରେ ଯିବାକୁ ପଡ଼ିବ। ସେଥିପାଇଁ କହୁଛନ୍ତି ବିଷ୍ଣୁ ପାଦ ଉପସର୍ପଣ, ଯଦି ସ ସର୍ବଭୂତାନାମ ପ୍ରିୟ ଆତ୍ମ ଈଶ୍ୱର ହରି, ପ୍ରିୟ ଆତ୍ମ ଈଶ୍ୱର ସୁହୃତ, ସେ ଆମର ବନ୍ଧୁ, ସିଏ ମଙ୍ଗଳାକାଙ୍କ୍ଷୀ ବନ୍ଧୁ। ତେଣୁ ଜଣେ ଏଭଳି ଭାବରେ ଭଗବାନଙ୍କର ଭଜନ କରିବା ଦରକାର, ଭାଗବତ ଧର୍ମ ଏଭଳି ଆଚରଣ କରିବା ଦରକାର, ଯେକୌଣସି ଗୋଟିଏ ରସରେ ସମ୍ବନ୍ଧିତ ହେଇ ଭଗବାନଙ୍କୁ ଭଜନ କରିବା ଦରକାର। ବିଶ୍ୱନାଥ ଚକ୍ରୀ ଠାକୁର କହୁଛନ୍ତି ଏଠି ରାଗ ମାର୍ଗର କଥାଟା ହିଁ ପ୍ରହ୍ଲାଦ ମହାରାଜ କହିଦେଲେ, ନନୁଚେତ ଅସୁର ବାଳକମାନେ ପ୍ରଶ୍ନ କରୁଛନ୍ତି, ଟିକେ ଶୀଘ୍ର ଶୀଘ୍ର ଯିବାକୁ ପଡ଼ିବ, କାରଣ ଭକ୍ତମାନଙ୍କର ତ ବହୁତ, ଯାହା ମୁଁ ଅନୁମାନ କରୁଛି ନୃସିଂହଦେବଙ୍କର ଆବିର୍ଭାବ ହିଁ ସମସ୍ତେ ଶୁଣିବା ପାଇଁ ଇଚ୍ଛା, କିନ୍ତୁ ବାସ୍ତବ କିଛି ପ୍ରବଚନ କରାଯାଏ, ଶ୍ଳୋକ ନ କଟାଯାଏ ସରିବେ ନା, ଶ୍ଳୋକକୁ କିଛି କାଟି କହିବାକୁ ପଡ଼ିବ ଏବଂ କଥାକୁ ଟିକେ ଅଧିକ କରି ଯିବାକୁ ପଡ଼ିବ, ଯେଉଁ କଥାରେ ଗୁରୁତ୍ୱ ତାକୁ ଦେବାକୁ ପଡ଼ିବ। ମୁଁ ଆପଣମାନଙ୍କୁ କ୍ଷମା ମାଗୁଛି, ଆପଣ କେହି ଭାବିବେନି ଯେ ଏଇ ଉଦାହରଣ ବା ଏସବୁ ଜିନିଷକୁ ମୁଁ ପ୍ରସ୍ତୁତ ହେଇକି ଆସେ ବୋଲି, ନାହିଁ, କେବେ ପ୍ରସ୍ତୁତ ହେଇକି ଆସେନି, କଥା କଷେ ସାଧୁଗୁରୁ ଯାହା ମସ୍ତକରେ ଦେଉଛନ୍ତି ସେତିକି ମୁଁ କହୁଛି। ପ୍ରସ୍ତୁତ ହେଲେ ତ ଗୋଟିଏ ଗୋଟିଏ ଶ୍ଳୋକ ହିଁ ବହୁତ ସମୟ ଲାଗିବ, ଗୋଟେ ଗୋଟେ ଘଣ୍ଟା ହିଁ ଲାଗିବ, ତାର ପରେ ଆପଣମାନେ ମୋତେ କ୍ଷମା କରିବେ। ମୁଁ ଯେତେ ଦୂର ଭଗବାନଙ୍କୁ ପ୍ରାର୍ଥନା କରୁଛି କିଭଳି 8 ଦିନ ଭିତରେ ନୃସିଂହଦେବଙ୍କ ଆବିର୍ଭାବ କରାଯିବେ, କାରଣ ଏ ଅଧ୍ୟାୟରେ 35 ପାଖାପାଖି ଶ୍ଳୋକ ଅଛନ୍ତି, ତା'ପରେ ଅଧ୍ୟାୟରେ 55 ଶ୍ଳୋକ ଅଛନ୍ତି, ତା'ପରେ 17-18 ଶ୍ଳୋକରେ ଯାଇକି ନୃସିଂହଦେବଙ୍କର ଆବିର୍ଭାବ। ତେଣୁ ଯେକୌଣସି ଭାବରେ 20-20 ଶ୍ଳୋକ ବିଶ୍ରାମ ଦେବାକୁ ହିଁ ପଡ଼ିବେ। ସ୍ୱାମୀପାଦ ପ୍ରଶ୍ନ ଉଠୁଛନ୍ତି, ଯେତେବେଳେ ଅସୁର ବାଳକମାନେ ଶୁଣିଲେ ଯେ ବିଷ୍ଣୁଙ୍କୁ ଭଜନ କରିବା ଯେକୌଣସି ଗୋଟିଏ ସମ୍ବନ୍ଧରେ ରଖି ଜୀବନର ଲକ୍ଷ୍ୟ ଏଇଭଳି ଭାବରେ ଭାଗବତ ଧର୍ମକୁ ଆଚରଣ କରାଯିବ, ସେ କହୁଛନ୍ତି ନା ଆଜ୍ଞା ଆମେ ତ ଅସୁର କୂଳରେ ଜନ୍ମ ହେଇଛୁ। ଆଜ୍ଞା କହୁନାହାନ୍ତି ପ୍ରହ୍ଲାଦ, ପ୍ରହ୍ଲାଦ ଆମେ ତ ଅସୁର କୂଳରେ ଜନ୍ମ ହେଇଛୁ, ଆଉ ଅସୁରମାନଙ୍କର ସ୍ୱଭାବ ହେଉଛି ଭୋଗ, ଭୋଗ ବୁଦ୍ଧିଟାକୁ କେମିତି ଛାଡ଼ିବୁ, ଯେ ସମ୍ଭବ ନୁହେଁ। ନନୁ ଭୋଗ ଉଦ୍ୟମ କଥମ ତ୍ୟାଜ୍ୟ ଇତିଚେତ୍ ତତ୍ରାହ, ଏ ଶ୍ଳୋକ ପରେ କାହିଁକି ଏ ଶ୍ଳୋକଟି କହିଲେ ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛନ୍ତି। ସମ୍ବାଦ କହୁଛନ୍ତି, ଅସୁର ବାଳକମାନେ ହାତ ଯୋଡ଼ି ପ୍ରଶ୍ନ କରୁଛନ୍ତି, ହେ ପ୍ରହ୍ଲାଦ ଭୋଗ ଉଦ୍ୟମ କଥମ ତ୍ୟାଜ୍ୟ, ଭୋଗରୁ ଯେଉଁ ଉଦ୍ୟମଟାକୁ କେମିତି ତ୍ୟାଗ କରାଯିବ, ଇନ୍ଦ୍ରିୟ ଅଛନ୍ତି ମାନେ ସେମାନେ ତ ଭୋଗ ଆଡ଼କୁ ଟାଣୁଛନ୍ତି ନା, କେମିତି ଆମେ ତ୍ୟାଗ କରିବୁ, ପୁଣି ତ ଅସୁର ବଂଶରେ ଆମେ ଜନ୍ମ, ଆମର ସଂସ୍କାର ହିଁ ନାହିଁ। ପ୍ରହ୍ଲାଦ କହୁଛନ୍ତି ନାଇଁ ବାବା, ତୁମେ କେହି ଏଇ ମାନବ ଜନ୍ମରେ ଭୋଗ ଉଦ୍ୟମ ପାଇଁ ଚିନ୍ତା କରିବା ବିଲକୁଲ ଆବଶ୍ୟକ ହିଁ ନାହିଁ, ଯୁକ୍ତି ଦେଇ କହୁଛନ୍ତି କାହିଁକି ଆବଶ୍ୟକ ନାହିଁ। ସୁଖମ ଇନ୍ଦ୍ରିୟକମ ଦୈତ୍ୟା ଦେହ ଯୋଗେନ ଦେହିନ ସର୍ବତ୍ର ଲଭତେ ଦୈବାତ୍ ଯଥା ଦୁଃଖମ ଯତ୍ନତଃ, ବହୁତ ସୁନ୍ଦର ଶ୍ଳୋକ। ମାନବ ସମାଜ ପ୍ରହ୍ଲାଦ ନିକଟରୁ ଶିଖିବା ଦରକାର, ଏ ସମାଜ କେତେ ବଡ଼, କେବଳ ସୁଖ ପାଇବା ପାଇଁ ସବୁ କରାଯାଇଛି ସମାଜରେ, ଆଉ ୟା ପାଇଁ ଉଦ୍ୟମ ଚାଲିଛି। ଏ ସମାଜରେ ଯେତେ ବଡ଼ ବଡ଼ ନେତା ଅଛନ୍ତି, ଯେତେ ବଡ଼ ବୈଜ୍ଞାନିକ ଅଛନ୍ତି, ଯାହା କିଛି ବାହାର କରୁଛନ୍ତି କେବଳ ଇନ୍ଦ୍ରିୟକୁ ସୁଖ ଦେବା ପାଇଁ, କେବଳ ଇନ୍ଦ୍ରିୟକୁ ସୁଖ ଦେବା ପାଇଁ, କିନ୍ତୁ ଆତ୍ମାକୁ ସୁଖ ଦେବା ପାଇଁ ଗୋଟିଏ ଜିନିଷ ଏପର୍ଯ୍ୟନ୍ତ ବାହାର କରିନାହାନ୍ତି, ଗୋଟିଏ ଜିନିଷ ବାହାର କରିପାରିନାହାନ୍ତି। କିନ୍ତୁ ପ୍ରଭୁପାଦଙ୍କ ଦୟାରୁ ଯେଉଁ ଯେଉଁ ଜିନିଷରେ ବୈଜ୍ଞାନିକମାନେ ଭୌତିକ ଜିନିଷ ବାହାର କରିଛନ୍ତି, ଆମେ ସେଇ ସେଇ ଜିନିଷରେ ଆତ୍ମା ପାଇଁ ଜିନିଷ ଦେଉଛୁ। କମ୍ପ୍ୟୁଟର ବାହାରିଲା, ଠିକ୍ ଅଛି, ବହି ନିଅ, ପଢ଼ ଗୀତା ଭାଗବତ। କ୍ୟାସେଟ୍ ହେ, ଡିଭିଡ଼ି ବାହାରିଲା, ଠିକ୍ ଅଛି, ନିଅ, ପ୍ରବଚନ ଶୁଣ, ଭଜନ ଶୁଣ। କ'ଣ କରାଯିବ? କାରଣ ସମସ୍ତେ ବର୍ତ୍ତମାନ ବିଶ୍ୱରେ ଇନ୍ଦ୍ର ସୁଖ ପଛରେ ପାଗଳ। କିନ୍ତୁ ଜାଣିବା ଦରକାର, ଏଇଟା ନକଲି ବି ଆସିକି ମିଳିବ। ୟା ପାଇଁ ଭୋଗ ଉଦ୍ୟମ ପାଇଁ ଯତ୍ନ କରିବା ଦରକାର, ଏଇଟା ସ୍ୱାଭାବିକ ମିଳିଯିବ। ଏଇଟା ସତ ନା? ହଁ ସତ। କହୁଛନ୍ତି ସୁଖମ ଇନ୍ଦ୍ରିୟକମ ଦୈତ୍ୟାଭା, ଏ ଅସୁର ବାଳକ ଗଣ, ଏ ଇନ୍ଦ୍ରିୟ ସୁଖ, ବିଷୟ ସୁଖ ଦେହ ଯୋଗେନ ଦେହିନା, ହେ ଦୈତ୍ୟା, ବିଶ୍ୱନାଥ ଚକ୍ର ଠାକୁର ଅର୍ଥ କରୁଛନ୍ତି, ହେ ଦୈତ୍ୟା ପ୍ରାଣୀ ନାମ ଦେହ ଯୋଗେନ ଐନ୍ଦ୍ରିୟକମ ବିଷୟ ସମ୍ବନ୍ଧ ଜନ୍ୟ ସୁଖମ ସର୍ବତ ପଶୁ ଆଦି ଜନ୍ମସୁ ଅପି ଅଯତ୍ନତ ପ୍ରାପ୍ତ। ଇନ୍ଦ୍ରିୟ ସୁଖଟା ଆମେ ଯତ୍ନ କରିକି ପ୍ରାପ୍ତ ହଉଛେ। ଆମେ ଭାବୁଛେ ଯତ୍ନ ନ କଲେ ମୋତେ ମିଳିବ ନା, ଏଇଟା ମିଳିବ। ପଶୁମାନେ ଯତ୍ନ କରୁନାହାନ୍ତି, ପୁଣି ବି ତାଙ୍କୁ ଇନ୍ଦ୍ରିୟ ସୁଖ ମିଳୁଛି, ଏଇଟା ଫିକ୍ସ କରିକି ରଖାଯାଇଛି। ଗୋଟିଏ ବସ୍ତୁ ସହିତ ବସ୍ତୁର ଧର୍ମଟା ସବୁବେଳେ ଯୁକ୍ତ, ଏଇଟା କାଟିପାରିବେନି କେହି। ଯେମିତି ଉଦାହରଣ ଆପଣଙ୍କୁ ବାରବାର ଦିଆଯାଏ, ଗୋଟେ ହିରୋ ହୋଣ୍ଡା ଗାଡ଼ି, ଗୋଟେ ହିରୋ ହୋଣ୍ଡା ଗାଡ଼ିର ମାଇଲେଜ୍ଟା ଫିକ୍ସ କରିକି ପ୍ରଥମେ ଛଡ଼ାଯାଇଛି, ଆଉ ତା ସହିତ କେଉଁ କେଉଁ ଭାବରେ ମିସ୍ୟୁଜ୍ କଲେ ଗାଡ଼ିର ବ୍ରେକ୍ଡାଉନ୍ ହୋଇଯିବ, ଇଞ୍ଜିନ୍ ନଷ୍ଟ ସିଜ୍ ହୋଇଯିବ, ତା ବି ତାଧିରେ ଫିକ୍ସ କରି ରଖାଯାଇଛି। ସୁଖ ଦୁଃଖ ଦୁଇଟା ଯାକ ଠିକ୍ ସେଭଳି ଗାଡ଼ିଟି କମ୍ପାନୀ ବାହାର କରିବା ପୂର୍ବରୁ ତାର ମାଇଲେଜ୍ ଫିକ୍ସ, ତା ଟ୍ରବୁଲ୍ ବି ଫିକ୍ସ, ଏଇ ଏଇ ଜିନିଷ କଲେ ଠିକ୍ ଚାଲିବ ନା ଟ୍ରବୁଲ୍ ବାହାରିବ। ସେଭଳି ଏ ଶରୀର ଫିଟ୍ ହେବା ପୂର୍ବରୁ, ଯେକୌଣସି ଶରୀରକୁ ଶରୀର ପ୍ରଦାନ କରିବା ପୂର୍ବରୁ ଦୁଇଟା ଜିନିଷ, ସୁଖ ଆଉ ଦୁଃଖ, ସୁଖମ ଇନ୍ଦ୍ରିୟକମ ଦୈତ୍ୟ ଦେହ ଯୋଗେନ ଦେହି ନାମ ସର୍ବତ୍ର ପଶୁ ଆଦି ଜନ୍ମସୁ ଅପି ଅଯତ୍ନତଃ, ଯତ୍ନ କରିବାକୁ ପଡ଼ୁନି। ଯଥା ଦୁଃଖମ ଅଯତ୍ନତ, ଆପଣ ଯୁକ୍ତି ଦେଇ କହିବେ, ନାଇଁ ନାଇଁ ମୁଁ ଯତ୍ନ କଲି ବୋଲି ସିନା ଆଜି ଏତେ ବଡ଼ ଅଫିସର ହେଇପାରିଲି, ଆଜି ଏତେ ଟଙ୍କା ରୋଜଗାର କରିପାରିଲି, ଏତେ ଧନ କମେଇ ପାରିଲି। ଆପଣ ଯତ୍ନ ନ କରିଥିଲେ ବି ଆପଣ ସେଇଟା ମିଳିବ, କେମିତି ମିଳିବ? ଯଦି ଯତ୍ନ କରୁନାହାନ୍ତି ସେ ଜିନିଷଟା ଆସିକି ପହଞ୍ଚୁ, ତେବେ ଦୁଃଖ ପାଇଁ, ଏ ବିଶ୍ୱରେ କେହି ଜଣେ ବ୍ୟକ୍ତି କ'ଣ ଦୁଃଖ ପାଇଁ ଯତ୍ନ କରୁଛି କି? କେହି ଚାହୁଁଛି କି ମୁଁ କଳିଙ୍ଗ ହସ୍ପିଟାଲ ଯାଇକି ଆଡ଼ମିସନ୍ ହେବି ବୋଲି, ପୁଣି କାହିଁକି ହସ୍ପିଟାଲକୁ ଯାଉଛି? ଦୁଃଖଟା ଚାହୁଁନେ କି ଦୁଃଖଟା ଆସିକି ପହଞ୍ଚୁଛି, କାହିଁକି ଆସିକି ପହଞ୍ଚୁଛି, କିଏ ପ୍ରେରଣା କରୁଛି, ମଣିଷ ପ୍ରଶ୍ନ କରିବା ଦରକାର। ଦୁଃଖ ପାଇଁ ଯତ୍ନ କରାଯାଉନି, ଅଥ ସେ ବସ୍ତୁ ଆସିକି ପହଞ୍ଚୁଛି। ଯଦି ବିନା ଯତ୍ନରେ ଦୁଃଖ ଆସିକି ପହଞ୍ଚୁଛି, ତାହେଲେ ବିନା ଯତ୍ନରେ ସୁଖ କାହିଁକି ଆସିକି ପହଞ୍ଚିବନି? କୁହନ୍ତୁ ଆପଣ, ଆପଣଙ୍କ ପାଇଁ ଫିକ୍ସ ହେଇକି ରହିଛି ଏଇଟା। ଯେମିତି ମହାରାଜଙ୍କର କଥା ମୁଁ ଶୁଣୁଥିଲି, ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି, ଯେମିତି ପୋଷ୍ଟାଲରେ ଗୋଟେ ଜିନିଷ ପ୍ୟାକିଂ କରିକି ଆମେ ପାର୍ସଲ ପଠେଇଲେ, ପାର୍ସଲଟା ପ୍ୟାକିଂ କରାଗଲା, ଦିଆଗଲା କେଉଁଠି, ପୋଷ୍ଟ ଅଫିସରେ ଡିପୋଜିଟ୍ କରିଦିଆଗଲା। ସେ ତ ଆଡ୍ରେସ୍ ଦିଆଯାଇଛି, ମାନେ ବ୍ୟକ୍ତିଗତ ଆସିକି ପହଞ୍ଚିବ। ଆମର ଯେଉଁ କର୍ମଫଳ ସୁଖ ଦୁଃଖ ଅଲରେଡ଼ି ଆମେ ପୋଷ୍ଟାଲରେ ଡିପୋଜିଟ୍ କରିଦେଇକି ଆସିଛେ, ଏଇଟା କେବଳ ଆମ କତିରେ ଆସିକି ପହଞ୍ଚିବ। କିନ୍ତୁ ଜଣେ ଲୋକ କହିବ, ନା ପୋଷ୍ଟାଲରେ କେମିତି ଷ୍ଟାମ୍ପ ବାଜୁଛି, ଅଫିସର କେମିତି ସାଇନ୍ ମାରୁଛି, ସିଏ କିଭଳି ପ୍ୟାକିଂ ହେଉଛି, କେଉଁ ବାଟ ଦେଇ ଯାଉଛି, କେମିତି ରେଲୱେରେ ଆସୁଛି, କେମିତି ଗାଡ଼ିକି ଯାଉଛି, କେମିତି ପୋଷ୍ଟ ପିଅନ୍ ନେଇ, ମୁଁ ସବୁ ଦେଖିକି ବସି ତା ପାଇଁ ଯତ୍ନ। ଆରେ ଲାଭ କ'ଣ ଅଛି ଭାଇ, ସେଇଟା ଅଲରେଡ଼ି ଫିକ୍ସ ହେଇଯାଏ, ତୁମ ବାହାରେ ଆସିକି ପହଞ୍ଚିବ ହିଁ। ତୁମେ ଯତ୍ନ ନ କଲେ ବି ପୋଷ୍ଟମାଷ୍ଟର ଆଣିକି ଦେଇଯିବ। ଏସବୁ ଆପଣ କହିବେ, ନା ନା ନାଇଁ ମୋର ତ ରୋଗ ହେଇଥିଲା, ମୁଁ ଏଭଳି ମେଡ଼ିସିନ ଖାଇଲା ପରେ ଭଲ ହେଇଗଲି, ବା ଏଇ ଯୋଗ କଲା ପରେ ଭଲ ହେଇଗଲି। ଆପଣଙ୍କର ପ୍ରାରବ୍ଧ ଯେତିକି ଭୋଗିବାର ଥିବ ଆପଣ ଭୋଗିବେ, ପ୍ରାରବ୍ଧ ଯେତେବେଳେ କ୍ଷୟ ହେଉଛି ଭୋଗ ସମୟରେ ମେଡ଼ିସିନ ଜୁଟିବ, ଭୋଗ ସମୟରେ ଡକ୍ଟର ସହିତ କନେକ୍ସନ୍ ହେବ, ଭୋଗ ସମୟରେ ଯୋଗ ଜୁଟିବ। ଯେତେବେଳେ ଲାଷ୍ଟ ସମୟ ଆସିଗଲା, ଭୋଗର ସେ କ୍ଷୟ ସମୟ ଆସିଗଲା, ଇ ପ୍ରହ୍ଲାଦ ମହାରାଜ ସ୍ତୁତି କରିବେ, ପ୍ରଭୁ ଏ ଡାକ୍ତର କିଛି ନାହିଁ କି ଔଷଧ କିଛି ନାହିଁ, ଯୁକ୍ତି ଦେଇକି ତାଙ୍କ ସ୍ତୁତିରେ କହିବେ, ବହୁତ ସୁନ୍ଦର। ଆମେ ପାର୍ସଲ ବୋଲି ଡିପୋଜିଟ୍ କରିଦେଇ ଆସେ, ଏଇଟା ଆମ ନିକଟରେ ଆସିକି ପହଞ୍ଚିବ ସମୟ ହିସାବରେ। ଆଉ ଆପଣ ଇନ୍ଦ୍ରିୟ ଶକ୍ତି ଇନ୍ଦ୍ରିୟ ପାଇଛନ୍ତି ମାନେ ସ୍ୱାଭାବିକ ଭାବରେ ଯେଉଁ କର୍ମ କରିବେ ସେଇ କର୍ମ ଦ୍ୱାରା ଆପଣଙ୍କୁ ସେଇ ବସ୍ତୁ ହିଁ ପ୍ରାପ୍ତ ହେବ। କିନ୍ତୁ ଏଠି ଯତ୍ନ ଶବ୍ଦ ଯେଉଁ କୁହାଯାଉଛି ଏଇଟା ଗୁରୁତ୍ୱ, ଆମେ ସ୍ପେଶାଲି ଯତ୍ନ କରୁଛେ ଏଇ ବସ୍ତୁ ପାଇଁ, ଅର୍ଥ ପାଇଁ ଆଉ ବିଷୟ ସୁଖ ପାଇଁ। ଏଥିପାଇଁ ସ୍ପେଶାଲ ଯତ୍ନ କରିବା ଦରକାର ନାହିଁ। ଯେତିକି ସମୟ ବା ସେତିକି ଅଫିସରେ ଚାକିରି କରିଛେ ମାନେ ଯେତିକି ସମୟ ଡ୍ୟୁଟି ଡ୍ୟୁଟି ସାରିଲେ ଆସିଲେ ଏକ୍ସଟ୍ରା ଡ୍ୟୁଟି କରିବା ଅଧିକ ପଇସା କମ ଏ ଯତ୍ନକୁ କୁହାଯାଏ। ସେଥିରେ ମିଳିଯିବ, ସେତିକିରେ ଆପଣ ଯାହା ମିଳିବା କଥା ସବୁ ମିଳିଯିବ। ଅଧିକ ଯତ୍ନ କଲେ ଯଦି ଲୋକ ମିଳିବ ଏଇଟା ଠିକ ନାହିଁ। କିଏ ନ ଚାହୁଁଛି କୁହନ୍ତୁ ଧନୀ ହେବା ପାଇଁ, ତାଙ୍କ କାହିଁକି ସମସ୍ତେ ଧନୀ ହେଉନାହାନ୍ତି? ସେଥିପାଇଁ ବିନା ଯତ୍ନରେ ଯେଭଳି ଦୁଃଖ ଆସିକି ପହଞ୍ଚୁଛି, ବିନା ଯତ୍ନରେ ସେଭଳି ସୁଖ ଆସିକି ପହଞ୍ଚିବ। ବୁଝିଲେ ତ ଅସୁର ବାଳକମାନଙ୍କୁ କହୁଛନ୍ତି। ତେଣୁ ଭୋଗ ପାଇଁ ଉଦ୍ୟମ କରିବା କ'ଣ ଦରକାର? ଏ ଶରୀରର ଇନ୍ଦ୍ରିୟକୁ ସୁଖ ଦେବା ପାଇଁ ଉଦ୍ୟମ କରିବା କ'ଣ ଆବଶ୍ୟକ ଅଛି? କୌଣସି ଆବଶ୍ୟକ ନାହିଁ। ପ୍ରହ୍ଲାଦ କୁମାର ବହୁତ ସୁନ୍ଦର ଯୁକ୍ତି ଦେଇ ସେ କହୁଛନ୍ତି, କାରଣ ଦେହ ଯୋଗେନ ଇତି ସୁଖ ଦୁଃଖ ଦେହ ଧର୍ମ ଇତି ଅର୍ଥ। ସୁଖ ଦୁଃଖ ଦୁଇଟା ଦେହର ଧର୍ମ। ଏ ଆତ୍ମା ଯେତେବେଳେ ଶରୀରକୁ ତ୍ୟାଗ କରି ଆଉ ଗୋଟେ ଦେହରେ ପଶିବ, ସେ ସୁଖ ଦୁଃଖଟା ବି ସେ ଦେହରେ ଫିକ୍ସ ହେଇଛି ନା। ତେଣୁ ମନୁଷ୍ୟ ଜନ୍ମରେ କେବଳ ଯତ୍ନ ଭଗବାନଙ୍କର ଭଜନ ପାଇଁ କରିବା ଦରକାର। ଜଣେ କହିବ ଭକ୍ତିଟା କ'ଣ ଫିକ୍ସ ହେଇଥିଲା କି? ଏଇଟା ନ କଲେ ହବନି, ଭକ୍ତିଟାକୁ କରିବାକୁ ପଡ଼ିବ, ଆଚରଣ କରିବାକୁ ପଡ଼ିବ, ଏଇଟାକୁ ଯତ୍ନ କରିବାକୁ ଏଇଟାକୁ ଯତ୍ନ କରିବାକୁ ପଡ଼ିବ। କିନ୍ତୁ ସେଟାକୁ ଯତ୍ନ ନ କଲେ ବି ସେଟା ମିଳିବ, କିନ୍ତୁ ଭକ୍ତି ପାଇଁ ଯତ୍ନ ନ କଲେ ମିଳିବନି। ଏଠି କହୁଛନ୍ତି ତତ ସିଦ୍ଧାନ୍ତ ଦେଉଛନ୍ତି, ଅଥ ତତ୍ପ୍ରୟାସନ କର୍ତ୍ତବ୍ୟ ଯଦ ଆୟୁ ବ୍ୟୟ ପରମ ନ ତଥା ବିନ୍ଦନ ଦେଖି ମା ମୁକୁନ୍ଦ ଚରଣାମ୍ବୁଜମ। ଏତେ ସୁନ୍ଦର କଥା ପ୍ରହ୍ଲାଦ ମହାରାଜଙ୍କ ଶିକ୍ଷା ଦୁଇଟି ଅଧ୍ୟାୟ। ଏହି ଭାଗବତର ସାର ସପ୍ତମ ସ୍କନ୍ଦରେ ଅଛନ୍ତି ନା, ଆଉ ପ୍ରହ୍ଲାଦ ମୁଖରେ ପ୍ରଭୁ କହିଛନ୍ତି, ଏ ସବୁ ନିର୍ଯାସ କଥା କହିଦେଉଛନ୍ତି। ତତଃ ତେଣୁ ତୁମେ ଯେଉଁ କହୁଥିଲ ଭୋଗ ଉଦ୍ୟମ କରିବ, ଭୋଗ ପାଇଁ ଚେଷ୍ଟା କରିବ, ଏ ବିଷୟ ସୁଖ ପାଇଁ ଚେଷ୍ଟା କରିବା ଆବଶ୍ୟକ ନାହିଁ। ଅର୍ଥ ପ୍ରୟାସ ବିଷୟ ସୁଖକୁ ଭୋଗ କରିବା ପାଇଁ ଅର୍ଥ ରୋଜଗାର କରିବା ପାଇଁ ପ୍ରୟାସ କରିବା ଆବଶ୍ୟକ ନାହିଁ। ତତ ପ୍ରୟାସ ପ୍ରୟାସ କରିବା ଆବଶ୍ୟକ ନାହିଁ। ପ୍ରୟାସ କାହା କେଉଁଥିପାଇଁ କରିବେ? ଭଗବାନଙ୍କ ଭଜନ ପାଇଁ। ନ କର୍ତ୍ତବ୍ୟ କରିବା ଉଚିତ ନୁହେଁ, କାହିଁକି? ଏଠି କହୁଛନ୍ତି ଅତ ତଦର୍ଥେ ପ୍ରୟାସ ନ କର୍ତ୍ତବ୍ୟ। ସମୀପାତ କହୁଛନ୍ତି ଯତ ପ୍ରୟାସମ, ଏଠି କହିଲେ ନା ଯତ ଆୟୁ ବ୍ୟୟ ପରମ ପରମ, ଏଥିରେ କେବଳ ଗୋଟିଏ ଲସ୍। ଯଦି କେବଳ ଜଣେ ଏ ବିଷୟ ସୁଖ ପାଇଁ ଯତ୍ନ କଲା, ପରମ କେବଳ ତାର ଆୟୁ ଆଉ ଶକ୍ତି ନଷ୍ଟ, ଆଉ କିଛି ଲାଭ। ଜଣେ ପୋଷ୍ଟାଲ ଏ ପାର୍ସଲ ପଛରେ ଗୋଟେ ଗୋଟେ ଟଙ୍କା ଖର୍ଚ୍ଚ କରିକରି ବୁଲିବ, କେମିତି ପାର୍ସଲ ଆସିକି ପହଞ୍ଚୁଛି? ତାର ସମୟ ନଷ୍ଟ ହେଲା, ଶକ୍ତି ନଷ୍ଟ ହେଲା, ଆସିକି ପହଞ୍ଚିବ। ତୁମେ ଘର ରହିବା ଦରକାର ବାସ। ଏଠି ସେ କଥା କହୁଛନ୍ତି ତତ୍ ପ୍ରୟାସ ନ କର୍ତ୍ତବ୍ୟ ଯଦ ଆୟୁ ବ୍ୟୟ ପରମ। ଆୟୁ ତ ଆୟୁ ନଷ୍ଟ ହେଇଗଲା, କେବଳ ଆୟୁ ନଷ୍ଟ ହେଇଗଲା। ଅସୁର ବାଳକମାନେ ପଚାରେ ଆୟୁ ନଷ୍ଟ ହେଲେ ଅସୁବିଧା କ'ଣ ଅଛି? ତୁମେ ତ କହିଥିଲ କ୍ଷୀଣ ଆୟୁଷ ଭିତରେ ବି ଜଣେ ଭଗବାନଙ୍କୁ ପାଇଯିବ। କହୁଛନ୍ତି ନାଇଁ ନାଇଁ, ତା ପଛରେ ଧାଇଁଲା ମାନେ ନ ତଥା ବିନ୍ଦ୍ୟନ୍ ଦେଖି ମମ ମୁକୁନ୍ଦ ଚରଣାମ୍ବୁଜମ୍। ନ ତଥା, ତା ପଛରେ ବିଷୟ ସୁଖ ପଛରେ ପ୍ରୟାସ କରି ଜଣେ ଧାଇଁଲା ମାନେ ବିନ୍ଦ୍ୟନ୍ତେ ପ୍ରାପ୍ତ ହେଇପାରିବନି। କ'ଣ ନା କ୍ଷେମମ୍ ମଙ୍ଗଳ, ମଙ୍ଗଳ ମାନେ ଜୀବନର ଚରମ ଲକ୍ଷ୍ୟ, ଅଲ୍ଟିମେଟ୍ ଗୋଲ୍ ଅଫ୍ ଲାଇଫ୍। ପ୍ରଭୁପାଦ ସବୁ ସମୟରେ ଟ୍ରାନ୍ସଲେସନ୍ ଲେଖିଛନ୍ତି ଅଲ୍ଟିମେଟ୍ ଗୋଲ୍ ଅଫ୍ ଲାଇଫ୍, ଜୀବନର ଅନ୍ତିମ ଲକ୍ଷ୍ୟ। ମଙ୍ଗଳ କଥା ଏଠି ଲେଖିଲେନି, କ୍ଷମର୍ଥ ମଙ୍ଗଳ ପ୍ରଭୁପାଦ ଲେଖୁଛନ୍ତି ନା ଅନ୍ତିମ ଜୀବନର ଅନ୍ତିମ ଲକ୍ଷ୍ୟ। ନ ତଥା ବିନ୍ଦ୍ୟନ୍ତି କ୍ଷେମମ୍, କ'ଣ ଜୀବନ ଅନ୍ତିମ ଲକ୍ଷ୍ୟ? ମୁକୁନ୍ଦ ଚରଣାମ୍ବୁଜ, ଯେ ମୁକ୍ତି ପ୍ରଦାନ କରନ୍ତି କୃଷ୍ଣ ତାଙ୍କର ଚରଣକୁ ପ୍ରାପ୍ତ ହେଇପାରିବ ନା। ଏ ଅସୁର ବାଳକ କ'ଣ ଯଦି ଭୋଗ ଉଦ୍ୟମ କରିବା ପାଇଁ ତୁମେ ସମୟକୁ ବ୍ୟତିକ୍ରମ କରିଦେବ, ତାହେଲେ କେବଳ ଗୋଟିଏ ଲାଭ, କ'ଣ ଲାଭ ନା, ସମୟ ପଳେଇଯିବ ଆଉ ଆୟୁଷ ପଳେଇଯିବ, କିଛି ଲାଭ ନାହିଁ। ଆଉ ଲସ୍ କ'ଣ ହେଲା, ତୁମର ତ ଲାଭ କହିଥିଲି ବୋଲି ତୁମର ଏଇଟା ହି ଲସ୍ ହେଲା, ଆଉ ଦ୍ୱିତୀୟ ଲସ୍ ହେଲା ନ ତଥା ବିଦ୍ୟାନ୍ ଦେଖି ମୁକୁନ୍ଦ ଚରଣ ଭୋଜନ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଅତ ବିଷୟ ସୁଖାର୍ଥମ ପ୍ରୟାସ ନ କର୍ତ୍ତବ୍ୟ। ଏ ଭକ୍ତମାନଙ୍କ ପାଇଁ ବହୁତ ଗୁରୁତ୍ୱ, ଏ କେବଳ ବିଷୟ ଲୋକ ପାଇଁ କୁହାଯାଉନି, ଭକ୍ତମାନଙ୍କ ପାଇଁ କୁହାଯାଉଛି, ବିଷୟ ସୁଖ ପାଇଁ ଆଦୌ ପ୍ରୟାସ କରିବା ଉଚିତ ନୁହେଁ। ଯତ୍ ପ୍ରୟାସମ କେବଳ ଆୟୁଷ ବ୍ୟୟବ, ଆୟୁଷ ବ୍ୟୟ। ବହୁତ ଭକ୍ତ ଅଛନ୍ତି ଆମର, ଏଇଠି ତ ଗ୍ରସ୍ତ ଭକ୍ତ ଅଛନ୍ତି, ଏମାନେ ପ୍ରଭୁପାଦ ଗୁରୁଦେବଙ୍କ କୃପାରୁ ଚାକିରୁ ଭଲ୍ୟୁମ୍ଟା ରିଟାୟାର୍ଡମେଣ୍ଟ ନେଇଯାଉଛନ୍ତି, ଏ ଅର୍ଥ ଦରକାର ନାହିଁ, ସମୟ ନଷ୍ଟ ହେଇଯାଉଛି ଆମର। ମହାଭାଗ୍ୟବାନ ସାଧୁଗୁରୁଙ୍କର ମହାନ କୃପା, ଅର୍ଥ କ'ଣ ମିଳିବନି କି ଆପଣଙ୍କୁ, ମିଳିବ ଈଶ୍ୱରର ସହିତ। ତାପରେ ଆମେ ଭଜନ କରୁଛେ ନା, ଆମର କ'ଣ ଅଭାବ ରହିବ, ଭଲ୍ୟୁମ୍ଟା ରିଟାୟାର୍ଡମେଣ୍ଟ ନାହିଁ, ଦରକାର ନାହିଁ ମୋର। ସେ ଭକ୍ତ ଅଛନ୍ତି ବସୁଛନ୍ତି ଚେୟାରରେ ମହାପ୍ରଭୁ ଦାସ ପ୍ରଭୁ, ନା ମୋ ଜୀବନ ନଷ୍ଟ ହେଇଗଲା, ମୁଁ ବ୍ୟାଙ୍କରେ ବର୍ତ୍ତମାନ ସାଲାରୀ କେତେ ହବ, 35-40 ହଜାର ଟଙ୍କା ହବ, ଛାଡ଼ିଦେବେ ମୁଁ ଯେତିକି ସମୟ ହେଲା ଭଜନ ଟିକେ କରିବା, କେତେ ମହତ୍ ମନୋଭାବ। ଇଏ ଭକ୍ତ ଭକ୍ତମାନଙ୍କର ଏସବୁ ମନୋଭାବ ହେବା ଦରକାର, ମିଳିଯିବ ଅର୍ଥ। ତତ୍ ପ୍ରୟାସ ନ କର୍ତ୍ତବ୍ୟମ ଯଦ ଆୟୁ ବହି ପରମ ନ ତଥା ବିନ୍ଦନ ଦେଖେ ମୋ ମୁକୁନ୍ଦ ଚରଣ ଭୁଜମ, ଏଠି କହୁଛନ୍ତି ତତ୍ ପ୍ରୟାସ କେବଳ ଆୟୁଷ ବ୍ୟୟ ହେବ ଭବତୀ ନ ତୁ କିଞ୍ଚିତ ଫଲମିତି ଅର୍ଥ। କେତେ ସୁନ୍ଦର ଚକ୍ର କହୁଛନ୍ତି, ହେ ବାବା ଅସୁର ବାଳକ କିଞ୍ଚିତ ଫଳ ମିଳିବନି, ସମୟ ନଷ୍ଟ କରିଦେବ, ଫଳ କିଞ୍ଚିତ ନାହିଁ। ଭଜନ ଆତ୍ୟନ୍ତିକମ କ୍ଷେମମ ପ୍ରାପ୍ତି, ଯଦି ଭଜନ କରିବ ତାହେଲେ ଆତ୍ୟନ୍ତିକ ତୁମର ମଙ୍ଗଳ ହବ, ଆତ୍ୟନ୍ତିକ ମଙ୍ଗଳ। ତେଣୁ ଭଜନ କର, ସମୟ ନଷ୍ଟ କର ନା। ବୈଷୟିକ ସୁଖାର୍ଥମ ଯତମାନ ତାଦୃଶ କ୍ଷମମ ନ ବିନ୍ଦନ୍ତି, ତୁମେ ଯଦି ବିଷୟ ସୁଖ ପାଇଁ ଯତ୍ନ କରିବ ତାଦୃଶ କ୍ଷମମ ନ ବିନ୍ଦନ୍ତି, କୃଷ୍ଣଙ୍କର ଚରଣ ତୁମେ ପ୍ରାପ୍ତ ହୋଇପାରିବ ନା। ଅସୁର ବାଳକମାନଙ୍କୁ ଏଇ କଥା କହୁଛନ୍ତି। ତାପରେ ସିଦ୍ଧାନ୍ତ ଦେଉଛନ୍ତି, ଦେଖ ବିଷୟ ସୁଖ ପାଇଁ ଆଦୌ ପ୍ରୟାସ କରିବା ଉଚିତ ନୁହେଁ, ବିନା ପ୍ରୟାସରେ ବିଷୟ ସୁଖ ଆସି ପହଞ୍ଚିବ, ଆଉ ଭଜନ କରିବା ଦରକାର। କେଉଁ ସମୟରେ, ଏବେ ଏଇ କୁମାର ଅବସ୍ଥାରେ। ଏ ଗୋଟିଏ କଥାକୁ ବାର ବାର ପ୍ରହ୍ଲାଦ ମହାରାଜ 17 ଶ୍ଳୋକରେ କହିବେ, ତତୋ ଯତତ କୁଶଳଃ କ୍ଷମାୟ ଭୟମାଶ୍ରିତଃ ଶରୀରମ୍ ପୁରୁଷମ୍ ଯାବତ୍ ନ ବିପଦ୍ୟତେ ପୁଷ୍କଲମ୍। ତତୋ ତସ୍ମାତ୍ କାରଣାତ୍, ଏ 2 ଶ୍ଳୋକରେ ଯାହା କହିଲେ ଏଇ କାରଣ ହେତୁ, ବିନା ପ୍ରୟାସରେ ଭୋଗ ଆସି ପହଞ୍ଚିବ, ପ୍ରୟାସ କଲେ ସମୟ ନଷ୍ଟ ହୋଇଯିବ, କୃଷ୍ଣଙ୍କୁ ମିଳିବ ନା, ବିଷୟ ପ୍ରୟାସ କଲେ। ତତୋ ଏହି କାରଣ ତସ୍ମାତ୍ କାରଣାତ୍ ଯତିତ କୁଶଳ, ଯେ ବିବେକୀ ବ୍ୟକ୍ତି ଯତିତ ଯତ୍ନ କରିବ, କେଉଁଥିରେ ଯତ୍ନ କରିବ ନା, କ୍ଷମାୟ ଜୀବନର ଚରମ ମଙ୍ଗଳ ପ୍ରଭୁଙ୍କର ଚରଣ ପାଇବା ପାଇଁ, କାହିଁକି ନା ଭୟମାଶ୍ରିତ, ଏ ସଂସାର ଯେଉଁ ଭବସାଗରରେ ପଡ଼ିଛି ଏଇଟା ଭୟ। ପ୍ରଭୁପାଦ ବି ପର୍ବଟରେ ଲେଖିଛନ୍ତି, ଟିକାରେ ବି ତାହେଲେ ଲେଖାଏ, ଭୟ ଆଶ୍ରିତ କେଉଁଠି ପାଠ ଅଛି, କେଉଁଠି ଭବମାଶ୍ରିତ ଅଛି, ପ୍ରଭୁପାଦ ଲେଖିଛନ୍ତି ଭୟମାଶ୍ରିତ ଭବମାଶ୍ରିତ ବି ଅଛି। ଏ ସଂସାରକୁ, ସଂସାର କେବଳ ଅନ୍ନେସେସରି ପ୍ରୋବ୍ଲେମ୍, ଅନାବଶ୍ୟକ ଯାହା କୁହନ୍ତି ସମସ୍ୟା ଗୁଡ଼ିକ ଅଛି, ବହୁ ଅସୁବିଧା ଏଥିରେ ଅଛି, ଏଇଟାକୁ ଆଶ୍ରୟ କରି ଆମେ କେବଳ ଜଗତରେ ରହିଛେ। ଯଦି ଚରମ ମଙ୍ଗଳ ଆମେ ଲାଭ ନ କରିପାରିଲେ, ସଂସାରରେ ଯେଉଁ ଆମର ଏତେ କଷ୍ଟ ପାଉଛି, ବିଶ୍ୱନାଥ ଚକ୍ର ଠାକୁର ବହୁତ ସୁନ୍ଦର ଟିକେ ଆଥରେ ଲେଖିଛନ୍ତି, ଭୟ ଆଶ୍ରିତ ସ୍ୱାମୀପାଦ କହୁଛନ୍ତି, ସ୍ୱାମୀପାଦ ଲେଖିଛନ୍ତି ଭୟ ଆଶ୍ରିତ ସଂସାର ପ୍ରାପ୍ତ, ମୁଁ ସଂସାରରେ ପଡ଼ିଛି, ମୁଁ ସଂସାରୀ, ଏଇ କଥା ଚିନ୍ତା କରି, ଏଇ କଥା ଚିନ୍ତା କରି ପୁରୁଷମ୍, ମନୁଷ୍ୟ କ'ଣ କରିବା ଦରକାର, ଭୋଜନ କରିବା ଦରକାର, ପ୍ରହଲାଦ ମହାରାଜ କହୁଛନ୍ତି ତୁମେ ଭଜନ କରିବା ଦରକାର। କେତେବେଳେ ଭଜନ କରିବ? ଏଠି କହୁଛନ୍ତି ଶରୀରମ ପୌରୁଷମ ଯାବତ୍, ଯେପର୍ଯ୍ୟନ୍ତ ଏ ଶରୀର ନ ବିପଦ୍ୟତେ, ବିପଦ ଅବସ୍ଥାକୁ ନ ଯାଇଛି। କ'ଣ ବିପଦ ଅବସ୍ଥା? ଏ ଶରୀରର ଦୁଇଟି ବହୁତ ବିପଦ ଅବସ୍ଥା, ଗୋଟିଏ ହେଲା ବୃଦ୍ଧ, ଗୋଟିଏ ହେଲା ରୋଗ। ଏ ଶରୀର କେତେ ବନ୍ଧୁ ବାନ୍ଧିଛି, କିନ୍ତୁ ଏଇ ଦୁଇ ଜଣ ଯେତେବେଳେ ଆସି ପହଞ୍ଚିବେ ଏଇ ବନ୍ଧୁମାନେ କେହି ଦେଖାଦେବେ, ବୃଦ୍ଧ ଅବସ୍ଥା ଆଉ ଗୋଟେ ରୋଗ ଅବସ୍ଥା। ଶରୀରର ବହୁତ ଯାହା କହନ୍ତି ଏମାନେ କ୍ଷତି କରନ୍ତି, ଏମାନେ ଶତ୍ରୁ ଶରୀର। ତେଣୁ ପ୍ରହ୍ଲାଦ କହୁଛନ୍ତି ଭୟମାଶ୍ରିତମ, ଏ ସଂସାର ତୁମେ ପ୍ରାପ୍ତ ହୋଇଛ, ଏତେ ଦୁଃଖ ପ୍ରାପ୍ତ ହୋଇଛ, ତୁମେ ସଂସାରକୁ ଭୟ କରିଲେ ଟିକେ ଭଜନ କର। ବିଶ୍ୱନାଥ ଚୋପା ଠାକୁର କହୁଛନ୍ତି ତସ୍ମାତ୍ କାରଣାତ୍ ବିବେକୀ ପୁରୁଷ ସଂସାର ଦୁଃଖାତ୍ ଭୀତ ସନ୍, ସଂସାର ଦୁଃଖକୁ ଦେଖି ଭୟ କରିବ। କେତେ ଦୁଃଖରେ ବାବା ଏ ଜୀବନରେ, ଭୟ କରିବା ଦରକାର। କେମିତି ଭୟ କରିବ ନା, ଭାଗବତରେ ଦିଆଯାଇଛନ୍ତି ଜୟେସା ପୁରୁଷମ ସାକ୍ଷାତ ଆତ୍ମପ୍ରଭବମ ଈଶ୍ୱରମ ନ ଭଜନ୍ତି ଅବଜାନନ୍ତି ସ୍ଥାନାତ୍ ଭ୍ରଷ୍ଟ ପତନ୍ତି ଅଧ। ନବଯୁଗେନ୍ଦ୍ର ସମ୍ବାଦ ଭକ୍ତମାନେ ବହୁତ ସୁନ୍ଦର ଶୁଣିବା ଦରକାର। ତ ପୁରା ସିଦ୍ଧାନ୍ତ ଆଉ ବହୁତ ଭକ୍ତମାନଙ୍କ ପାଇଁ ବହୁତ ଗୁରୁତ୍ୱ ନବଯୁଗେନ୍ଦ୍ର ସମ୍ବାଦ। ଇଏ ଚମସ୍ କହୁଛନ୍ତି ଏକାଦଶ ସ୍କନ୍ଦ ପାଞ୍ଚ ଅଧ୍ୟାୟ ତିନି ଶ୍ଳୋକରେ, ଜୟେସା ପୁରୁଷମ ସାକ୍ଷାତ, ଯିଏ ସାକ୍ଷାତ ପୁରୁଷ ବିଷ୍ଣୁଙ୍କୁ ଭଜନ କରେ ନା, ଆତ୍ମପ୍ରଭବମ ଈଶ୍ୱରମ, ସେ ଈଶ୍ୱର ସେ ଆତ୍ମପ୍ରଭବ ନିଜର ସୃଷ୍ଟିକର୍ତ୍ତା ଆମକୁ ସୃଷ୍ଟି କରିଛନ୍ତି, ନ ଭଜନ୍ତି ଅବଜାନନ୍ତି, ତାଙ୍କୁ ଭଜନ କରନ୍ତିନି, ତାଙ୍କୁ ସମ୍ମାନ ଦିଅନ୍ତିନି। ଏଠି କହୁଛି ସ୍ଥାନାତ୍ ଭ୍ରଷ୍ଟ ପତନ୍ତି ଅଧ, ସେ ଅଧକୁ ଯିବେ, ନିଜ ଜୋନିକି ଯିବେ। ଏଇଟାକୁ ଶାସ୍ତ୍ରରୁ ଜାଣି ଏ ସଂସାର ଏତେ ବଡ଼ ଭୟ ସ୍ଥାନ, ଭଗବାନଙ୍କୁ ଭଜନ ନ କଲେ ମୋର ଏଇ ଗତି ହେଇଯିବ, ଏଇଟାକୁ ଜାଣି ହେଲେ ଭଜନ କର, ଜଣେ ଭଜନ କରିବା ଉଚିତ। ପ୍ରହ୍ଲାଦ କହୁଛନ୍ତି ଜଣେ ସଂସାରକୁ ଭୟ କରି ମୋର ପତନ ହେଇଯିବ, ମୁଁ ନରକକୁ ପଳେଇବି, ଇତର ଜୋନିକୁ ପଳେଇବି, ଏଥିପାଇଁ ଜଣେ ଭଜନ କରିବା ଦରକାର। କେତେବେଳେ ଭଜନ କରିବା ଦରକାର ତାର ଟାଇମ୍ ଦେଉଛନ୍ତି। ପୁଣି ସେଇ କୁମାର କଥା, ନ ବିପଦ୍ୟତେ, ଯେତେବେଳେ ଶରୀରକୁ ବିପଦ ନ ଆସିଛି, ପୁଷ୍କଳମ ସର୍ବାଙ୍ଗ ପୂର୍ଣ୍ଣମ, ଯେତେବେଳେ ଶରୀର ପ୍ରଭୁପାଦ ଲେଖିଛନ୍ତି ସାଉଟ୍ ଆଣ୍ଡ ଷ୍ଟ୍ରଙ୍ଗ, ସୁସ୍ଥ ଆଉ ସବଳ ଅଛି, ବୃଦ୍ଧ ହେଇଗଲେ ଏ ଶରୀର ଭଜନ ହବ ନା। ତାର ଭିତରେ ପ୍ରଥମ ଯେଉଁ କହିଲେ ଭାଗବତ ଧର୍ମ ଏଇ ଚାରି ପାଞ୍ଚଟି ରସ ଭିତରେ ସମ୍ବନ୍ଧିତ ହେଇ ଭଜନ କର କହିବାର ତାତ୍ପର୍ଯ୍ୟ ହେଉଛି, କାରଣ ଏ ବୃଦ୍ଧ ଏ ଶରୀର, ଏଠି କହୁଛନ୍ତି ଶରୀର ଯାବତ୍ ନ ବିପଦ୍ୟତେ, ସର୍ବାଙ୍ଗପୂର୍ଣ୍ଣ ପୁରୁଷ ରୂପ ଶରୀର ଯାବତ୍ ନ ବିପଦ୍ୟତେ, ଏହି ଶରୀରଟା ଯେତେବେଳେ ବିପଦ ଅବସ୍ଥାକୁ ନ ଆସିଛି, ଏ ଭୟ ରୋଗ ଆଉ ବୃଦ୍ଧ ଅବସ୍ଥା ନ ଆସିଛି, ତା ପୂର୍ବରୁ ଭଜନ କରିବା ଦରକାର, ନହେଲେ ଭଜନ ହେବନି। ଏ ବୃଦ୍ଧ ଅବସ୍ଥାରେ ଏ ଶରୀର ଆକୁ ଉଠେଇବା ପାଇଁ, ଏ ଶରୀର ୟାର ଗୋଟେ ଗୋଟେ ଅଙ୍ଗକୁ ଉଠେଇବା ପାଇଁ ଲୋକ ଦରକାର। ଇଏ ବର୍ତ୍ତମାନ ଶରୀରର ସଂସାର ବୋଝକୁ ନେଉଛି, କିନ୍ତୁ ବୃଦ୍ଧ ହେଇଗଲେ ଏ ଶରୀର ପୁଣି ଉଠିବା ପାଇଁ ଲୋକ ଦରକାର। କେହି ବୁଢ଼ା ହେଇକି ମା ପେଟରୁ ଆସିନଥାନ୍ତି, ବୁଢ଼ା କ'ଣ ଗୋଟେ ସ୍ପେଶାଲ ଜନ୍ମ କି? ଆମକୁ ହିଁ ବୁଢ଼ା ହେବାକୁ ପଡ଼ିବ, ଆମେ ଯେଉଁମାନେ ବସିଛେ ବର୍ତ୍ତମାନ ଚିନ୍ତା କରିବାକୁ ପଡ଼ିବ। ଆମେ ଆଜି ଏତେ କିଛି କରୁଛେ ସଂସାର ପାଇଁ, କିନ୍ତୁ ଶରୀର ଯେତେବେଳେ ବିପଦ ଅବସ୍ଥା ଆସିବ, ଏ ଶରୀରକୁ ଉଠେଇବା ପାଇଁ ଲୋକ ଦରକାର, ଇଏ ଅବସ୍ଥା। ତେଣୁ ତା ପୂର୍ବରୁ ଜଣେ ଭଜନ କରିନେବା ଦରକାର। ପ୍ରହ୍ଲାଦ ମହାରାଜ କହୁଛନ୍ତି ଭୟ କରି, ସଂସାରକୁ ଭୟ କରି, ଯେତେବେଳେ ଏଇ କଥା କହିଛନ୍ତି ତାର ପରେ କହୁଛନ୍ତି ହଁ ଏତେ ଦିନ ଆୟୁଷ ଅଛି, କାଳେ ଅସୁର ବାଳକମାନେ କହିପାରନ୍ତି ଏତେ ଦିନ ତ ଆୟୁଷ ଅଛି, ଯେ ସମସ୍ତେ ଯଦି ଯୌବନ କାଳରେ ମରିଯିବେ ତାର କିଛି ମାନେ ନାହିଁ, ଅସୁର ବାଳକମାନେ କହିପାରନ୍ତି। ଆମେ ତ ଦେଖୁଛୁ ବହୁତ, ଆମ ଏଇ ଅସୁରମାନଙ୍କ ଭିତରେ ବହୁତ ବୁଢ଼ା ବି ଅଛନ୍ତି, ଯୁବକମାନେ ବି ଅଛନ୍ତି, ଆମେ ସେ ଅବସ୍ଥାରେ ହେଲେ ଭଜନ କରିବୁ ବର୍ତ୍ତମାନ କାହିଁ ଛୋଟ ପିଲାକି ଭଜନ କରିବୁ? କାଳେ ଏଇ କଥା କହିପାରନ୍ତି, କହୁଛନ୍ତି ନାଇଁ ନାଇଁ ପୂର୍ବ ଶ୍ଳୋକରେ ଦେଖନ୍ତୁ ସ୍ୱାମୀପାଦ କିଭଳି କନେକ୍ସନ୍ କରିଛନ୍ତି, ବିଶ୍ୱନାଥ ଚୌବେ ଠାକୁର କିଭଳି କନେକ୍ସନ୍ କରିଛନ୍ତି, ଆୟୁ ବ୍ୟୟ କ୍ରମମ୍ ଆହ, ଆୟୁଟା କିଭଳି ନଷ୍ଟ ହେଉଛି, ତୁମେ ଏବେ ଭଜନ ନ କଲେ ତୁମେ ବୁଢ଼ା ପର୍ଯ୍ୟନ୍ତ ବଞ୍ଚିକି ରହିଲେ ବି ଭଜନ କରିପାରିବ ନା, ଏଇଟାକୁ ଦେଖାଉଛନ୍ତି। ଏ ଭାଗବତ ଧର୍ମକୁ ଆଚରଣ କରିପାରିବ ନା, ଭଗବାନଙ୍କ ସହିତ ତୁମେ ସମ୍ବନ୍ଧ ସ୍ଥାପନ କରିପାରିବ ନା, ସ୍ପଷ୍ଟ କଥା କହୁଛନ୍ତି। ପୂର୍ବ ଶ୍ଳୋକରେ ଯେଉଁ କହିଲେ ତତ୍ପ୍ରୟାସନ କର୍ତ୍ତବ୍ୟମ ଯତ୍ ଆୟୁ ବ୍ୟୟ ହେଇପାରମ, ଆୟୁଟା ନଷ୍ଟ ହେଇଯାଉଛି, କିଭଳି ନଷ୍ଟ ହେଉଛି ବର୍ତ୍ତମାନ, ଆୟୁ ବ୍ୟୟଟାକୁ ବର୍ତ୍ତମାନ କହୁଛନ୍ତି, ଆୟୁ ଆମର ଏଇଭଳି ନଷ୍ଟ ହେଉଛି, କେମିତି ଭଜନ ଜଣେ କରିବ ବାବା, ତୁମେ ଯଦି ଏବେ ଭଜନ ନ କରିବ ତୁମେ କରିପାରିବନି। ଶୁଣ ଅସୁର ବାଳକମାନେ କହୁଛନ୍ତି, ପୁଂସୋ ବର୍ଷ ଶତମ ହି ଆୟୁ ତତର୍ଧଞ୍ଚ ଜିତାତ୍ମନ ନିଷ୍ଫଳମ ଯଦୌ ସୁରାତ୍ରମ ସେତେ ଅନ୍ଧ ପ୍ରାପିତ ତମ। ବହୁତ ସୁନ୍ଦର ଶିକ୍ଷା ଦେଉଛନ୍ତି। ପୁଂସୋ ବ୍ୟକ୍ତିର ବର୍ଷ ଶତମ ହି ଆୟୁ, ଆୟୁ ହେଉଛି ଶହେ ବର୍ଷ ନିର୍ଦ୍ଧାରଣ କରାଯାଇଛି, ଶତବର୍ଷ ପୁଂସୋ ଆୟୁ। ତତ୍ ଅର୍ଧଞ୍ଚ ଅଜିତ ଆତ୍ମନ, ଯେଉଁମାନେ ଏ ଶରୀରକୁ କଣ୍ଟ୍ରୋଲ କରିନାହାନ୍ତି, ଇନ୍ଦ୍ରିୟକୁ କଣ୍ଟ୍ରୋଲ କରିନାହାନ୍ତି, ଅଜିତାତ୍ମକ ବ୍ୟକ୍ତିମାନଙ୍କର ଅର୍ଦ୍ଧେକ, ତାମାନେ ଶହେ ବର୍ଷର ଅର୍ଧ କେତେ ହେଲା, ପଚାଶ ବର୍ଷ, କେଉଁଥିରେ ଯାଏ ଏଠି କହୁଛନ୍ତି ନିଷ୍ଫଳ, କେବଳ ନିଷ୍ଫଳ ହେଇଯାଏ। କେମିତି ନିଷ୍ଫଳ ହେଇଯାଏ ନା, ଯଦ ଅସୋ ରାତ୍ରିଆମ ସେତେ ଅନ୍ଧ ପ୍ରାପିତ ତମ, ତମ ମାନେ ନିଦ୍ରା, ନିଦ୍ରା ଗୋଟେ ଜିନିଷ, ପଚାଶ ବର୍ଷ ମଣିଷର ନିଦ୍ରା ଯାଏ, ନିଦ୍ରାରେ କିଛି କାମ କରିବେ ନା, ନିଜ ଶରୀର ପାଇଁ କିଛି କରିବେ କି, ଶରୀର ତ ପଡ଼ିକି ରହିବ, ପିଲା ଛୁଆ ପାଇଁ ବି ନିଦ୍ରାରେ କିଛି କରିବେନି, ନିଷ୍ଫଳ ଗଲା। ଯେତେବେଳେ ଶରୀର ପାଇଁ କରିହୁଏନି, ନିଜ ପାଇଁ କରିହୁଏନି, ସମ୍ପତ୍ତିମାନଙ୍କ ପାଇଁ କରିହୁଏନି, ତୁମେ କ'ଣ ଶୋଇକି ଭଗବାନ ପାଇଁ କିଛି କରିବ କି, ପଚାଶ ବର୍ଷ ନିଷ୍ଫଳ ଏଠି କହୁଛନ୍ତି। କେଉଁ ସମୟରେ ନା, ରାତ୍ରିଆମ ସେତେ ଶୟନ ସମୟରେ, ଅନ୍ଧମ ଗାଢ଼ମ, ଗାଢ଼ ନିଦ୍ରାରେ ପ୍ରାପିତ, କାଳେ କିଏ କହିବ ମୁଁ ନିଦ୍ରା ସମୟରେ ବି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ଚପଟିଏ କରିବି, କହୁଛନ୍ତି ନାଇଁ ନାଇଁ ପ୍ରାପିତ ତୃଷ୍ଣିସନ, ବିଶ୍ୱନାଥ ଯୋଉ ଠାକୁର କହୁଛନ୍ତି ସେ ପୁରା ମୁଖ ମୁଖ ବନ୍ଦ ହେଇ ପଡ଼ିବ, ଆଉ ଯଦି ବି ମୁଖ ବନ୍ଦ ନ ହବ କେବଳ ଘର ପିଲା ଛୁଆ ବିଷୟରେ ସ୍ୱପ୍ନ ଦେଖିବ, କେବଳ ସ୍ୱପ୍ନ ଦେଖିବ, କିଛି କରିପାରିବ ନା, ମୁଁ ରାଜା ହେଇଯିବି, ତୁ ରାଜା ହେଲେ ବି ସ୍ୱପ୍ନରେ କ'ଣ, ତୁମେ ରାଜା ହେଇଯିବ କି, ତୁମେ ରାଜା କିଛି ନିଜ ପାଇଁ କରିପାରିବେ ନା, ପିଲା ଛୁଆଙ୍କ ସ୍ୱପ୍ନ ଦେଖିବି ତାଙ୍କ ପାଇଁ କିଛି କରିପାରିବ ନା, ଏ ବେକାର ଚାଲିଗଲା। ବିଶ୍ୱନାଥ ଚୌବେ ଠାକୁର କହୁଛନ୍ତି ମନୁଷ୍ୟ ସହ ତାବତ୍ ବର୍ଷ ଶତମ ପରିମିତ ଜୀବନ ଯୋଗ୍ୟ କାଳ, ମଣିଷର ଯୋଗ୍ୟ କାଳ ହେଉଛି ଶହେ ବର୍ଷ, ତତ୍ର ଚ ଅଜିତାତ୍ମନ ପୁଂସୋ ତତ୍ର ତସ୍ୟ ଅର୍ଦ୍ଧ ପଞ୍ଚାଶତବଶାତ୍ମକ ଆୟୁଷମ ନିଷ୍ଫଳ ଏବେ ଯାଆନ୍ତି, ନିଷ୍ଫଳ ଚାଲିଗଲା। ତାହେଲେ ଜିତାତ୍ମ ପୁରୁଷ କ'ଣ କରିବେ, ଆମେ ଭକ୍ତମାନଙ୍କ ପାଇଁ କ'ଣ ଶିକ୍ଷା ଦେଉଛନ୍ତି, ଚକ୍ରପାଦ କହୁଛନ୍ତି ଭକ୍ତମାନେ କେତେ ସମୟ ଶୋଇବେ, ପ୍ରଭୁପାଦ ସମୟ କହୁଛନ୍ତି, କମ୍ ଶୋଇଲେ ଚଳିବ ଏମିତି, ବେଶୀ ଶୋଇଲେ ବି ଚଳିବନି, ଭକ୍ତିର ଅତି ଉନ୍ନତ ସ୍ତରକୁ ଗଲେ, କାରଣ ନିଦ୍ରାଟା ଆହାର ଉପରେ ନିର୍ଭର କରେ, ଯାହାର ଯେତେ କମ୍ ଆହାର ତାର ନିଦ୍ରା ସେତେ କମ୍, ତା ବି ସମ୍ଭବ ହେବ ନାହିଁ ଜଡ଼ ଶରୀରରେ, ଭଜନ ବଳରେ ନିଦ୍ରା କମିବ। ଆମେ ଯଦି ବିଲକୁଲ ଖାଇବାକୁ ନ ଦିଆଯିବ ବେଶୀ ନିଦ ଲାଗିବ, ଶୋଇକି ରହିବ ବା ପୁରା ଅନିଦ୍ରା ରହିବ, ତାପରେ ଦିନ ଦେହ ଖରାପ ହେବ, ଭଜନର ଆବେଶରେ ଏସବୁ କମିଯାଏ। ଯେଉଁଭଳି ଗୋସ୍ୱାମୀ ମାନେ ନିଦ୍ରା ହାରୁ ବିଜିତ, ତେଣୁ ଏଠି କହୁଛନ୍ତି ଯସ୍ମାତ୍ ପୁରୁଷ ତତ୍ର ରାତ୍ରାମ ଅତସ୍ତସ୍ୟ ଶତବର୍ଷାତ୍ମକ ଆୟୁଷି ପଚାଶଦଶ ବର୍ଷାତ୍ମକ ନିଦ୍ରାକାଳ ବିଫଳ ଏବ, ପଚାଶ ବର୍ଷ ବିଫଳ ଚାଲିଗଲା। ଜିତାତ୍ମା ତୁ, ଯେଉଁମାନେ ଜିତୁଆତ୍ମା, ଯେଉଁମାନେ ସ୍ୱର ଉପରେ ଜୟପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ବା ଯେଉଁମାନେ ଭଜନ କରୁଛନ୍ତି ସେମାନଙ୍କୁ ଗୋଟେ କାମ କରିବାକୁ ପଡ଼ିବ, ଏଠି କହୁଛନ୍ତି तु रात्रे मध्यम जामद्वयम् आदि अंत जामद्वये भगवत भजनम करोति इति अर्थ प्रभुपाद ताहि कहिछन् आमे ताहि करुछु इस्कन रात्रि चारिटा चारि जाम गोटे जाम पाखापाखि तीन घंटा है बार घंटा है ना बार घंटा है ना तेणु चारि जाम माने एटी कहते जितात्रु रात्रे मध्यम जाम द्वय रात्रि केवल मझी जाम द्वय शयन कर रात्रिटा जो आरंभ हो सका छु संध्या छ प्रथम जाम द्वय को छाड़ दे प्रथम तीन घंटा छु न ये भजन आम आरती करुचे नाम कीर्तन करुचे तार परे स्वयं करुचे आउ शेष जाम शेष जामटा को उठा पड़ो भजन करा पड़ो रात तीन टू उठा पड़ो ये कह आदि अंत जाम द्वे भगवत भजन करोति इति अर्थ आदि जाम आउ अंत जाम भगवान भजन करा पड़ो आ मझी जाम केवल आते घंटा रहा छ घंटा रहा नौटर तीन टा एति समय सब प्रभुपाद इस्कन जहाँ नियम कर भागवत धर्म आचरण करने सब नियम दे दीछे अधिक समय से ब्रह्मचारी हूँ ग्रस्त हो जे भी हो अधिक समय शोले भजन हम ना तुम गुण बढ़ भजन के भाव स्वयं बहुत बड़ माने भजन अंग गोटे भाई बहुत स्वयं चिंता ठीक है जब अति क्लांत लगुच तो अधिक घंटा आप शुपारे कि मंगला तो निश्चित आसा पड़े एटी कहते तो कई प्रश्न करम ठार तो ग्रस्त लोक तेज कम शुच्च ग्रस्त मान साधारण जो कर्मी लोक मैंने देखी ना रात बारटा गोटे शुक तीन टाइम उठी पड़े मुझे केत बार शुणी बस रे गला पूरी भाई कल रात गोटे शुई कि भोर छा बस बस मैंने पाँचटा मुझे पाँचटार उठिक आस सारे ना तम से कम शुच्च आयुष निष्फल गलानी किए कहीपर ना आयुषा भी निष्फल चलीगला कहीं चलीगल शोबाटा मान अज्ञान शरीर को भूलवा आती कौन करुले कि गोटे पर्यटन टी देखुले टी देखे मैंने कौन टी देखु ना कौन निजी निजी भूल ना किए टी देखु ना किए मोबाइल लगुला ये कर्ण पिशाची द्वारा क्यों कनेक्शन कर बंधु को बंधु सहित आ सी तो निजी भूलीगला तापाई कौन कर शयन मान जीवन निजक भूली जावा निजर मंगल आत्यंतिक क्षम को भूली जावा हूँ शयन ये समस्ते शोचे भोर भोर गुरुदेव थी बेल प्रभुपाद थी बेल विदेश मान ग बहुत सुंदर मुझे देखी विदेश मान कम्युनिटी रे निश्चित नगर कीर्तन हो निश्चित नगर कीर्तन आ चेज केवल भक्त आ समस्ते शो जगत जो मैंने भगवान काम करूना जो शोन से महाप्रभु डाकुंत ना जीव जागो गोरा चंद बोले कतो निद्रा जब माया पिशा चीर कले उठ उठ केमती उठा पड़ो अरे जी माया कोल आम डाक उठे कि सी उठी ना माया हूँ भगवान शक्ति तेणु जहाँ शक्तिर कोल तार शक्ति प्रयोग कराया पड़ो ता शक्ति कौन ना झांझ करताल धरिकी जगत लोक उठा पड़ो हरे कृष्णा 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 हरे 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 राम 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 हरे हरे जो मैंने संसार कर्म निजर कर्म छाड़ी रात न शोक पचास वर्ष अधिका समय ये टी देखा ये सब कम निजे बुलूँ ना तो पचास वर्ष निष्फल चल प्रहलाद महाराज कह पचास वर्ष बेकार ही चलीगला मनीष तो जब महाराज गोटे उदाहरण दौरान मनीष तो ये बोका निजक भूलियापी गोटे रात पांच हजार दस हजार खर्च कर भूलियापाई मुझे कमी भूल शोची ना शोबा मैंने निजी भूलवा ना भूलियापी गोटे गोटे होटेल गोटे रात रही मैंने पांच हजार सात हजार भूलवापी भी पैसा दरकार कर लोक निजी एटा तुच्छ वस्तु ताप पैसा दरकार खर्च ही कर रोजगार कर मनुष्य भजन केत पचास वर्ष चलीगला आते वर्ष रहा मान राति पचास वर्ष पलिगला दिन रचास वर्ष रहा ଏଇ ହିସାବ କିନ୍ତୁ ପ୍ରଭୁପାଦଙ୍କର ହିସାବ, ପ୍ରଭୁପାଦ ଟିକେ ଅଲଗା ଷ୍ଟାଇଲ୍ର ହିସାବ କରିଛନ୍ତି ୟା ୟା ପରବର୍ତ୍ତୀ ଶ୍ଳୋକରେ, କିନ୍ତୁ ତା ପରବର୍ତ୍ତୀ ଶ୍ଳୋକରେ ପୁଣି ମୂଳ ସମାଧାନ ଦେଇଛନ୍ତି। मुग्धस्य बाल्ये कैशोरे क्रीडति जाति विंशति जरयाग्रस्त देहस्य जातीय कल्पस्य विंशति। पचास वर्ष हिसाब रखुथिबे प्रहलाद महाराज कहुछन् तुम्हें एबे भजन, प्रहलाद महाराज कहुछन् अश्र बालक माने तुम्हें एबे भजन कर बाल्य अवस्था ना भजन पर समय नहीं आउ जो तुम्हें भावुछ जे बुढ़ा हब बहुत बुढ़ा भी अच्छा तुम्हें बुढ़ा बयस भजन कर युवक बयस भजन कर संभव ना। ଏବେ ଯଦି ଅଭ୍ୟାସ ରଖିଥିବ ହୁଏତ ଏଇଟା କରିପାରେ, ନଚେତ ନାହିଁ ତା ବି ହାତରୁ ଖସି ପଳେଇପାରେ ମାଳା। କିନ୍ତୁ ଏବେଠୁ କରିଦିଅ ନା ତାକୁ ହିଁ ପ୍ରତିପାଦନ କରିବା ପାଇଁ ସତର ନମ୍ବର ଶ୍ଳୋକ ପର୍ଯ୍ୟନ୍ତ ସେ ବର୍ତ୍ତମାନ ଯିବେ। ମୁଗ୍ଧସ୍ୟ ବାଲ୍ୟେ କୈଶୋର, ବାଲ୍ୟ ଅବସ୍ଥାଟା ମୁଗ୍ଧ ଅବସ୍ଥା, କୌଣସି ଜ୍ଞାନ ଲାଭ ହୁଏ ନା, ବାଳକ ଅବସ୍ଥାରେ ତ ଅଜ୍ଞାନ କିଏ ଭଜନ କରିବେ, ନିଜ ସ୍ୱର ବି ଜାଣନ୍ତା ଦେଖିଛନ୍ ନା ଛୋଟ ପିଲାମାନେ ନିଜ ମଳକୁ ନିଜେ ଖାଆନ୍ତି ବୁଝିପାରନ୍ତି କି, ଏ ମୁଗ୍ଧ ଅବସ୍ଥା କ'ଣ ଭଜନ କରିବେ ଯେ ଶରୀରର କେଉଁଟା ମଳ କେଉଁଟା ଭଲ କେଉଁଟା ମନ୍ଦ ତା ହିଁ ଜାଣିନାହାନ୍ତି। ଇଏ ଦଶ ବର୍ଷ ପଳାଇଗଲା ବାଲ୍ୟାବସ୍ଥାର ଦଶ ବର୍ଷ, ଆଉ ମୁଗ୍ଧସ୍ୟ ବାଲ୍ୟେ ବାଲ୍ୟେ କୈଶୋରେ କିଶୋର ଅବସ୍ଥା, ଇଏ କ୍ରୀଡ଼ାରେ ପଳାଇଗଲା। ହାଇସ୍କୁଲ ପର୍ଯ୍ୟନ୍ତ ଯେଉଁ ପଢ଼ୁଛନ୍ତି ବା କଲେଜ ପର୍ଯ୍ୟନ୍ତ ଏସବୁ କ୍ରୀଡ଼ାରେ ଯାଉଛି, ସେଥିରେ କ'ଣ ଭଜନ କରୁଛନ୍ତି କି, ଖେଳିବାଟା ମୁଖ୍ୟ ଉଦ୍ଦେଶ୍ୟ, ଆଉ ଯାହା ବି ପଢ଼ାପଢ଼ି କରୁଛନ୍ତି ସେସବୁ ସେ ଖେଳରେ ଭୌତିକ ଖେଳରେ ହିଁ ଯାଉଛି, କ'ଣ କମ୍ପ୍ୟୁଟର ହେଇଗଲାଣି ଗେମ୍ ହେଇଗଲାଣି ଆଉ ଏସବୁ ଯାହା ସାଇନ୍ସ ଫାଇନ୍ସ ପଢ଼ୁଛନ୍ତି ସବୁ କ୍ରୀଡ଼ାତି। ଏଇ କ୍ରୀଡ଼ାତି ଏ ଅବସ୍ଥାରେ କହୁଛନ୍ତି ଯେ ବାସ୍ତବିକ କିଛି କାମରେ ହିଁ ଲାଗେ ନା ଏଇ କୋଡ଼ିଏ ବର୍ଷ, ଦଶ ବର୍ଷ ଅଜ୍ଞାନରେ ପଳେଇଗଲା, ଦଶ ବର୍ଷ ପଢ଼ାପଢ଼ି ଖେଳରେ ହିଁ ଚାଲିଗଲା, ଏ ସମୟରେ କେମିତି ଭଜନ କରିବେ ଯେ ସମ୍ଭବ ନାହିଁ। କେତେ ବର୍ଷ ଗଲା, ପଚାଶ କୋଡ଼ିଏ ସତୁରି ଆରୁଲା ତିରିଶ, ତାପରେ ଆଉ ତିରିଶ ବର୍ଷକୁ ଭାଗ କରି କହୁଛନ୍ତି ଜରୟାଗ୍ରସ୍ତ ଦେହସ୍ୟ, ଏ ଦେହ ଯେତେବେଳେ ଜରା ହେଇଯିବ ଜାତି ଅକଳ୍ପସ୍ୟ ବିଂଶତି, ଅକଳ୍ପସ୍ୟ ଏ ଶରୀର ବୁଢ଼ା ହେଇଗଲେ ନିଜ କାମ ନିଜ କରିପାରିବେ, ଲାଟିନ୍ ନେବା ପାଇଁ ଏ ଶରୀର ମଳ ତ୍ୟାଗ କରିବ, ତାକୁ ଜଣେ ଧରିକି ନେଇକି ଯିବ, ଇଏ ଯରା ଅବସ୍ଥା ନା। କୋଡ଼ିଏ ବର୍ଷ କେବଳ ଶରୀର ପୀଡ଼ା ହିଁ ଦିଏ, ଏ ସତ୍ୟ ଜିନିଷ, ଶରୀର ପୀଡ଼ା ଦିଏ ଭଜନ ହୁଏ ନା, ଜଣେ କହିବେ ନା ମୁଁ ସୁସ୍ଥ ଅଛି ଅଫିସରେ ଡ୍ୟୁଟି ଯାହା ବି କର, ଭକ୍ତିମଣ ଠାକୁର କହୁଛନ୍ତି ଏ ସମ୍ଭବ ନାହିଁ। ଖେଳର ଶେଷ ପଢ଼ାଇତେ କୈଶୋର, ଖେଳର ଶେଷ ପଢ଼ାଇତେ କୈଶୋର, ଗୁଆଇନୁ ଗୁଆଇନୁ ନା ଭାଲ, ଗୁଆଇଲୁ ନା ଭାଲ ବିବେକ, ଗୁଆଇଲୁ ନା ଭାଲ ବିବେକ, ଭୋଗବସେ ଯୌବନେ ଘର ପତି ବସିନୁ, ଭୋଗବସେ ଯୌବନେ ଘର ପତି ବସିନୁ, ସୁତମିତ ବାଢ଼ିଲ ଅନେକ, ସୁତମିତ ବାଢ଼ିଲ ଅନେକ, ବୃଦ୍ଧ କାଲ ଆଇଲ ସବ ସୁଖ ଭାଗଲ, ବୃଦ୍ଧ କାଲ ଆଇଲ ସବ ସୁଖ ପିଡ଼ାଓ ସେ ହଇନୁ କାତର, ପିଡ଼ାଓ ସେ ହଇନୁ କାତର, ସର୍ବେନ୍ଦ୍ରିୟ ଦୁର୍ବଳ ହୀନ କଲେବର, ସର୍ବେନ୍ଦ୍ରିୟ वृद्ध काल आएल सब सुख भागल किसी सुख लगे निज स्त्री निजर पिला निजर घर की सुख लगे सब सुख भागल पीड़ावश्य होनु कतर सबु अंग मान आमको पीड़ा देवे निज अंग बुढ़ा बयस निजक पीड़ा देवे आंठू बिंधिला पेटर ग्यास है आखि बिंधिला सब पीड़ावश्य होनु कतर आउ सर्वेन्द्रिय दुर्बल सब इंद्रिय दुर्बल हो क्षीण कलेबर कलेबरटा भी सर रही क्षीण हो आ भोग बसे दुखित अंतर सबुठ बड़ दुख जिते आप स्ट्रंग था भोग कर सब आखि आगे देखु थे भोग कर बुढ़ा मैं से बेस चिड़चिड़ हमें रागं वृद्धान तरुणी विषम चाणक्य पंडित से युवक युवती की देखला मैंने बुढ़ा लोक बेस रागे कि सी भी दिन युवक युवक थे भोग करुले संसार भोग कर समय राग लगन बर्तमान राग लगे कहीं इंद्र दुर्बल हो इंद्रिय दुर्बल क्षीण कले भोग बसे दुखित अंतर भोग कर खाली रागे दुख खाली चिटचिट हे ये सत्य कथा जिन जरायाग्रस्त देहस्य जाति अकल्पस्य विंशति अकल्पस्य अर्थ ए शरीर कौन से भौतिक कार्य करज कार्य भी करोड़ वर्ष ये भगवान केमती भजन हम प्रहलाद कहते असुर बाड़क गण कत वर्ष गला कोड़े वर्ष कोड़े कोड़े चालीस पचास वर्ष शोबार जाता आड़े वर्ष गला बाल्य किशोर में पचास कोड़े सतुरी आड़े वर्ष गला जरायाग्रस्त देहस्य बुढ़ा अवस्था कोड़े नबे वर्ष चलीगला आ रहा कत वर्ष दस वर्ष हिसाब पर देवे कि प्रभुपाद जो परपट कले प्रभुपाद बहुत करुणामय लोक तो कहे ये हिसाब देखे कलजुग लोक टोटाल भजन भी कर अधिक आयुष देवा पड़े प्रभुपाद हिसाब कराइले पचास वर्ष छाड़देले कह सी शोया कथा छाड़ दे टोटाल मिसेकि हिसाब करमी निष्फल जा बहुत समय अधघंटे चलीगला खाली प्रभुपाद मिस तर्जमा कर से समय हाँ यहीटा ही हम तापर प्रभुपाद पड़ला टीकार कह दस वर्ष रहा बाकी प्रभुपाद कह तीस वर्ष बाकी रहा कमी लग लग हाँ शेष यही उद्देश्य प्रभुपाद कहते पचास वर्ष शोबाटा गला पचास वर्ष शोबाटा प्रभुपाद व्याख्या करमती पचास वर्ष शोया गला ना कोड़े वर्ष जो बाल्य किशोर अवस्था गला भितर शोया अवस्था कत वर्ष है दस वर्ष आ बुढ़ा बयस जो कोड़े वर्ष गला ता भर शोया वर्ष के दस वर्ष मैं के दस दस कोड़े वर्ष है कि ना ये चालीस वर्ष रु कोड़े वर्ष शोबार पलगला आ पचास वर्ष प्रभुपाद आड कर पचास वर्ष शोबार जा पूर्व के पचास वर्ष ये जो चालीस वर्ष यहाँ निष्फल चलीगला जो जो ये जो चालीस वर्ष बुढ़ा बयस शोवा जा कर्म न करवा से जो कर्मटा करें भी निष्फल भजन हो पार किसी हुए ना आ युवक अवस्था भी किसी कर्म हुए ना कि प्रभुपाद ये परपटर लिखिंट टी बुझापाई कष्ट मुझे क्लीअर कही पारे प्रभुपाद लिखुं सतुरी वर्ष निष्फल होगा तीस वर्ष बाकी रहा केमी ना यहाँ चालीस वर्ष ना कौटा चालीस वर्ष बुढ़ा आवक ए किशोर ये मिसिकी चालीस वर्ष रु कोड़े वर्ष गला कोड़े वर्ष शोबार चलीगला आउ कत वर्ष रहा चालीस वर्ष पर कत वर्ष रहा षाठी वर्ष षाठी वर्ष रु तीस वर्ष शोबार पड़ेगा तेरु सी तीस वर्ष ये शोबा है कोड़े वर्ष जो चालीस वर्ष कोड़े वर्ष गला शोबा आ रहा षाठी वर्ष षाठी वर्ष रु तीस वर्ष शोबा ये दुटा मिसी कैसे तीस कोड़े पचास शोबाटा पचास वर्ष किंतु प्रभुपाद परपट लिखुं सतुरी वर्ष निष्फल पड़ेगला सतुरी वर्ष कमी निष्फल गला ना ये चालीस वर्ष निष्फल बुढ़ा बाड़क शोवा जा कर्म करवा तर कौन कर संसार किसी कर देखु ना मेट्रिक पढ़ला पढ़ते बाप माँ रोसे करदे टीफिन देवे बापा बही आणिक दब सब देलापर कर बापा माँ मैं किसी कर भजन कौन टाइम मुझे चिंता कल यहीटा समाधान आउ कि समाधान ना तार प्रभुपाद क्लीअर तापर्वत पर्वत लिखी दी आते तो वर्ष रहा जे तेनाली बुढ़ा बयस जो निज सर्वाधिक किसी करें कोड़े वर्ष ना ତେଣୁ 40 ବର୍ଷଟା ଶୋଇବାଟା ଶୋଇବା ସହିତ କର୍ମଟା ନିଷ୍ଫଳରେ ଗଲା, ଆଉ ରହିଲା କେତେ ବର୍ଷ 60 ବର୍ଷ, 60 ବର୍ଷରୁ 30 ବର୍ଷ ଶୋଇବାରେ ଚାଲିଗଲା, ତେଣୁ ଏ ଦୁଇଟା ମିଶିକି ହେଲା 40, 30, 70, 70 ନିଷ୍ଫଳରେ ଗଲା। ପ୍ରଭୁପାଦ କହିଲେ ଆଉ 30 ବର୍ଷ ହେଲେ ସେଇଟାକୁ ଟିକେ ଥୋଇଲା, ହେଲେ ଟିକେ 30 ବର୍ଷ ଆଖି ଆଗରେ ଦେଖି ଟିକେ ଭଜନ କରୁନି, ବେଶୀ ବର୍ଷ ଆୟୁଷ ରଖିଲି। କିନ୍ତୁ ଗୋସ୍ୱାମୀ ତ ଠିକ ସିଧା କହିଦେଲେ ନା 50 ବର୍ଷ ଶୋଇବା, କିଶୋର ବାଲ୍ୟ ହେଲା 20, 50, 20, 70, ବୁଢ଼ା ବୟସରେ ଗଲା 20, 70, 20, 90, ରହିଲା କେତେ 10 ବର୍ଷ। ପ୍ରହ୍ଲାଦ କହୁଛନ୍ତି ବାପା ଆ 10 ବର୍ଷ ତୁମ ହାତରେ ରହିଲା, 10 ବର୍ଷ ଭିତରେ କ'ଣ କରିବ ଜାଣିଛ? ଶୁଣ, ଭଜନ କେତେବେଳେ କରିବ? ଯୁବକ ବୟସରେ ଭଜନ କରିବ? କରିପାରିବ? ଏଠି କହୁଛନ୍ତି 10 ବର୍ଷର ଜିତେନ୍ଦ୍ରିୟ କୁଶଳସ୍ତୁ, ଟିକାରେ ଲେଖୁଛନ୍ତି ଜିତେନ୍ଦ୍ରିୟ ଯେ କୁଶଳ ବିଜ୍ଞ ବ୍ୟକ୍ତି ତସ୍ମିନ୍ ଅପି 10 ବର୍ଷାତ୍ମକେ ଆୟୁଷ ଭଗବତ ଧର୍ମ ଆଚରତି ଇତି ଭାବ। ପ୍ରହ୍ଲାଦ କହୁଛନ୍ତି ଯେ ଜିତାତ୍ମ ଯେ ବିବେକୀ ଲୋକ ହେଲେ ଏତିକି ଜାଣିକି ହେଲେ ସେ 10 ବର୍ଷ ଟିକେ ଭଜନ କରୁ, କିନ୍ତୁ କରିବାଟା ତ ସହଜ ନୁହେଁ। ଅସୁରବାଳକମାନେ କହୁଛନ୍ତି କାହିଁକି ନୁହେଁ, ଏଠି କହୁଛନ୍ତି ଆଉ ଯେଉଁ 10 ବର୍ଷ ରହିଲା ସେ 10 ବର୍ଷ ଭଜନ କରିବାଟା ସବୁଠୁ କଠିନ ଅବସ୍ଥା। ଏଠି କହୁଛନ୍ତି କ'ଣ, ଦୁରାପୁରେଣ କାମେନ ମୋହେନ ସବଳି ମୋହେନ ଦୁରାପୁରେଣ କାମେନ ମୋହେନ ବଲିୟସା ଶେଷମ ଗୃହସୁ ଶକ୍ତସ୍ୟ ପ୍ରମତ୍ତସ୍ୟ ଅପଜାତିହି। ନିଶ୍ଚିତ ଏ ଅବସ୍ଥା ହବ, ବାକି କେଉଁ ଅବସ୍ଥାଟା ରଖିଲେ ଯେ ଯୌବନଟା, ବୁଢ଼ା ଅବସ୍ଥା, କିଶୋର ଅବସ୍ଥା, ବାଲ୍ୟବସ୍ଥା ପଳେଇଗଲା, ଆଉ ରହିଲା କେବଳ ଯୌବନ। ଯୌବନ ଅବସ୍ଥାଟାକୁ 10 ବର୍ଷ ରଖିଲେ ଦିନ ସମୟ, ରାତି ସମୟ ତ ଶୋଇଯାଇଛନ୍ତି ଯୌବନରେ, ବର୍ତ୍ତମାନ ଭାବନ୍ତୁ ଆମେ ରାତି ସମୟ ଶୋଇଯାଇଛି, କେବଳ ଯୌବନଟା ଆମର ଦିନର ସମୟ ଅଛି 10 ବର୍ଷ, ତା ଭିତରେ କ'ଣ ହବ? ଏଠି କହୁଛନ୍ତି ଦୁରାପୁରେଣ କାମେନ, ପ୍ରହ୍ଲାଦ କହୁଛନ୍ତି ଅସୁର ବାଳକ ଏଇ 10 ବର୍ଷ ଭିତରେ କାମନାଟାକୁ ପୂରଣ କରିବା କିଭଳି ନା ଦୁରାପୁରେଣ କାମେନ, କେବଳ ଜଣେ ବ୍ୟକ୍ତି କଷ୍ଟ କରେ ପରିଶ୍ରମ କରେ, ଏଠି କହୁଛନ୍ତି ଦୁଃଖେଇ ଆସମନ୍ତା ପୂଜ୍ୟମାଣେ, ଅତି ଦୁଃଖରେ ଦୁଃଖ ଦ୍ୱାରା ଯାହା କୁହନ୍ତି ଦୁଃଖରେ ପୁରା ପେଶୀ ହେଇଯାଏ ସେଥିରେ କାମନାକୁ ପୂର୍ଣ୍ଣ କରେ। ଯୁବକମାନେ ଦେଖୁନାହାନ୍ତି କେତେ ଖଟୁଛନ୍ତି ଦିନ ରାତ ଖାଲି ପଇସା ରୋଜଗାର କରିବା, କାରଣ ସ୍ତ୍ରୀ ଗ୍ରହଣ କରିବାକୁ ପଡ଼ିବ ନା, ତା ପୂର୍ବରୁ ଆଗେ ପ୍ରିପେୟାର ହେବ, ପୁଣି ସ୍ତ୍ରୀ ଗ୍ରହଣ କରିସାରିଲା ପରେ ପୁଣି ତାର ପାଇଁ ଦରକାର, ଗାଡ଼ି କିଣିବା ପୂର୍ବରୁ ଟଙ୍କା ଦରକାର, ଗାଡ଼ି କିଣିସାରିଲା ପରେ ବେଶୀ ଟଙ୍କା ଦରକାର ନା, ତେଲ ପକେଇବେ ନା, ତେଲ ପକେଇବା ପାଇଁ ବେଶୀ ଟଙ୍କା ଦରକାର, ଗାଡ଼ି ଯଦି ହିସାବ କରାଯାଏ ଗାଡ଼ି କିଣିବାରେ ଯେତିକି ଖର୍ଚ୍ଚ ନାହିଁ ତେଲ ପକେଇବାରେ ବେଶୀ ଖର୍ଚ୍ଚ, ପୁଣି ମେଣ୍ଟେନାନ୍ସ, ତେଣୁ ଦୁରାପୁରେଣ କାମେନ, ବଡ଼ ଦୁଃଖରେ କାମନାଟାକୁ ପୂର୍ତ୍ତି କରନ୍ତି। ହେଲା ଭାଇ ଏତେ ଦୁଃଖରେ ପୂର୍ତ୍ତି କଲେ ଟିକେ ଶାନ୍ତିରେ ହବ କି? ପ୍ରହ୍ଲାଦ କହିଲେ ଶାନ୍ତିରେ ବି ଟିକିଏ ରହିପାରନ୍ତିନି, କାହିଁକି ନା କାମନା ପୂର୍ତ୍ତି ହେଲା ମାନେ, କାମନାର ପୂର୍ତ୍ତି ହେଲା ମାନେ ଆଉ ଗୋଟେ ଗୁଣ ଆସେ, କ'ଣ? କାମ ପୂର୍ତ୍ତି ନହେଲେ କ୍ରୋଧ ଆସିବ, କାମ ପୂର୍ତ୍ତି ହେଇଗଲା ମାନେ ମୋହ ଆସିବ। ଏବା ବନ୍ଧୁ କାମନା ରହିଲା ମଝିରେ, କାମ ପୂର୍ତ୍ତି ନହେଲା ମାନେ କ୍ରୋଧ ଆସିଗଲା, କାମ ପୂର୍ତ୍ତି ହେଇଗଲା ମାନେ ମୋହ ଆସିଗଲା। ତେଣୁ ଯୁବକ ଅବସ୍ଥାରେ ମୋହଟା କ'ଣ ହୁଏ? ବୋଲି ଅସା, ଦୁଃଖରେ ବହୁତ ରୋଜଗାର କରି ଧନ ଆଣିବେ କାମନାକୁ ପୂର୍ଣ୍ଣ କରିବା ପାଇଁ, କିନ୍ତୁ ଇଏ ବଲିଅସା ମୋହ, ମୋହ ଦିନକୁ ଦିନ ବଢ଼ି ବଢ଼ି ଚାଲେ, ବଳବାନ ହେଉ ତ କେବେ ହେଲେ ସନ୍ତୁଷ୍ଟ ହେଉନଥିବେ, ଆଉ ସେ ସମ ଏ ସେ ସମ 10 ବର୍ଷ କଥା କହୁଛନ୍ତି, ଅବଶିଷ୍ଟାତ୍ମକମ 10 ବର୍ଷ ମାୟୁ। ତେଣୁ ଏଇ ଅବସ୍ଥାରେ କାମ ଦୁଃଖରେ ଦୁଃଖରେ କାମନା ପୂର୍ଣ୍ଣ କରିବା ପାଇଁ ପରିଶ୍ରମ କରି ଆଣୁଥିବେ, ସେ ମୋହଟା ଦେଖିବାକୁ ବେଶୀ ବଢ଼ି ବଢ଼ି ଯାଉଥିବ, ଆଉ ଯେଉଁ 10 ବର୍ଷ ରହିଲା ସେ ଅବସ୍ଥା କ'ଣ? ଗୃହେଷୁ ସପ୍ତସ୍ୟ, ଗୃହରେ ପୁରା ଆସକ୍ତ ହେଇଯାଏ, ଆସକ୍ତ ମାନେ କର୍ତ୍ତବ୍ୟାନୁସନ୍ଧାନ ଶୂନ୍ୟସ୍ୟ, ଅନ୍ୱୟରେ ଲେଖା କର୍ତ୍ତବ୍ୟ, ମୁଁ ମଣିଷ ମୋର ଭଜନ କରିବା ଦରକାର, ମୁଁ ଗୃହସ୍ଥ ବି ମୋର ସ୍ତ୍ରୀ ଥିଲେ ବି ମୁଁ ଠାକୁରଙ୍କୁ ଟିକେ ଭଜନ କରିବି, କର୍ତ୍ତବ୍ୟ ଅନୁସନ୍ଧାନ ଶୂନ୍ୟ ହେଇଯାଏ। ଯୁବକ ଅବସ୍ଥାରେ କିଛି ମଣିଷ ଶୁଣିବା ନାରାଜ, ଗୃହସ୍ଥ ସକ୍ତସ୍ୟ ପ୍ରମତ୍ତସ୍ୟ ଏ ଆସକ୍ତସ୍ୟ ଆସକ୍ତି ହେଇଯାଏ, ପ୍ରମତ୍ତ ଶବ୍ଦର ଅର୍ଥ ଏ କର୍ତ୍ତବ୍ୟ ସମ୍ବନ୍ଧ ଶୂନ୍ୟ ହେଇଯାଏ, ପାଗଳ ଯାଏ, ପାଗଳ ବଢ଼ିଯାଏ ବିଷୟ, ତାର କର୍ତ୍ତବ୍ୟ ରୁହେ ନା ମୁଁ ଭଜନ କରିବି ବୋଲି, କାହିଁକି ନା ଗୃହେଷୁ ସକ୍ତସ୍ୟ ଗୃହରେ ଆସକ୍ତି ହେଇଯାଏ। अपजाति ही वृथा वृथारे पड़े ये समय कामना पूर्ण हुए ना मुह दिन कु दिन बढ़ी बढ़ी चले युवक युवक अवस्था तेनाली दस वर्ष प्रहलाद पचारे बापा के तुम आम भोजन कर असुर बाड़क मैंने बहुत चालाक आजिकल आजिकल जी से आज असुर बाड़क मान जो बुद्धि आजिकल युवक युवती मानक भी सही बुद्धि पचारे भी सीमें उत्तर देदे से कह भजन कौन करहब अरे भोग करी भोग न कर पारे व्यक्ति कौन हम तापर त्याग कर असुर बाड़क मैंने से प्रश्न कर ननु अच्छा जौवने गृह शक्त पश्चात विरक्त सन क्षम अच्छा तुम्हें कहल जौवन अवस्था स्त्री ग्रहण कलापर दुखरे कामना पूर्ति कराऊर मुह बलवान हो पुण भी शांति ना मुह बलवान हो काम पूर्ण होनी तम दुख पाइब तेनाली दुख पाइला मैंने जन स्वाभाविक वैराग्य आस बाबा जी पड़े भजन कर संसार लोक ये भावती कहीं पल लगे से मठ मंदिर जदि भी कौन सी गृहस्थ बहुत भाग्य बल तार स्त्री को त्याग कर लोक कहीं पड़े पिला पुष्पाला पड़ेगल ना ये संसार मन करते पाटा को पिला छुआ पोषा गोटे क्रेडिट बोली ना ना एपाई जो के आसपर पिला छुआ न पोष पारे जो मठ मंदिर चले आस पा छुआ त्याग ही कर पारे कि डाकिले आप रिक्सा एत लोक रिक्सा टाणुंट भुवनेश्वर से ए सालिया एत लोक रही मशा बाड़े बाड़े राति जामे पूरा एसी रूम रखे इस्कन मंदिर को आसना किसी करेनि एत परिश्रम करेनि किसी कराया पड़ो क्या नाम जप कर सब सुंदर पनीर पायस सबुदिन कानिका नवरत्न सब्जी सब दिजा आस देखा भोजन करेंगे कमी जो मैंने कहते हैं युवक ये पाठ पाठ पढ़ी पारे बेकारी हाई पलि मठ मंदिर आइल बापा तुम आस घर छाड़ पारना ये कहते घर छाड़ पारना बहु कष्ट आए घर छाड़ी पलि आस महाभाग्यवान आवाह है घर छाड़ा आहरी कष्ट प्रहलाद महाराज यहाँ कहते असुर बाड़क तुम्हें भावुच कहीं कहते स्वामीपाद कह ननु जौवने गृहाशक्त अपी पश्चात विरक्त गृहरे आसक्ति हेले मोह तो बलियान हो कामना तो पूर्ति हेना विरक्ति आसो विरक्ति हो कि भोजन करवा इति आशंका आइब ये आशंका जो असुर बाड़क मैंने कहते प्रहलाद कहते ए तुम्हें भाव आगे बह चुराई संसार करके माड़ी तिलक धरव ना 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 आगे माड़ी तिलक धर ताप संसार कर आगे ये कह तत्त असंभव दर्शनम कौमार एव आचार्य इति उपादयति सप्तभी सातटी श्लोक कुमार बेलू करवा दरकार बह संसार बसला भजन हो जो मैंने संसार भजन करूज्य पूज्य से आज मुझे चिंता कर देखते जो मैंने संसार निजर पिला छुआ चाकरी बाकी पशु एम समस्त समस्त समस्ती मेन्टेन कलाप षोलमाला जप कर पूज्य बास्तविक कहीं शुणु सतोटी श्लोक सब कह संसार भोजन करवाटा के तुलना जी संसार करना जी ब्रह्मचारी जीवन जापन कर बहुत आनंद बहुत आनंद आज जड़े कह ये मोर भजन हो तुम्हें एटी यदि भजन होमें गृहस्थ आसन के भजन कर ही पारना माड़ी धरी पारना प्रहलाद महाराज सतटी जो कथा कहते तो गृहस्थ आश्रम सब दोष को देखते बहु कष्ट आमर गुरुदेव गौरवंद स्वामी गुरु महाराज कहते गृहस्थ यदि सीरीयस न हो सी भजन प्रोग्रेस कर सीरीयस भजन केोग्रेस कर स्लो प्रोग्रेस यदि क्यालस नो प्रोग्रेस जदि अति सीरीयस हम स्लो प्रोग्रेस कर धीरे धीरे बढ़ जदि टोटाल सीरीयस नुहे सी प्रोग्रेस कर जड़े जदि कह ना मुझे ब्रह्मचारी जीवन भजन मुझे गृहस्थ हो गल मोर कामना पड़े मोर भजन हम कमी हम जे तुम्हें यदि गृहस्थ ब्रह्मचारी जीवन सीरीयस हो पारना ଗୃହସ୍ଥ ଜୀବନ କେମିତି ସିରିୟସ୍ ହବ? ଗୃହସ୍ଥ ଜୀବନରେ ଫସିବାର ରାସ୍ତାଟା ସବୁଆଡ଼େ ଏ ସାତଟି ଶ୍ଳୋକରେ ପୁରା ବ୍ୟାଖ୍ୟା କରୁଛନ୍ତି, ପୁରା ଟିକେ ନେଇ ଖୋଲି ଦେଇଛନ୍ତି ସବୁ ଜିନିଷ। ଭଜନ ହବ ନା, ବହୁ କଷ୍ଟ। ଆପଣ ଦେଖନ୍ତୁ ବହୁତ ଗୃହସ୍ଥ ଭକ୍ତ ବର୍ତ୍ତମାନ ପ୍ରିପେୟାର ହେଇସାରିଲେଣି, ଯେଉଁମାନେ ଗୁରୁଦେବ ପ୍ରଭୁପାଦଙ୍କର ଶିକ୍ଷାକୁ, ଗୁରୁଦେବଙ୍କର ସଙ୍ଗ କରିଛନ୍ତି, ପ୍ରଭୁପାଦଙ୍କ ଶିକ୍ଷାକୁ ଗ୍ରହଣ କରିଛନ୍ତି, ଭାଗବତ ଶିକ୍ଷାକୁ। ସେମାନେ ଟଙ୍କା ଅଛି, ଚାକିରି ଅଛି, ସେ ସବୁ ପ୍ରିପେୟାର ହେଇଗଲା ନା, ଆମକୁ ଘର ଛାଡ଼ିବାକୁ ପଡ଼ିବ। ଭକ୍ତ ହି ପ୍ରହ୍ଲାଦ ଏମାନଙ୍କୁ କହୁଛନ୍ତି ତୁମେ ମାଳି ତିଳକ ନେଇକି ଭଜନ କର ଗୃହସ୍ଥକୁ, କିନ୍ତୁ ସେମାନେ ଭଜନ କରୁ କରି ବି ସେମାନେ ଚିନ୍ତା କରୁଛନ୍ତି ଏ ମୋର ସ୍ତ୍ରୀ ଭକ୍ତ, ମୋର ପିଲା ଛୁଆ ଭକ୍ତ, ପୁଣି ବି ଘରେ ଭଜନ ହୁଏ, ଆମକୁ ଆଶ୍ରମ ଯିବାକୁ ପଡ଼ିବ। ଏ ଭୁବନେଶ୍ୱର ମନ୍ଦିର ମୁଁ ତିନି ଜଣଙ୍କ ଭକ୍ତଙ୍କର କଥା ଶୁଣିସାରେ, ସେମାନେ ପ୍ରିପେୟାର ହେଇସାରେ, ସେ ଆସିବେ ଦୁଇ ବର୍ଷ ତିନି ବର୍ଷ ଭିତରେ ପ୍ରିପେୟାର। ଚାକିରି ଅଛି, ପେନ୍ସନ୍ ପାଇଲେ ବି ପନ୍ଦର ହଜାର କୋଡ଼ିଏ ହଜାର ପାଇଲେ ନା ପ୍ରିପେୟାର ନା, ଏ ସବୁ ଛାଡ଼ି ମନ୍ଦିର ପ୍ରଭୁଙ୍କର ସେବା ରିଆଲାଇଜ୍ କରୁଛନ୍ତି ଆମର ଭଜନ ମନ୍ଦିର। ଏ ଭାଗ୍ୟବାନ ବାସ୍ତବ, ଏ ସତ୍ୟ ଜିନିଷ, କାହିଁକି ବହୁ କଷ୍ଟ ଏଠି କହୁଛନ୍ତି, ଅସମ୍ଭବ ଏଠି କହୁଛନ୍ତି। ପଶ୍ଚାତ ବିରକ୍ତ ଯୌବନେ ଭୋଗ ଗୃହାସକ୍ତ ବି ପଶ୍ଚାତ ବିରକ୍ତ ହେଇପାରିବ ଏଠି କହୁଛନ୍ତି। ସାତଟି ଶ୍ଳୋକରେ କହିବେ, ପ୍ରଥମ କହୁଛନ୍ତି କୋ ଗୃହେ ସୁପମାନ ସକ୍ତମ ଆତ୍ମନ ଜତେନ୍ଦ୍ରିୟ ସ୍ନେହ ପାସେ ଦୃଢ଼େ ବଦ୍ଧମ ଉତ୍ସେହେତ ବିମୋଚିତ। ବହୁତ ଏ ଶ୍ଳୋକଟି କାହିଁକି କହୁଛନ୍ତି ଯେ ଗୃହସ୍ଥ ଜୀବନକୁ ପ୍ରବେଶ କରିବା ପୂର୍ବରୁ କିଏ ଗୃହସ୍ଥ ଜୀବନ ପ୍ରବେଶ କରିବ କିଏ ନ କରିବ, ଏ ବୈଷ୍ଣବ ସିଦ୍ଧାନ୍ତ ହିସାବରେ, ବା କିଏ ଗୃହ ତ୍ୟାଗ କରିବ କିଏ ନ ତ୍ୟାଗ କରିବ, ଗୃହ ତ୍ୟାଗ କରିକି ପଳେଇ ଆସିବା ତ ବହୁତ ସୁନ୍ଦର ଜିନିଷ। ଜଣେ ଜଣେ ଯଦି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବି ଗୁରୁପାଦାଶ୍ରୟ କରିଛନ୍ତି, ଜଣେ ସାଙ୍ଗେ ସାଙ୍ଗେ ଘର ତ୍ୟାଗ କରିକି ଆସିବ ଗୁରୁଦେବଙ୍କର ଅନୁମତି। ଗୁରୁଦେବ ମୁଁ ଚାହୁଁଛି ଯେ ଜୀବନ ଭରି ମୋର ମାତାଜୀ ଶ୍ରୀ ପ୍ରଭୁଙ୍କର ସ୍ଥାନରେ ଯିବେ, ମୁଁ ଆପଣଙ୍କର ସେବା କରିବି। ଆଉ ବ୍ରହ୍ମଚାରୀ ଯେତେବେଳେ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବ ସେ କହିବେନି ମୋର ଅନ୍ତର କାମନା ଆସିଗଲା ମୁଁ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବି। ଯେ ତୁମେ ଯଦି ବ୍ରହ୍ମଚାରୀ ରହିକି ତୁମ ଗୃହସ୍ଥ ଆଶ୍ରମରେ ତୁମର କାମନା ଆସୁଛି, ତୁମେ ଗୃହସ୍ଥ ହେଇଗଲେ ତୁମର କାମନାଟା ତୃପ୍ତି ହେଇଯିବ କେମିତି? ଯେ ନ ଯା ତୁ କାମ କାମେନ ଉପଭୋଗ୍ୟନ ସାମ୍ୟତେ, ଭୋଗ କଲେ ତୁମର କାମନା ତୃପ୍ତି ହେବନି, ତୁମେ ତ ଆସିପାରିବନି କେବେ ହେଲେ। କାହିଁକି ନା ଯେଉଁମାନେ ଭୋଗ କରିଛନ୍ତି, ଆମେ ତ ଭୋଗ କରିନେ, ତାଙ୍କ ପାଖରେ ପଇସା ଅଛି, ଟଙ୍କା ଅଛି, ପିଲାଛୁଆ ଭକ୍ତ ସବୁ କିଛି ଅଛି, ସେମାନେ ବିରକ୍ତ ଭଜନ ତାଙ୍କର ହଉନି। ତୁମେ ଗୋଟେ କେୟାର ଫ୍ରି ଲାଇଫରେ ରହିଛ, ଆମର ଗୁରୁଦେବ କହୁଛନ୍ତି ଏଠି ଯତ୍ନ ବିନା ହିଁ ଭଜନ ହେଇଯିବ, ତୁମର କି ଯତ୍ନ ନେବାକୁ ପଡ଼ୁ, ତୁମେ ଏଠି ଭଜନ କରିପାରୁନ, ସେଠି ପଶି କେମିତି ଭଜନ କରିବ? ଯେ ସେଠି ପଶିବା ଲୋକ ତ ବାହାରିକି ଆସିବାକୁ ଚାହୁଁଛନ୍ତି। ଏସବୁ ଭୁଲ ଯେଉଁମାନେ ସିଦ୍ଧାନ୍ତ ପ୍ରଚାର କରୁଛନ୍ତି, କେବଳ ଗୋଟେ ଗୁରୁଦେବଙ୍କ ମୁଖରୁ ବାରବାର ଶୁଣିଛି, ଏବଂ ଗୁରୁଦେବଙ୍କ ପ୍ରତି ଲେକ୍ଚର ଶୁଣନ୍ତୁ। ଗୁରୁଦେବ କଥା କହିଛନ୍ତି ବ୍ରହ୍ମଚାରୀ ଲାଇଫ୍ ଇଜ୍ ହାପି ଲାଇଫ୍, ଦୁଇଟା ପ୍ରବଚନ କ୍ୟାସେଟ୍ ଅଛି, ଚିୟୁମ୍ ଆଣ୍ଡ ଚ୍ୟୁଟ୍ ବିଦେଶରେ ଦୁଇଟା କ୍ୟାସେଟ୍ କହିଛନ୍ତି, ଆଉ ବ୍ରହ୍ମଚାରୀ ଲାଇଫ୍ ଇଜ୍ ହାପି ଲାଇଫ୍। ଇ କମ୍ ବଡ଼ ଭାଗ୍ୟ ନୁହେଁ, ଆପଣ ମାଳା ତିଳକ ଯୁବକ ଅବସ୍ଥାରେ ତିଳକ ମାରି ମାଳା ମାରିକି ଆଜି ପ୍ରଭୁପାଦଙ୍କ କୃପାରୁ ଆମେ ଆସିକି ଆଶ୍ରମ ରହିଛେ, ଏଟା କମ୍ ଭାଗ୍ୟ ନୁହେଁ, ପ୍ରଚୁର ଭାଗ୍ୟ, ପ୍ରଚୁର ଭାଗ୍ୟ, ପ୍ରଚୁର ବଡ଼ ଭାଗ୍ୟ ଏଇଟା। ଆଉ ଏଇ ସମୟରେ ଭଜନ କରିନେବା ଦରକାର। କେହି ଭୁଲ ଏଇଟା ଭାବିବା ଉଚିତ ନୁହେଁ, ହଁ ଏମିତି ତ ହେଉଛି ମନରେ ବା ଏମିତି ଆମେ କରିପାରିବୁ, ନା ନା ଭଜନ ହବ ନା। ଶୁଣନ୍ତୁ, ଥରେ ପ୍ରବେଶ କଲା ପରେ କି ଇଏ କହୁଛନ୍ତି ପ୍ରହ୍ଲାଦ ମହାରାଜ, ଆରେ ବାବା ତୁମର କାମନା ଅନ୍ତରରେ ଆସିନି ନା, କାମନା ନ ଆସିବା ପୂର୍ବରୁ ତୁମେ ଯଦି ଭଜନଟା କରିନେବ ତାହେଲେ ଭଜନର ବଳ ଯେହେତୁ ରହିଛି, ତୁମେ ଗୃହସ୍ଥ ଆଶ୍ରମରେ ପ୍ରବେଶ କଲେ ବି ଗୃହସ୍ଥ ଜୀବନର ଯେଉଁ କାମନାଟା ତୁମକୁ ହତ କରିପାରିବନି, ତୁମେ ପୁଣି ବାହାରିକି ପଳେଇ ଆସିବ। ତୁମେ ଏବେଠୁ ମାଳି ତିଳ କରି କୁମାର ଭଳି ଭଜନ ନ କଲେ ଗୃହସ୍ଥ ଆଶ୍ରମରେ ପ୍ରବେଶ କରି ତୁମେ ଆସିପାରିବ। ଆଉ କେହି ଯଦି ଏ କ୍ଲୁ ନେଇଯାଏ, ପ୍ରହ୍ଲାଦ ମାର ତ ଏଇ କଥା କହୁଛନ୍ତି, ଆଉ ତେଣୁ ଆମେ ତ ଏତେ ବର୍ଷ ଭଜନ କରିଛୁ ନା, ଆମେ ଗୃହସ୍ଥ ଆଶ୍ରମରେ ପଶିକି ବାହାରିକି ପଳେଇ ଆସିବୁ, ନା ନା ପାରିବ ନା, ପାରିବ କାହା ପାଇଁ କହୁଛନ୍ତି? ଆରେ ସେ ଅତି ଷ୍ଟ୍ରଙ୍ଗ, ଯେଉଁମାନେ ଅତି ଯାହା କୁହନ୍ତି ଭଜନର ଆସକ୍ତି, ଚକ୍ରତିପାଦ ଏଇଠି କେଉଁ ଟିକାରେ କହିଛନ୍ତି, ହଁ ଏଇ ଏଇ ଟିକାରେ, ଏଇ ଶ୍ଳୋକରେ ଟିକାରେ କହିଛନ୍ତି, ভজন যার আসক্তি আসছে, যদি ভজন জনকর আসক্তি আসলে সে গৃহস্থ আশ্রম গেলে তার কোন গৃহস্থ ধর্মের আসক্তি আসবে কি? সে তো ভজন আসক্তি রাখিও। আর যদি জনকর এই যুবক অবস্থার ভজন আসক্তি আসলে সে গৃহস্থ হওয়ার যাব বা কী? কেমতি ট্রিক্রে কুচন প্রহ্লাদ মহারাজ, প্রহ্লাদ মহারাজ তুমি যুবক অবস্থার কুমার বেড়ে ভজনের আসক্তিটা বড়াই দিও, এই আসক্তিটা প্রাবল্য করে দিও। যদি তো এবার তুমি গ্রস্ত বি হয়ে গেল সে আসক্তি তুমি কাটবে, কিন্তু আমি চিন্তা করা দরকার আমার ভজনের আসক্তি আসছে কি? যে কুমার যে ডিসাইড করছেন আমি গ্রস্ত হব পারিবে না তুমি এটি কুচন কো গৃহেশু গৃহ উপলক্ষণ কে কে এভাবে ব্যক্তি আছে? প্রহ্লাদ মহারাজ দৃঢ় ভাবে কুচন কো গৃহেশু চক্রবাদ কুচন অন্বয়ের কুযাই ক অজিতেন্দ্রিয় পুমান কি অজিতেন্দ্রিয় ব্যক্তি গৃহেশু উপলক্ষণতয়া গৃহ মানে গৃহ পুত্র দ্বারাদিষু শক্ত দৃঢ়ে এ গোটে দৃঢ় শক্ত কণ এটি স্নেহ পাশে হাত গোড় বন্ধা হয়েছে গৃহস্থাশ্রমে কেউথিরে স্নেহ পাশ কেউ কেউ স্নেহ পাশ পরশ্লোক গুড়াক ব্যাখ্যা করি স্নেহ রূপক পাশে বন্ধা হয়েছে ক গৃহেশু পুমান শক্ত আসক্ত আত্মন অজিতেন্দ্রিয় যে নিজ অজিতেন্দ্রিয় পুরুষ ইন্দ্রিয় সংযম করে পে স্নেহ পাশে দৃঢ় বন্ধ স্নেহ পাশে বাঁধিকি রয়েছে প্রহ্লাদ মহারাজ কুছেন উৎসাহ বিমোচিত সে মুক্ত হয়ে যাব সম্ভব কেবে নহে মুক্ত হবার কথা চিন্তা করছেন কি কে কে আপনার হাত টেকি কহিলে মু ভক্ত মান কথা কুহনি কে হাত টেকি কহিলে আজ্ঞা মু চিন্তা করে দিয়েছি বুড়া হয়ে গেলাম ঘরে ছাড়ি চিন্তা বি আসিনি মনরে ছাড়া কথা ভুলে যা ভক্ত মান মুন্ডে তো পুরা এটা রহা দরকার মতো যোগাটা হলে ঘরে ছাড়া পড়ে পুড়ি গুরুঙ্কর অনুমতি দরকার আদি ভজনের প্রাবল্য অজন প্রতিকূল হচ্ছে সেই সময় গুরুঙ্কর অনুমতি নেই কিন্তু আমার গুরুদেব শিক্ষা তো গুরুদেব সীতা কম না তুমি ঘরে ছাড়ি আস ভজন পড়ে আস গৃহস্থ হলে ডাকুন মানে মাতাজি কেমন চলবে তথা বিন্দন দেখি মুকুন্দ চরণ কৃষ্ণ চরণ প্রাপ্তি হয়ে যাবে তাঁর কিছু অকল্যাণ রহব না যেহেতু স্বামী কত বড় জীবনকে উৎসর্গ করেদেলা কৃষ্ণ চরণরে কৃষ্ণ তাঁর দায়িত্ব নেবে কৃষ্ণ স্পেশাল কেয়ার করবে এবার স্বামী কেয়ার করতে আপনার ভাবতেন মো স্বামী মো যত্ন নেই কিন্তু সেতু জগন্নাথ স্বামী যত্ন নেবে আপনার সি হচ্ছেন গরিয়ান সে মহিষি যে নিজ পতি কে না তুমি যাও মোট সময় হয়ে গেল তুমি ভজন কর যাও গুরুঙ্কর সেবা কর ভজন কৃহেশু পুমান শক্ত আত্মন অজিতেন্দ্রিয় স্নেহ পাশে দৃঢ় বন্ধম উচ্ছেদ বিমুচোত্তম নিজকে পাইযিব গৃহস্থাশ্রম প্রবেশ করে অজিতেন্দ্রিয় ব্যক্তি হয়ে সে যে ছাড়িকি পড়ে আসব এটা কেবে সম্ভব নুহে ভগবতম কৃপাম বিনা দুর্মোচনীয় স্নেহ পাশে ভগবান কৃপা নহেলে সাধুগুরুঙ্কর কৃপা নহেলে এ ফাঁস ফিটিব না এ দুর্মোচনীয় এক মোচন করে হওয়ার কারণ এ সম্বন্ধটা গোটে ঘনিষ্ঠ হয়ে থাকে এ সত্য জিনিস আজ্ঞা এ সত্য জিনিস আমার অভিজ্ঞতা আমি জানুছ কেবি আশ্রম রয়েছে আপন যাচ্ছেন দেখুন এই সম্বন্ধে শরীর রক্ত সম্বন্ধটা কিভাবে আমি আশ্রম আপন কেবি যাতে আপনি চিহ্ন না আপনার দেখলা পরে আমার সেতি কোণ আদরতা আসছে কি জনে ত্যাগী হয়ে গিয়ে তার পিতা তার মাতা ইয়ে মোর পিতা ভাবনা আসছে সাগে সাগে গোটে সম্বন্ধটা এত বড় জ্ঞান দৃঢ় করে দিয়ে শরীর আসক্তিটা আর পিলা ছুয়া যে নিজ হাতরে চড়াই যেমনি থন্টরে দেখিছেন না ঝিটিকা মারিকি আনি ছুয়া খুয়ায় গৃহস্থ কেতে কষ্ট করে তার পিলা ছুয়া ঘর দ্বার করেছি সে ভুলি চালে আসি কি প্রহ্লাদ মহারাজ না আসিপার ভজন হয়েপারে এবেঠু মায়ে তিলক নিও আজিঠু গুরুদেব তো না গোটে ক্লাস শুণিকি সমস্তে আজিঠু পরিণাম যোগ করে তাই কলে গোটে এই দুইটা প্রবচন শুনেদেলে ছ অধ্যায় সাত অধ্যায় সমস্তে অসুর বাড়া সব ভজন করে সব ভজন କାହିଁକି ଯେ ଭଜନ ହେବନି ଗୃହସ୍ଥାଶ୍ରମରେ କେହି ଜଣେ ପ୍ରଭୁ ବହୁତ ଛାଡ଼ିଦେବେ ସୁନ୍ଦର ଜିନିଷଟା ଚକ୍ରପାତ କହୁଛନ୍ତି ତସ୍ମାତ୍ ଏବେ ଭଜନ କରିବା ଦରକାର କୌମାରା ଦେବ ଭଜନେ ଆରଭ୍ୟମାଣ କୁମାର ଅବସ୍ଥାରୁ ଭଜନଟାକୁ ଆରମ୍ଭ କଲେ ଭଜନ ହେବ ଆସକ୍ତିଆ ଉତ୍ପଦ୍ୟ ଭଜନର ଆସକ୍ତିଟା ଉଠିଲା ମାନେ ଉତ୍ପଦ୍ୟମାନାୟା ଅନ୍ୟତ୍ର ଅନାସକ୍ତିୟ ଭଜନମ ସିଦ୍ଧତି ଭଜନଟା କେତେବେଳେ ସିଦ୍ଧି ହୁଏ ଯେଉଁ ସମୟରେ ଭଜନ କଲା ସମୟରେ ଭଜନର ଆସକ୍ତିଟା ଆସେ ଅଲଗା କର୍ମ କଲା ବି ଅଲଗା କର୍ମ ପ୍ରତି ଆସକ୍ତି ନଥାଏ ସେତେବେଳେ ଭଜନଟା ସିଦ୍ଧି ହୁଏ ଯେଉଁମାନେ ବି ଗୃହସ୍ଥ ଆଶ୍ରମରେ ରହିଛନ୍ତି ଗୃହସ୍ଥ ଭକ୍ତ ଆମର ହେଇଛନ୍ତି ସେମାନେ ଦେଖିଲେ ଯଦି ମୋର ଆସକ୍ତି ଭଜନ ପ୍ରତି ରହୁନି ଆଉ ଏ ଆମେ ଯେତେବେଳେ ଭଦ୍ରକରେ ବାଲେଶ୍ୱର ଭଦ୍ରକ ସାଇଡ଼୍ରେ ତ ବହୁତ ଇସ୍କନ୍ ଭକ୍ତମାନେ ଅଛନ୍ତି ଗୋଟେ ଦିନ ଆମର ଗାଡ଼ି ଏ ଯେଉଁ ନାମଟ ବସ୍ ଏ ଯେଉଁ ଠିଆ ହେଇଛନ୍ତି ଗ୍ୟାରେଜରେ ତ ମୁଁ ରହି କାମ କରୁଥିଲି ଜଣେ ବ୍ୟକ୍ତି ଆସିଲା ସେ ମୋତେ ଦେଖିଦେଲା ଦେଖିଦେଇ ତାର ରାଗ ହେଇଗଲା ରାଗ ହେଇ ବାପାଜୀ ବାବାଜୀ ହେଇଛନ୍ତି କାହିଁକି ହରେ କୃଷ୍ଣ ମୋତେ ଦେଖିକି କହୁଛି ଆମ ଗାଁରେ ବହୁତ ଲୋକ ଅଛନ୍ତି ସେ ବି ମାରିଥିଲେ କରୁଛନ୍ତି କ'ଣ ତାଙ୍କର କ'ଣ ଭଜନ କରୁଛନ୍ତି ସେମାନେ ତ ମୁଁ ତ ଦେଖିଲି ସେ ଲୋକ କହୁଛି କିନ୍ତୁ ସିଏ ବେପାର କରୁଛି ତା ଚୁଟି ପାଚିଲାଣି ମୁଁ ଟିକେ ଶୁଣିଲି ମୁଁ କହିଲି ଆଚ୍ଛା କ'ଣ କହୁଛି ଶୁଣିବା ଆଉ ଗୋଟେ ବସ୍ରେ ସେ ଆସିଛି ସେ ବସ୍ରେ ଜିନିଷକୁ ଲୋଡ଼୍ କରିଛି ପଲିଥିନ୍ ଏ ଅଖା ବେପାର କରୁଛି ବେପାର କରୁଛି ଅଖା ବେପାର କିନ୍ତୁ କଥା କେମିତି କହୁ ଶୁଣନ୍ତୁ ମୋତେ ଦେଖେଇ କହୁଛି ମୁଁ ସେ ଗାଡ଼ି ଭିତରେ ଚେକ୍ କରୁଛି କ'ଣ ହାତରେ ତ ଆମ ଗାଁରେ ସବୁ ଅଛନ୍ତି ଏଇ ଇସ୍କନ୍ ବାଲା ହାତରେ ତ ମାଳା ପୁରେଇଛନ୍ତି ହାତ ତ ମାଳା ପୁରେଇ କହିବେ ହେରେ ହେରେ ମୋ ପୁଇ ଗଛ ଖାଇଗଲା ଛେଳି ହେରେ ହେରେ ଏଇଟା ହେଲା ହେରେ ମୋ ପୁଆ ହେଲା ତ ଏମିତି କହୁଛନ୍ତି କ'ଣ ଭଜନ କରୁଛନ୍ତି ଯେ ମୁଁ ସେଠି ଡାକିଲି ବୋଲି ମୁଁ ସାର୍ ଶୁଣିଲ ମୁଁ କହିଲି ହାତରେ ମାଳି ପୁରେଇକି ବି ଇତର କଥା କହିକି କି କୃଷ୍ଣ ନାମ କହୁଛନ୍ତି କି ନାହିଁ ତୁମର ଚୁଟି ପାଚିଗଲା ଅଖା ବେପାର କରିକରି ଅଖା ଭିତରେ ଚାଉଳ ରହୁଛି ଚିନି ରହୁଛି ତାକୁ ମଣିଷ ଖାଉଛି ତୁମେ କେବଳ ଅଖାକୁ ଖାଉଛ ଅଖାକୁ ବିକିକି ଚଳୁଛ ମାନେ କେତେଥର କୃଷ୍ଣ ନାମ ନେଇଛ କହିଲ ତୁମ ପିକା ସେ ଭଲ କି ନାହିଁ ହଁ ସେ ଏକ ନମ୍ବର ସାଧୁ ନୁହନ୍ତି କି ତୁମ ପିକା ସେ ଭଲ କି ନାହିଁ ତୁମେ ଅଖା ବେପାର କରିକରି ଫଟା ଚପଲ ପିନ୍ଧିଛ ବାହାର ଲୋକ ସାଧୁ କିଛି କହିଦେବ ସେ ଉଦ୍ଧାର ପାଇକି ଯାଇପାରିବେନି ମୋ ପାଖରେ କେବେ ହଉ ସେ ମୁଁ କହିଲି ତୁମେ ତ ଏତେ ଅଖା ବେପାର କରିକରି ଫଟା ଚପଲ ପିନ୍ଧିଛ କିନ୍ତୁ ଦେଖ ଯାଉଛି ଯିଏ ଜପ କରୁଥିବେ ସେ ଭଲ ଶାଢ଼ୀ ଖଣ୍ଡେ ପିନ୍ଧିବେ ଲୋକମାନେ ଏଥିପାଇଁ ଭାବନ୍ତି ଆରେ ଇଏ ତ କ'ଣ ସବୁ ନାମ କରୁଛନ୍ତି ଏଇସବୁ କଥାବାର୍ତ୍ତା ଏମିତି ଭଲ ମନ୍ଦ ନା ବାସ୍ତବିକ ଆମକୁ ସତର୍କ ହେବାକୁ ପଡ଼ିବ ଭଜନର ଆସକ୍ତି ଆସିଗଲା ମାନେ ଅଲଗା ବସ୍ତୁ ପ୍ରତି ଆସକ୍ତି ଆସିବନି ଭଜନ ଆସକ୍ତିରେ କେମିତି ଆସେ ନା କୁମାର ଅବସ୍ଥାରୁ ଆସେ ଯେତେ ଶୀଘ୍ର ଭଜନଟା କରିଦେଲା ମାନେ ଅଲଗା ବସ୍ତୁ ପ୍ରତି ଆସକ୍ତି ଆସିବନି ଭଜନ କରିବା ସମୟରେ ବହୁତ ସାବଧାନ ନାମ ଭଜନ ଏ ସମ୍ପତ୍ତି ଗୃହସ୍ଥ ଭକ୍ତ ହଉ ବ୍ରହ୍ମଚାରୀ ହଉ ସମ୍ପତ୍ତି କାରଣ ଆମର ଉଦ୍ଦେଶ୍ୟ ଉପସମର ବିଷ୍ଣୁ ପାଦୋସର୍ପଣ ବିଷ୍ଣୁଙ୍କର ପାଦ ଭଗବାନ ସହିତ ସମ୍ବନ୍ଧ ଏ ସଂସାର କାମ ଧର ଆଗେ ଷୋଳମାଳା ଜପ ସରିବ ସୁନ୍ଦର ଭାବରେ ତାର ପରେ କିଛି ବିଜନେସ୍ଟା ଗ୍ରସ୍ତ ବା ଅଫିସ ଯିବ ଆଗେ କାମ ମୁଣ୍ଡ ବୋଝ ପଛକୁ ରଖିବେ ନାମ ଭଜନ ପଛକୁ ହେବନି ଅଫିସ ଡ୍ୟୁଟି ସାରିକି ଆଇଲା ବେଳକୁ ଅଫିସର ହଜାର ଚିନ୍ତା ମାଳ ପରିଲା ବେଳକୁ ସେଇ ଚିନ୍ତା ଆସେ ସେ ହେବନି ଭଜନଟାକୁ ସର୍ବସ୍ୱ କରିବାକୁ ପଡ଼ିବ କାରଣ ଏଠି କହୁଛନ୍ତି ଭଜନଟା ଯଦି ଆସକ୍ତିଟା କୁମାର ଅବସ୍ଥାରୁ ନ ଆସେ ଅନ୍ୟତ୍ର ବସ୍ତୁ ପ୍ରତି ଆସକ୍ତି ଜୀବନା ଚକ୍ରବାଦୀ କହୁଛନ୍ତି ତେଣୁ କେଉଁ ଅଜିତେନ୍ଦ୍ରିୟ ବ୍ୟକ୍ତି ଏଭଳି ଅଛି ଯିଏ ଭଗବାନଙ୍କ କୃପା ବିନା ଗୃହସ୍ଥ ଆଶ୍ରମରେ ରହିକି ସେ ଭଜନ କରିଦେବ ମାନେ ଦଶ ବର୍ଷର ହିସାବ ଦେଉଛନ୍ତି ମନେ ରଖିଛନ୍ତି ନା ସେଇଟାକୁ ପଚାଶ ଶୋଇବାର ଗଲା ଚାଳିଶ ଚାଲିଗଲା ବୁଢ଼ା ଆଉ ବାଲ୍ୟ କିଶୋର ଆଉ ଯେଉଁ ଦଶ ବର୍ଷରେ ଭଜନ ହେବ ନା ଯଦି ଏବେ ଭଜନ ନ କରିଥିବ ଭଜନ କରୁନଥିବ ଭଜନର ଆସକ୍ତିଟାକୁ ନ ଆଣିଥିବ ସେତେବେଳେ ଭଜନ କରିପାରିବ ନା ଏଇଟାକୁ ପ୍ରତିପାଦନ କରିଛନ୍ତି କେମିତି ପ୍ରବଚନଟା ଆଚାର୍ଯ୍ୟମାନେ ସବୁ ଟୀକା ଅର୍ଥ କରିଛନ୍ତି ବର୍ତ୍ତମାନ ଏଇଟା କହିଦେଲା ପରେ ପୂର୍ବରୁ କ'ଣ କହିଲେ କୋମାନ ଗୃହସ୍ଥ ଆସକ୍ତ ଗୃହସ୍ଥରେ ଯିଏ ସକ୍ତମ ଯିଏ ଗୃହସ୍ଥରେ ଆସକ୍ତ ହେଇଯାଇଛି ସେ କେମିତି ମୋଚନ କରିବ କ'ଣ ଗୃହସ୍ଥ ଧର୍ମରେ ଆସକ୍ତି ହୁଅନ୍ତି ଗୃହସ୍ଥ ସଂସାର କଲାବେଳେ ପ୍ରଥମେ ବିଶ୍ୱନାଥ ଚକ୍ର ଠାକୁର ସମ୍ବାଦ କହୁଛନ୍ତି ଦ୍ରବ୍ୟ ଆସକ୍ତି ପ୍ରାବଲ୍ୟମ ଦର୍ଶୟ ଦ୍ରବ୍ୟ ଆସକ୍ତି
ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ହେଇକି ସଂସାରଟା ଘରଟା କରିସାରିଲା ପରେ ଦ୍ରବ୍ୟ ଆସକ୍ତି ଆସେ, ତାର ପ୍ରାବଲ୍ୟତା ଦର୍ଶାଉଛନ୍ତି ଏ ଶ୍ଳୋକରେ। ପ୍ରହ୍ଲାଦ ମହାରାଜ କହୁଛନ୍ତି, ବାପା ଏବେ ତ ଫାସରେ ପଡ଼ିନୁ, ଏବେ ମୋ ପାଖରୁ ମାଳି ତିଳକ ନେଇକି ଭଜନ କର, ଫାସରେ ଥରେ ପଡ଼ିଗଲେ ବିବାହ ହେଲେ ଆଉ ଭଜନ କରିପାରିବେନି, ତ ଆସକ୍ତି ଆସିଯିବ। ଏ ଦ୍ରବ୍ୟ ଆସକ୍ତି କ'ଣ? ଦ୍ରବ୍ୟ ଆସକ୍ତି, ପ୍ରଥମ ଦ୍ରବ୍ୟ ଆସକ୍ତି କହୁଛନ୍ତି, କୋନୁ ଅର୍ଥ ତୃଷ୍ଣା ବିସୃଜେ ପ୍ରାଣବ୍ୟଭିଜୟୀପ୍ସିତ ଜ କ୍ରୀଣାତ ଅଶୁଭି ପ୍ରେଷ୍ଟେ ତସ୍କର ସେବକ ବଣିକ। ତିନି ଜଣଙ୍କର ଉଦାହରଣ ଦେବେ। ଧନଟା କେତେ ପ୍ରିୟ? ପ୍ରାଣଠାରୁ ବି ପ୍ରିୟ। କିଏ ଧନ ରୋଜଗାର କରିକି ଛାଡ଼ିକି ପଳେଇ ଆସିକି ଭଜନ କରିବ, ବା ଧନ ରୋଜଗାର କରି ରଖିଛି ସେତେବେଳେ ଭଜନ କରିବ? କେବଳ ଧନ ଚିନ୍ତା କରି ଛାଡ଼ିପାରିବ। କିନ୍ତୁ ବହୁତ ଭକ୍ତ ଆମର ଏଠି ଅଛନ୍ତି, ଏଇଠି ବି ଅଛନ୍ତି, କି ଭାବି ହେଉଛନ୍ତି ନା ଭକ୍ତମାନେ ସବୁ କିଛି କାମଦାମ ପଇସା ରୋଜଗାର ନ କରିପାରି ଆସିଲେ ବୋଲି, ସବ ଦକ୍ଷ ଭକ୍ତ ବି ଛାଡ଼ି ପଳେଇ ଆସିଛନ୍ତି, ବହୁତ ଶିକ୍ଷିତ ପିଲା ଚାକିରି ଛାଡ଼ି ପଳେଇ ଆସିଛନ୍ତି, ଏହି ସମୟରେ ଛାଡ଼ିକି ପଳେଇ ଆସିଲେ, କିନ୍ତୁ ଟଙ୍କା ରୋଜଗାର କରିକି ବି ଛାଡ଼ିକି ପଳେଇ ଆସିଲେ, ଯେହେତୁ ଫାସ ଭିତରକୁ ଯାଇନାହାନ୍ତି। କିନ୍ତୁ ଟଙ୍କା ରୋଜଗାର କରିଦେଲା ପରେ ସେ ଗୃସ୍ତ ସ୍ୱାମୀ ସ୍ତ୍ରୀ ସମ୍ବନ୍ଧରୁ କାଟିକି ଚାଲି ଆସିବା ସହଜ ନୁହେଁ। କାହିଁକି? ଏଠି କହୁଛନ୍ତି, କୋନ ଅର୍ଥ ତୃଷ୍ଣ ବିସୃଜେତ, କିଏ ଏଭଳି ଜଗତରେ ଅଛି ଯିଏ ଅର୍ଥ ତୃଷ୍ଣାଟାକୁ ଛାଡ଼ିଦେବ, ଛାଡ଼ିପାରିବ? କାହିଁକି? ଏଠି କହୁଛନ୍ତି, ପ୍ରାଣବ୍ୟ ଅଭିଜ ଇପ୍ସିତମ, ଲୋକ ପ୍ରାଣ ବିନିମୟରେ ଅର୍ଥକୁ ରୋଜଗାର କରିବା ପାଇଁ ଚେଷ୍ଟା କରେ, ପ୍ରାଣ ବିନିମୟରେ ପ୍ରାଣକୁ ଦେଇଦିଏ। କ'ଣ ପ୍ରାଣଟାଠୁ ଅର୍ଥଟା ଏତେ ପ୍ରିୟ ନା? ହଁ ପ୍ରିୟ, ପ୍ରମାଣ ଦେଉଛନ୍ତି। ଇଏ କହୁଛନ୍ତି କିଏ? ପ୍ରହ୍ଲାଦ ମହାରାଜ ଅସୁର ବାଳକମାନେ କହୁଛନ୍ତି, ଜ କ୍ରୀଣାତ ଅଶୁଭି, ଏ ପ୍ରାଣଟାକୁ ଦେଇ ଦେଇକି କ୍ରୟ କରେ ପ୍ରାପ୍ତ ହୁଏ। କ'ଣ ଅଶୁଭି? ପ୍ରାଣକୁ ଦେଇକି ପ୍ରେଷ୍ଟ, ଏ ଅର୍ଥ ହେଉଛି ଅତି ପ୍ରେଷ୍ଟ, ପ୍ରିୟ। କିଏ କିଏ ଉଦାହରଣ ଦେଉଛନ୍ତି? ତସ୍କର ସେବକ ବଣିକ, ସେ ତସ୍କର ଚୋର ଦେଖିଛନ୍ତି ନା? ଚୋର ପ୍ରାଣ ବିନିମୟରେ ଧନ ଆଣୁଛି, ଚୋର ଜାଣିଛି ଯେତେବେଳେ ପ୍ରଥମେ ବାହାରିବ ପ୍ରଥମେ ଆଣିବ, ଆଜି ଧରା ପଡ଼ିବ ପୋଲିସ ଧରିବ ଆଜି ଗଲା, ବା ଚୋର କ'ଣ କରେ ପ୍ରାଣ ବିନିମୟରେ ଚୋରି କରେ। ଗାଁରେ ସବୁ ଆମର ତ ସବୁ ଅଭିଜ୍ଞତା ଅଛି, ଗ୍ରାମୀଣ ଲୋକ ଆମେ ଥିଲୁ, ଗାଁରେ ସବୁ ସମସ୍ତେ ଗ୍ରାମୀଣ ଥିଲେ, ଏଇ ଭୁବନେଶ୍ୱର ଟାଉନ୍ ଏବେ ହେଇଛି ନା, ଦୁଇଟା ମାଟି ଘରେ ଦୁଇଟା କାନ୍ଥ ଥାଏ, ଗୋଟେ ହେଉଛି ଛଟା ବାଡ଼ିଆ କାନ୍ଥ, ଆଉ ଗୋଟେ ନଦୁ କାନ୍ଥ ବୋଲି କୁହାଯାଏ ବାଲେଶ୍ୱର ଜିଲ୍ଲାରେ, ମାନେ କେବଳ ମାଟିରେ ସେ କାନ୍ଥ ହେଇଥାଏ। ଚୋରମାନେ କ'ଣ କରନ୍ତି? ପ୍ରାଣ ବିନିମୟରେ ଆଗେ ଚୋରି କରନ୍ତି, କିଭଳି? ସବୁ ସିନ୍ଧୁ କରନ୍ତି, କୁହନ୍ତି ସିନ୍ଧୁ କରି ତାଙ୍କର ଟଙ୍କା ନେଇଗଲେ, ସିନ୍ଧୁ ମାନେ ସେ ମାଟିଟା ଖୋଳିଲେ ତ ଆବାଜ ହେବନି, ସେ ମାଟି ଖୋଳି ପଶିବା ପାଇଁ ରାସ୍ତା କର, ପ୍ରାଣ ବିନିମୟରେ ଆରେ ମାଟି ସିନା ଖୋଳିଦେଲି, ଖୋଳିବା ଭିତରେ କାଳେ ମାଲିକ ଉଠିଯାଇଛି, ସେ କ'ଣ କରେ ଆଗେ ପଶେନି, ପଶିଲେ କାଟିଦେବ କାଳେ ଗୋଟାକୁ ଭରି କରେ, ଗୋଡ଼ଟାକୁ ଭରି ଗଲା ମାନେ ମାଲିକ ଯଦି ଗୋଟାକୁ ମାରିଦେବ ଗୋଟା କଟିଯାଉ, କିଛି ନା ଘୁଷୁରି ଘୁଷୁରି ପଳେ। ପ୍ରାଣ ବିନିମୟରେ ବି ଶରୀରର ଆଗକୁ ଦେବା ବି ପ୍ରସ୍ତୁତ, ଏ ତସ୍କର ମାନେ ଚୋର ମାନେ ପ୍ରାଣ ବିନିମୟ, ଅର୍ଥ ଏତେ ପ୍ରିୟ, ତେଣୁ ଯିଏ ଅର୍ଥକୁ ରୋଜଗାର କରିଛି, ଏ ତିନୋଟି ଉପାୟ, ଚୋରି କରିକି ହେଉ କିମ୍ବା ସେବକ ଚାକିରି କରିକି ହେଉ, କାଗଜ କଲମ ଧରିକି ଏତେ କଷ୍ଟରେ ଟଙ୍କା ରୋଜଗାର କରିକି ହେବ, ବ୍ୟାଙ୍କରେ ରଖିଦେଇକି ପଳେଇ ଆସିବା ବାଧି ଭଜନ କରି, ରେ ବାବାରେ ତ କିଏ ଖାଇବ କ'ଣ କରିବ, କେବେ ଛାଡ଼ିପାରିବି? ତାର ଉଦାହରଣ ଦେଉଛନ୍ତି, ଏଠି କହୁଛନ୍ତି ଅର୍ଥସ୍ୟ ଚକ୍ରଦାତ କହୁଛନ୍ତି, ପ୍ରାଣଭ୍ୟ ଅପି ପ୍ରିୟତମ ଆହ, ଅର୍ଥ ପ୍ରାଣଠାରୁ ବି ପ୍ରିୟ, ଯମ ଅର୍ଥ ହି ପ୍ରାଣେ କିଣନ୍ତି, ଯେଉଁ ଅର୍ଥ ତାର ଏ ଅର୍ଥ ବିନିମୟରେ, ପ୍ରାଣ ବିନିମୟରେ ଅର୍ଥକୁ କିଣାଯାଏ, ପ୍ରାଣ ବିନିମୟରେ କିଏ ନା ପ୍ରାଣ, ପ୍ରାଣୀ ପ୍ରାଣୀହାନି ପ୍ରାଣହାନି ଅପି ଅଙ୍ଗୀକୃତ ହେବ, ପ୍ରାଣହାନି କରିକି ତସ୍କର ଆଦି ଦ୍ରବ୍ୟର ପ୍ରାବଲ୍ୟ ଦେଖୁଛନ୍ତି। ଦ୍ରବ୍ୟ ଭିତରେ ପ୍ରଥମ ଧନକୁ ଆଣ, ରାତିରେ ଯେଉଁ ଚୋରି କରାଯାଏ ଚୋର, ଆଉ ଦ୍ୱିତୀୟରେ ସେବକ, ସେବକ ଯିଏ ଚାକିରି କରିଛନ୍ତି, ସେ ପ୍ରାଣ ଦେଇ ଦେଉଛନ୍ତି ନା। ଏଠି ସେବକ ଅର୍ଥ ଅଫିସ ଚାକିରି ଡ୍ୟୁଟି କଥା କହନି, ଯେଉଁମାନେ ଅଫିସରେ ଡ୍ୟୁଟି କରୁଛନ୍ତି, ଯେଉଁମାନେ ସୋଲଜର କାମ କରୁଛନ୍ତି, କ'ଣ BSF ସବୁ ନାଭା ଫାଭା ଜଏନ୍ କରିଛନ୍ତି, ପ୍ରାଣ ଦେଇକି ଟଙ୍କା କିଣିଛନ୍ତି ନା, କ'ଣ କେତେବେଳେ ମରିବେ ଠିକ ନାହିଁ, ପୁଣି ନା ଟଙ୍କା ଦରକାର, କ'ଣ ଅଛି ଯିଏ ସେମିତି କଷ୍ଟରେ ଟଙ୍କା ରୋଜଗାର କରିଛି ସିଏ ଛାଡ଼ିଦେବ କି, ସିଏ ଭଜନ କରିପାରିବ, ଛାଡ଼ିପାରିବ, ଟଙ୍କାଟା ଆସ ତୃଷ୍ଣାଟା ଆସେ, ସିଏ ଭଜନ କରିପାରିବ। ତୃତୀୟରୁ କହୁଛନ୍ତି ବଣିକ, ବଣିକ ମାନେ ବଣିକ ସମୁଦ୍ରାଦି ଦୁର୍ଗମଗାମୀ, ବଣିକ ସମୁଦ୍ରରେ ଯାଆନ୍ତି। ଆଜିକାଲି କହିବେ ସମୁଦ୍ର କ'ଣ ଆଜି ଅଛି ନା କ'ଣ, ଆମେ ତ ବେପାର କରୁଛୁ ଗାଡ଼ିରେ, ଆଉ ଏ ଗାଡ଼ି ବା ବଡ଼ ସମୁଦ୍ର, ସମୁଦ୍ର ତ ବଞ୍ଚିଯିବେ ହେଲେ କାଠ ପାଠ ପଡ଼ିଦ ଧରିକି ପଳେଇ ଆସିବେ, ଗାଡ଼ିରେ କ'ଣ ବଞ୍ଚିବେ କି, ଇଏ ବଡ଼ ସମୁଦ୍ର ଏକବାର ବୁଡ଼େଇଦେବ ସଫା, ତ ସେଇଠି ତ ଶୋଇଥିବେ, ସମୁଦ୍ର ମାଛ ଫାଛ ଖାଇବେ, ଗାଡ଼ି ଗାଡ଼ିରେ କେହି ଖାଇବି ପାରିବେନି, ତାର ଭିତରେ ରହିଥିବେ। ଏ ଯେଉଁମାନେ ବିଜନେସ୍ କରୁଛନ୍ତି, ଆଜିକାଲି ତ ବିଜନେସ୍ ଆହୁରି କଠିନ ହେଇଗଲାଣି, କ'ଣ ସବୁ ମାର୍କେଟକୁ ଟାଲି କରି କମ୍ ପରସେଣ୍ଟ ଅଛି, ଏ ଖଟା ଖଟ ରାତି ଦିନ, ଏଠୁ ଆଣ କାଲକାଟାରୁ ମାଲ ଆଣ, ବମ୍ବେରୁ ମାଲ ଆଣ, ଏଠୁ ମାଲ ଆଣ, ସେଠୁ ମାଲ ଆଣ, ଯେ ଏମିତି ମାଲ ଆଣିକି ପଇସା କମେଇକି ରଖିଛି ବିକିକି ଟଙ୍କା, ସେ ଛାଡ଼ିଦେବ ଘର, ସେ ଭଜନ ପଇସା ଛାଡ଼ିଦେଇକି ଭଜନ କରିବ, କେବେ କେବେ କରିପାରିବ, କେବେ କରିବେ। ପ୍ରହ୍ଲାଦ ମହାରାଜ ଦ୍ରବ୍ୟ ଆସକ୍ତି ପ୍ରାବଲ୍ୟ, ତେଣୁ ଏବେ ଟଙ୍କା ପଇସା କିଛି ରୋଜଗାର କରୁନ, ବାପା ପିଠିରେ ଖାଉଛ, ଆଉ ସବୁ ବାପା ବି ଡ୍ରେସ୍ ପତ୍ର ଦେଉଛି, ଆରାମସେ ଭଜନ କରନି, ଭଜନର ଆସକ୍ତିଟା ପାଇଯା, ଭଜନର ଆସକ୍ତି ଆସିଗଲା ପରେ ତୁମେ ତାପରେ ବି ବାହାରିଲେ କିଛି ଅସୁବିଧା ହେବନି, ସେତେବେଳେ ଭଜନ କରିପାରିବ, ସେଥିରେ ଅଲଗା ବସ୍ତୁରେ ତୁମର ଆସକ୍ତି ଆସିବ। ଯେତେବେଳେ ସମ୍ବାଦ କହୁଛନ୍ତି କେବଳ ସାତଟି ଶ୍ଳୋକରେ କହିବେ ନା, କେହି ଏତେ ଶୀଘ୍ର କୋପମାନ ଗୃହସ୍ତୁ ଶକ୍ତ ବିମୁଚ୍ଛେତେ, ଯେଉଁ ଶ୍ଳୋକ କହିଲେ ଦ୍ୱିତୀୟରେ କହୁଛନ୍ତି ଦ୍ରବ୍ୟ ଆସକ୍ତି, ଏ ଶ୍ଳୋକରେ କହିବେ ସ୍ତ୍ରୀ ପୁତ୍ରାଦି ଆସକ୍ତ ପ୍ରାବଲ୍ୟ ଦର୍ଶୟତି, ବହୁତ ଲୋକ ଅଛନ୍ତି ଟଙ୍କା ବି ନାହିଁ ପାଖରେ, ପୁଣି ମୁଁ ଘର ଛାଡ଼ିକି ଆସୁନାହାନ୍ତି, ଯେଉଁମାନେ କହୁଛନ୍ତି ହଁ ଟଙ୍କା ପଇସା ନାହିଁ ବାବାଜୀ ହେଇଗଲା, ଠିକ ଟଙ୍କା ପଇସା ତୁମର ନାହିଁ, ବହୁତ ପିଲା ଛୁଆ ଜନ୍ମ କରୁଛ, ପଳେଇ ଆସ ଭଜନ କର, ତାକୁ ବି ଛାଡ଼ି ହେବନି, ଗୃହସ୍ଥ ଆଶ୍ରମ କେତେ ବନ୍ଧନ। ଏଠି କହୁଛନ୍ତି କଥମ ପ୍ରିୟାୟା ଅନୁକମ୍ପିତାୟା ସଙ୍ଗମ ରହସ୍ୟା ରୁଚିରାଶ୍ଚ ମନ୍ତ୍ରାନ୍ ସୁତ ସୁତ ସ୍ନେହ ସିତ ଶିଶୁନାମ କଲାକ୍ଷରଣମ ମନୋରକ୍ତ ଚିତ୍ତ, ପୁତ୍ର ସ୍ନେହ ସ୍ତ୍ରୀ ପୁତ୍ରାଦି ଆସକ୍ତି ପ୍ରାବଲ୍ୟମ ଦର୍ଶୟତି, ସ୍ତ୍ରୀ ପୁତ୍ରର ଆସକ୍ତିର ପ୍ରାବଲ୍ୟତା ରହିବ। ଏଠି କହୁଛନ୍ତି ଏଇ ଶ୍ଳୋକରେ ପ୍ରହ୍ଲାଦ ମହାରାଜ ଅଶ୍ରୁ ବାଳକମାନଙ୍କୁ ଯେ ବାପା ଏବେ ବିବାହିନ ମୋ କଥାରୁ ମନ୍ତ୍ର ନେଇଯା, ମନ୍ତ୍ର ନେଲା ଯଦି ଏବେ ମନ୍ତ୍ର ନ ନେବ ଏବେ ଦୀକ୍ଷା ନ ନେବ, ବିବାହ ହେଲା ପରେ ମାତାଜୀ ତୁମକୁ ଦୀକ୍ଷା ଦେବେ, ସ୍ତ୍ରୀ ତୁମକୁ ଦୀକ୍ଷା ଦେବେ, ମନ୍ତ୍ର ଦେବେ, ଇଏ କହୁଛନ୍ତି ଏଠି ରୁଚିରାଶ ମନ୍ତ୍ରା ମନ୍ତ୍ର ଦେବେ, ମୋ ମନ୍ତ୍ର ନେଇଗଲେ ସେ ମନ୍ତ୍ର କାଟିବେ, ଇଏ ଭଗବାନଙ୍କର ମନ୍ତ୍ର, ଇଏ ସତ୍ୟ କଥା। ଯେଉଁମାନେ ହରେ କୃଷ୍ଣ ମହାମନ୍ତ୍ର ନେଇଛନ୍ତି ସେମାନେ ମାତାଜୀଙ୍କ ମନ୍ତ୍ରରେ କେବେ ପଢ଼ିବେ, କେବେ ପଢ଼ିବେ, ଆଜି ପଢ଼ୁଛନ୍ତି ମାନେ ଜାଣିବାକୁ ପଡ଼ିବ ସିଏ ଭଜନ ଆସକ୍ତଙ୍କର ଆସିନି। ବହୁତ ଭକ୍ତ ଅଛନ୍ତି ଆମେ ଦେଖିଛୁ ସେମାନଙ୍କ ଜୀବନରୁ, ଏଇଟା ସବୁ ସମସ୍ତଙ୍କ ପାଇଁ କୁହାଯାଉଛି, ଗୃହାସକ୍ତ ଲୋକମାନଙ୍କୁ କୁହାଯାଉଛି, ବହୁତ ମାତାଜୀ ତାଙ୍କର ପୁରୁଷମାନଙ୍କୁ ଭକ୍ତ କରିଛନ୍ତି ଇସ୍କନରେ, ପୁରୁଷମାନଙ୍କୁ ଟୋଟାଲ ଆସୁନଥିଲେ, କିନ୍ତୁ ମାତାଜୀମାନେ ଆଗେ ଆସକ୍ତି ହେଇକି ସେମାନେ ପୁରୁଷଙ୍କୁ ଜବରଦସ୍ତ ଧରିକି ଆଣିଛନ୍ତି। ସିଏ କହିଲେ ବାବାଙ୍କ ତୁମେ କାହିଁକି ବାବାଙ୍କ ପାଲରେ ପଡ଼ିଛ, ସେ ମାତାଜୀ ତ ବିବାହ ହେଇଛ ମାନେ ମାତାଜୀଙ୍କ ପଛରେ ତ ଯିବାକୁ ହିଁ ପଡ଼ିବ, ଯେଉଁ ବାଟେ ମାତାଜୀ ଗଲେଣି ଇସ୍କନ ମାନେ ତୁମକୁ ହିଁ ଯିବାକୁ ପଡ଼ିବ, ପଛ ପଛ କିଛି ନହେଲେ ଗାଡ଼ିରେ ଛାଡ଼ିବାକୁ ଆସିବ, ଆଗେ ଗେଟ୍ ପାଖରେ ଠିଆ ହେବେ, ଆମେ ଦେଖିଛୁ ଆଉ ବାବାଜୀ ସାର ମିଶିବେନି, ଗେଟ୍ ପାଖରେ ଠିଆ ହେବେ, ମନ୍ତ୍ର ଭିତରକୁ ଆସିବେ, ଧୀରେ ଧୀରେ ଆଗକୁ ଚମ୍ପା ଗଛ ଆଗକୁ ଡେଇଁବେ, ତାପରେ ଭଗବାନଙ୍କ କୃପା ଜାଲରେ ଯେ କାଲି ଯେମିତି ପ୍ରହସନ ନିବ ପ୍ରହ୍ଲାଦ ମହାରାଜ ପଡ଼ିବେ ଜାଲ ଭିତରେ। ଏ ଅବସ୍ଥା କେତେ ଆମେ ଦେଖିଛୁ, ଆଜି କାଇଁ ଆସିନାହାନ୍ତି ଆମର ସେ ପ୍ରଭୁ, କୁଆଡ଼େ ଗଲେ, ଆମର କ'ଣ ତାଙ୍କ ନା ପାଦ ସେବା ପ୍ରଭୁ, ପ୍ରଥମେ ମୁଁ ତାଙ୍କୁ ଦେଖିଛି, ସମସ୍ତେ ସବୁ ଗ୍ରସ୍ତ ପାଇଁ କହିଛନ୍ତି ସେମାନେ ମାତାଜୀଙ୍କ କଥା ହିଁ ଶୁଣନ୍ତି ନାହିଁ, ସେ ପ୍ରଥମେ ଆସୁଥିଲା ଯେତେବେଳେ ଏକାକି ଆସନ୍ତି, ଏକାକି ଆସନ୍ତି ସେ, ସେତେବେଳେ ଗୁରୁଦେବ ଥିଲେ, ଆଉ ସିଏ ଏକାକି ଆସୁଥିଲା, ସେତେବେଳେ ମାତାଜୀ ତାଙ୍କର ଅଛନ୍ତି କି ନାହିଁ ଆମେ ଜାଣିନଥିଲୁ, ଆମେ ତ ଗାଡ଼ିଦେବ କେତେ ବର୍ଷ ପରେ ପୁଣି ତାଙ୍କ ମାତା ତ ଆସିଲେ ନା, ସେ ଭକ୍ତ ହେଲେ ନା, ବହୁତ ଭକ୍ତଙ୍କର ଏଭଳି ଅବସ୍ଥା ହେଇଛନ୍ତି, ସେମାନେ ଯେ କେବଳ ମା ସ୍ତ୍ରୀଙ୍କର କଥା ହିଁ ଶୁଣନ୍ତି ତା ନୁହେଁ, ସେମାନେ ଭକ୍ତ ହେଇଛନ୍ତି, ଆଜି ଭକ୍ତ ହେଇଛନ୍ତି, ପୁଣି ବି ଜୀବନରେ ବହୁତ ଗ୍ରସ୍ତ ଭକ୍ତ ବର୍ତ୍ତମାନ, ସେମାନେ ତାଙ୍କର ମାତାଜୀ ଭକ୍ତ, ସେମାନେ ପିଲା ଭକ୍ତ, ଘର ବି ଭକ୍ତ, ପଇସା ଅଛି, ସବୁକିଛି ଅଛି, ପୁଣି ବି ସେମାନେ ସବୁ ପ୍ରିପେୟାର ହେଇସାରିଲେଣି ଆମ ଘରେ ଛାଡ଼ିକି ଭିତରେ ଭୋଜନ ହେଉନି, ପ୍ରିପେୟାର ସେମାନେ ପ୍ରସ୍ତୁତ ବର୍ତ୍ତମାନ ଭୋଜନ କରିବା ପାଇଁ ଅଛନ୍ତି, ଏଠି ବି ଜଣେ ବସିଛନ୍ତି ପଛରେ ଆପଣ ବସିଛନ୍ତି, ପ୍ରସ୍ତୁତ ହେଇଗଲେଣି ସେମାନେ, ନା ଛାଡ଼ିବାକୁ ପଡ଼ିବ, କାହିଁକି ନା ଏ ଗୃହସ୍ଥ ଆଶ୍ରମ ଏ ସ୍ତ୍ରୀ ପୁତ୍ର ଆଦରେ ପାବଲ୍ୟ ଚାରିଟା ଜିନିଷ, ଚାରିଟା ଜିନିଷ ବହୁତ କଷ୍ଟ ସ୍ୱାମୀ ପାଇଁ, ସ୍ତ୍ରୀ ପାଇଁ ସ୍ୱାମୀ, ସ୍ୱାମୀ ଶବ୍ଦ ସେ ନେଇପାରିବନି କେତେବେଳେ, ସ୍ତ୍ରୀ କେବେ କହିବେନି ସ୍ୱାମୀ ବୋଲି ନା, ସେ ବୈଷ୍ଣବ ଇଏ ଆଚାର୍ଯ୍ୟମାନେ ଶିକ୍ଷା ଦେଉଛନ୍ତି, ସ୍ତ୍ରୀ ଯେତେବେଳେ ସ୍ୱାମୀର ସେବା କରେ ସେତେବେଳେ ସେ ଭକ୍ତ ସେବାର ଫଳ ପାଏ, ବୈଷ୍ଣବ ସେବାର ଫଳ ପାଏ, ବୈଷ୍ଣବ ସେବା କରୁଛି ନା, ଏଇ ଏଭଳି ଜ୍ଞାନରେ ସେବା କରିବା ଦରକାର, ତେଣୁ ବୈଷ୍ଣବକୁ ଯେମିତି ପ୍ରଣାମ କରନ୍ତି, ମନ୍ଦିର ଆସିକି ଆମକୁ ପ୍ରଣାମ କରିବେ, ସ୍ୱାମୀ କାହିଁକି ପ୍ରଣାମ କରିବେନି, ସ୍ୱାମୀ ତ ଭକ୍ତ, ଭକ୍ତ ସେବାର ଫଳ ମିଳିବ, ଏ ବୈଷ୍ଣବମାନଙ୍କର ଯାହା କୁହନ୍ତି ଭକ୍ତିବିନୋଦ ଠାକୁର ଆଚାର୍ଯ୍ୟମାନଙ୍କର ଏଡ଼େ ସମତ, ତେଣୁ ସାଧାରଣ ଗୃହ ଯେଉଁମାନେ ଗୃହସ୍ଥ ଆଶ୍ରମ ରହିଛନ୍ତି ସ୍ତ୍ରୀମାନେ ଯେଉଁ ସ୍ୱାମୀର ସେବା କରୁଛନ୍ତି ତାଙ୍କୁ ସବୁ ଭକ୍ତ ସେବାର ଫଳ ମିଳୁଛି, ଯଦି ଯେ ତାଙ୍କ ନିକଟରେ ଅପରାଧ କରୁଛନ୍ତି ବୈଷ୍ଣବ ଅପରାଧର ଫଳ ମିଳୁଛି, ସେ ତ ବୈଷ୍ଣବ, ବହୁତ ସୂକ୍ଷ୍ମନୀୟ, ବହୁତ ସୂକ୍ଷ୍ମନୀୟ, ତେଣୁ ସ୍ତ୍ରୀ ପୁତ୍ରାଦି ପ୍ରାବଲ୍ୟ ଦର୍ଶୟ ସମ୍ବାଦ କହୁଛନ୍ତି, କଥମ ପ୍ରିୟ ପ୍ରହ୍ଲାଦ କହୁଛନ୍ତି ବାପା ପ୍ରଥମେ ତୁମେ ମନ୍ତ୍ର ମୋ ନିକଟରୁ ନିଅ, କଥମ ପ୍ରିୟ କିପରି ପ୍ରଥମ ପ୍ରିୟ ହେଉଛନ୍ତି ସ୍ତ୍ରୀ, ପ୍ରିୟାୟା ପ୍ରଭୁପାଦ ଲେଖୁଛନ୍ତି, ମୁଁ ତ ସବୁ ସଂସ୍କୃତରେ ଶ୍ଳୋକ ଦେଖିସାରିବା ପ୍ରଭୁପାଦଙ୍କର ଟ୍ରାନ୍ସଲେସନଟା ମୋତେ ବହୁତ ଭଲ ଲାଗିବ, ଆର୍ ଟ୍ରାନ୍ସଲେସନ ଡିଅର ମୋଷ୍ଟ, ଯେତେ ଡିଅର ମୋଷ୍ଟ, ଡିଅର କହିଲେନି ପ୍ରିୟ ମାନେ ଡିଅର, ପ୍ରଭୁ ମାନେ ଡିଅର ମୋଷ୍ଟ, ବିଶ୍ୱରେ ଜଣେ ଆଚାର୍ଯ୍ୟ ଯିଏ ସବୁ ଜିନିଷକୁ ଖୋଲି ଖୋଲି ଲେଖିଛନ୍ତି, ଅତି ପ୍ରିୟ ଯଦି କିଏ ଥାଏ ସ୍ତ୍ରୀ, କଥମ ପ୍ରିୟାୟା ଅନୁକମ୍ପିତାୟ, ପ୍ରହ୍ଲାଦ କହୁଛନ୍ତି ଆରେ ବାପା ଅନୁକମ୍ପିତ ସ୍ନେହର ପାତ୍ର ହେଉଛି ସ୍ତ୍ରୀ, ତାର ତୋ ପ୍ରତି ଯେତିକି ସ୍ନେହ ରହିଥିବ ତାର ବି ସେଭଳି ତୋ ପ୍ରତି ସ୍ନେହ, ତୁମେ ବିବାହ ହେଲା ପରେ ଜାଣିବ, ଛୋଟ ପିଲା ଜାଣିନ, ଆରେ ପ୍ରହ୍ଲାଦ ମହାରାଜ କେମିତି ଜାଣିଲେ ଯେ, ପ୍ରହ୍ଲାଦ ମହାରାଜ ଏଗୁଡ଼ା ସବୁ କେମିତି ଜାଣିଲେ ଯେ, ନିତ୍ୟ ସିଦ୍ଧ ଭକ୍ତ ନାରଦମୁନିଙ୍କ ମୁଖରୁ ସବୁ ପ୍ରବଚନ ଶୁଣୁଥିଲେ, ନାରଦମୁନିଙ୍କ ମୁଖରୁ ପ୍ରବଚନ ସବୁ ଶୁଣନ୍ତି, ସେ କହୁଛନ୍ତି କଥମ ପ୍ରିୟାୟା ଅନୁକମ୍ପିତାୟା, ହୋଟେଲରେ ଖାଇଲେ ଏତେ ସ୍ନେହ ଆସିବନି, ହୋଟେଲରେ ଯେଉଁ ଲୋକ ଦେଉଛନ୍ତି ପଇସା ଦେଇକି ଖାଉଛେ କ'ଣ ସ୍ନେହ ଆସୁଛି, ପତ୍ନୀ ଯେତେବେଳେ ଦେବେ ସ୍ନେହରେ ଦେବେ, ଯେଉଁ ଅନୁକମ୍ପିତ ସବୁ ଭାବନାରେ ପତ୍ନୀ ପ୍ରତି ଆସକ୍ତି ରହିଥାଏ, ସ୍ନେହଯୁକ୍ତ ଭୋଜନ ସବୁ କଥାରେ ସେ ସ୍ନେହ, ତାକୁ କେମିତି ଛାଡ଼ିବ ଯେ, ତୁମେ କେମିତି ଭୁଲିଯିବ, କେମିତି ଭୁଲିବ, ତୁମେ ଭୁଲିପାରିବନି ବିବାହ ହେଇନ, ପ୍ରହ୍ଲାଦ କହୁଛନ୍ତି କଥମ ପ୍ରିୟାୟା ଅନୁକମ୍ପିତାୟା ସଙ୍ଗମ ରହସ୍ୟ, ତୃତୀୟରେ କହୁଛନ୍ତି ସଙ୍ଗମ ରହସ୍ୟ, ରହସ୍ୟ ମାନେ ଏକାନ୍ତରେ ପ୍ରଭୁପାଦ ଲେଖୁଛନ୍ତି ଏକାନ୍ତରେ, ଏକାନ୍ତରେ ସ୍ତ୍ରୀ ପାଖରେ ଯେଉଁ ବସି କଥା ହେବା ସେଇଟା ଭୁଲିପାରିବେ କି, ଭୁଲିପାରିବେନି, ଏକାନ୍ତରେ ବସିବା ସ୍ତ୍ରୀ ପାଖରେ ବହୁତ ବଡ଼ ସୁଖ, ତୁମେ ଜାଣିଛ କି, ତୁମେ ଜାଣିନ, ତାକୁ ଭୁଲିପାରିବନି, ସେ ସମୟରେ ଭୋଜନ ହେବ ନା, କେବେ ବି ସ୍ତ୍ରୀକି ଛାଡ଼ିକି ପଳେଇ ଆସିଲେ ବି ଭୋଜନ କରିପାରିବ ନା, ମୋ ସ୍ତ୍ରୀ ପାଖରେ ଅଛନ୍ତି କି ନା, ପ୍ରମାଣ ବିବାହ ନ ହେଇକି ବି ପ୍ରମାଣ କଳିଯୁଗରେ ଦେଖନ୍ତୁ, ଏଇ ଯୁବକ ଯୁବତୀମାନେ ଏ କର୍ଣ୍ଣ ପିଶାଚୀ ଦ୍ୱାରା ସ୍ୱାମୀ ସ୍ତ୍ରୀ ହେବା ପାଇଁ ଯେଉଁ ସମ୍ବନ୍ଧ କରି ସବୁ ସ୍ଥାପନ କରିସାରିଲେଣି, ମନ୍ଦିରକୁ ଗଲେ ବି ଦେଖୁନାହାନ୍ତି, ମନ୍ଦିରକୁ ଗଲେ ବି ପାଖରେ ବସିଛି, ପୁଣି ଯଦି ପଚରାଯାଏ ତୁମେ କେସ୍ ଆଉ କିଛି କହିବେ, ବିବାହ ହେଇନାହାନ୍ତି ଏତେ ଆଶା, ଆଜି ବିବାହ ହେଇଯାଉଛି ସେ ଭୁଲିଯିବ କି, କେବେ ଭୁଲିପାରିବେ, ଯେମିତି ଲାଞ୍ଜଟା ପଛରେ ଲାଗିକି ରହିଥାଏ ସେଭଳି ସବୁ ସମୟରେ ଚିନ୍ତା। ସଙ୍ଗମ ରହସ୍ୟମ ରୁଚିରାଶ୍ଚ ମନ୍ତ୍ରା, ରୁଚିରାମ ଚକ୍ରଦା ତ ବହୁତ ସୁନ୍ଦର, ରୁଚିରାମ ମନୋଜ୍ଞାନ, ବହୁତ ମଧୁର ମଧୁର ମନକୁ ଛୁଇଁଲା ଭଳିଆ ମନ୍ତ୍ର। ହରିକୃଷ୍ଣ ମହାମନ୍ତ୍ର ତ ମନକୁ ଲାଗୁନି, ବୃଦ୍ଧ ଉପଦେଶ ଦେଲା ପରେ ମନକୁ ଛୁଇଁ, କିନ୍ତୁ ବର୍ତ୍ତମାନ ମୁଁ କହୁଛି ମୋ କଥାଟା ମନକୁ ଯଦି ନ ଛୁଉଁଛି ପରେ ମନକୁ ଛୁଇଁ ମାନେ ବିବାହ ହେଲା ପରେ ସ୍ତ୍ରୀ ଯେଉଁ ରୁଚିରାମ ମନ୍ତ୍ରାନ ଅସୁର ବାଳକମାନଙ୍କୁ କହୁଛନ୍ତି, ରୁଚିର ରୁଚିର ଶବ୍ଦ ଅର୍ଥରେ ମନୋଜ୍ଞାନ, ମନୋଜ୍ଞାନ ମନ୍ତ୍ରାନ ମନ୍ତ୍ର ମାନେ ଏଠି କହୁଛନ୍ତି ହିତ 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 ଆଳପା ହିତ ଆଳପ ମନ୍ତ୍ର ଗୁରୁଦେବ କାହିଁ ଦେଉଛନ୍ତି, ଏଇଥିରେ ତୁମର ଉପକାର ହେବ। ସେତେବେଳେ ସ୍ତ୍ରୀ ମନ୍ତ୍ର ଦେବେ, ଏଇଥିରେ ତୁମର ଉପକାର ହେବ, ଭୁବନେଶ୍ୱର ଗୋଟେ ପ୍ଲଟ ପକା, କଥା ମାନ କଥା ମାନ, ଓଭର ଡ୍ୟୁଟି କର, ଗୋଟେ ଲୋନ୍ ଆଣ, ଇଏ ରୁଚିରାମ ମନ୍ତ୍ର, ଏସବୁ ମନ୍ତ୍ର। ମୁଁ କହୁଛି ବରଂ ଲୋନ୍ କର, ପୁଅକୁ ଶୀଘ୍ର କିଟ୍ରେ ଜଏନ୍ କର, ମନ୍ତ୍ରାନ ଏଥିରେ ତୁମର ମଙ୍ଗଳ ହବ। ମୁଁ ତୁମ ମଙ୍ଗଳ ପାଇଁ କହୁଛି, ମୋର କିଛି ନାହିଁ, ବାପ ଘରେ ଟଙ୍କା ଅଛି, ମୁଁ ପଳେଇ ଯିବି, ବୁଢ଼ା ବୁଝିଲେ ତୁମକୁ କିଏ ପଚାରିବ। ରୁଚିରାମ ମନ୍ତ୍ରା ହିତ ଆଳପାନ ହିତ, ଏଇଥିରେ ତୁମର ମଙ୍ଗଳ ହବ। ମହାରାଜଙ୍କର କେଶରୁ ଶୁଣୁଥିଲେ ମହାରାଜ କହୁଛନ୍ତି, କେହି ମୋତେ ଭୁଲ ବୁଝିବେନି, ଯଦି ସତ କଥା କୁହାଯାଏ, ଯଦି ମଣିଷ ପ୍ରଥମେ ସମସ୍ତିଙ୍କ ଉପଦେଶ ନିଏ ତା ଭିତରେ ବେଷ୍ଟ ଗ୍ରେଡ଼ରେ, ମନକୁ ଯଦି କୁହେ ମନ ତୁ କାହା ଉପଦେଶଟାକୁ ସବୁଠୁ ଶ୍ରେଷ୍ଠ ବୋଲି ମନେ କରୁ, ସ୍ତ୍ରୀ ଯାହା କଲା ସେ ପୁରା ଠିକ, ୟା ଛଡ଼ା ଆପଣ କିଛି ମଙ୍ଗଳ ଅଛି, ସେ ମଙ୍ଗଳରେ କିଛି ନା କିଛି ଅସୁବିଧା ଅଛି, କିନ୍ତୁ ଇଏ ତ ଯେଉଁ ମନ୍ତ୍ର ଦେଲା ଏ ତ ଫେଲ ହେବନି, ହରେକୃଷ୍ଣ ମହାମନ୍ତ୍ରଠୁ ବଡ଼ି ଏ କହୁଛନ୍ତି। କଥମ ପ୍ରିୟାୟା ଅନୁକମ୍ପିତାୟା ସଙ୍ଗମ ରହସ୍ୟମ ରୁଚିରାଶ୍ଚ ମନ୍ତ୍ରା ମନୋଜ୍ଞ ମନ୍ତ୍ର ହିତ ଉପଦେଶ ଦେବେ। ପ୍ରହ୍ଲାଦ ମହାରାଜ, ଆରେ ବାପା ସେତେବେଳେ ତୁମେ ଟୋଟାଲି ଭଜନ କରିପାରିବନି, ମନ ଭିତରେ କେବଳ ସେ ହିତ ଉପଦେଶ ରହିଥିବ, ତା ପାଇଁ କର୍ମ କରୁଥିବ। ଗାଡ଼ି ଧରିକି ଦେଖୁନାହାନ୍ତି ଦୌଡ଼ିଛନ୍ତି ଲୋକ 24 ଘଣ୍ଟା, ଏ ଯେଉଁ ଯେତେ ଲୋକ ଏତେ ପରିଶ୍ରମ କରୁଛନ୍ତି, ପଚାରିବେ କାହିଁକି ଭାଇ ଏତେ ଖଟୁଛ, ପଛରେ ମନ୍ତ୍ର ଦେଇଥିବେ, ସେଇ ମନ୍ତ୍ର ବଳରେ 24 ଘଣ୍ଟା ଡ୍ୟୁଟି। ହରେକୃଷ୍ଣ ମନ୍ତ୍ର ପାଇଲେ ଯେମିତି ଆମେ ଖୋର୍ତ୍ତଳ ବହିରେ କାନ୍ଦ କାନ୍ଦରେ ବହି ବ୍ୟାଗ ପକାଇ ଦୌଡ଼ୁଛେ, ସିଏ ଚଲେଇଛନ୍ତି ମନ୍ତ୍ର ଦିଆହେଇଛି, ଏ ସତ୍ୟ ସତ୍ୟ ରୁଚିରାଶ୍ଚ ମନ୍ତ୍ର। ଭାଗବତ କଥା କଷ୍ଟ ଲାଗିପାରେ, କିନ୍ତୁ ନିରପେକ୍ଷ ଶାସ୍ତ୍ର। ଆଉ ଯଦି ବି ଇଏ ତ ଆସକ୍ତି ନିଶ୍ଚିତ ରହିବ, ଯଦି ବି ନାହିଁ ସୃହତ୍ସୁ କାର କାର ସ୍ତ୍ରୀ ସାଙ୍ଗରେ ପଡ଼େ ନା, ସବୁବେଳେ ଝଗଡ଼ା ହିଁ ଲାଗେ, ଏମିତି କେବଳ ଝଗଡ଼ା ବିବାହ ଦିନରୁ ପୁଣି ବି ଘରେ ପଡ଼ିକି ରହିଛନ୍ତି, କାହିଁକି ସୃହତ୍ସୁ ସ୍ନେହ ସୃହୃତ ମାନଙ୍କ ସ୍ତ୍ରୀ ସାଙ୍ଗରେ ପଡ଼ିନଥିବ, କିନ୍ତୁ ପୁଅ ଝିଅ ୟାଙ୍କ ସ୍ନେହଟା କାଟିପାରିବ, ଇଏ ବି ଗୋଟେ ବନ୍ଧନ। ପ୍ରହ୍ଲାଦ ମହାରାଜ କହୁଛନ୍ତି, ବାପା ସେତେବେଳେ ସ୍ତ୍ରୀର ମନ୍ତ୍ର ତ ବନ୍ଧନ ହେଇଯିବ, ଯଦି ବି ସ୍ତ୍ରୀ ତୁମର ଓଲଟା ପଡ଼ିଲା ଫାଇଟିଂ 24 ଘଣ୍ଟା କଲା, ଇ ପୁଅଙ୍କ ଆଙ୍କର ସ୍ନେହ କାଟିପାରିବ। ସୃହୃତୁ ତତ୍ ସ୍ନେହ ଶୀତ ଶିଶୁ ନାମ, ଏ ସ୍ନେହ ଶୀତ ସେଥିରେ ବଦ୍ଧ ହେଇଯାଇଥିବ, ସ୍ନେହରେ ବାନ୍ଧି ହେଇଥିବ, କାହାର ନା ସୁହୃତ ମାନଙ୍କର। ଏବଂ ଚତୁର୍ଥ କହୁଛନ୍ତି, ସବୁଠୁ ବେଶୀ ବାନ୍ଧିଦେବ ଶିଶୁ ନାମ କଳାକ୍ଷରଣାମ ଅନୁରକ୍ତ ଚିତ୍ତ, ଶିଶୁ ପୁଅ ଯେତେବେଳେ ଛୋଟ ପିଲା ହେଇଥିବ ସିଏ ଯଦି ବି ଇସ୍କନ ମଠକୁ ରାଗିକି ପଳେଇ ଆସିଲେ ବାବା ଝିଅ ପାଇଁ, ମନରେ ପଡ଼ିବ ବାପା ଡାଡ଼ି ମମି ଯେଉଁ ଡାକୁଥିଲା ସେ କଥାଟା ଯେତେବେଳେ ମନରେ ପଡ଼ିବ, ମାଳି ତିଳ ଗେଟ୍ ରହିଲା ରାତାରାତି, ସିକ୍ୟୁରିଟି ସିକ୍ୟୁରିଟି ତାର ବସିକି ଘୁମଉଥିବ, ଗେଟ୍ ପାର ହେଇକି ପ୍ରେସ୍ ବାଟେ ଡେଇଁକି ଭାଗ। ଇଏ ସତ୍ୟ କଥା। ଅନୁରକ୍ତ ଚିତ୍ତ, ଇଏ ମୁଁ ଖୋଲା କଥା କହୁଛି ଆଜ୍ଞା, ପୁରା ଖୋଲା କଥା। ଆମେ ଜାଣିଛୁ ଛୋଟ ଛୋଟ କାହିଁକି ନହନ୍ତୁ, ସେ ଜନ୍ମ ଦେଇଛନ୍ତି, ସେ ଜନ୍ମ ଦେଇଛନ୍ତି, ଅପୋଷଣ କରୁଛନ୍ତି। ସାଧୁ ହେଇକି ବା ଆପଣ ଗୋଟେ ଛୋଟ ପିଲାକୁ ଦେଖିଦେବି, ସେ କଥା କହୁଥିବ ଆପଣଙ୍କର, କେତେ ବଢ଼ିଆ କଥା କହୁଛି, ହଁ କେତେ ବଢ଼ିଆ କଥା କହୁଛି, ଆଖି ଫେରି ପାରିବେନି ତା ପାଖକୁ, ଏତେ ଆଟ୍ରାକ୍ଟିଭ। କାହିଁକି ନା ତାର କୌଣସି ଆସକ୍ତି ନାହିଁ, ଆନନ୍ଦ ବାସ୍ତବିକ ଶିଶୁ ଜୀବନରେ ଅଛି। କାରଣ ବାଳକ କୌଣସି ମାୟା ସ୍ପର୍ଶ କରେନି, ଶିଶୁ ନା ସିଏ ପୂର୍ଣ୍ଣ ଆନନ୍ଦରେ ଅଛି, ସେ ଆନନ୍ଦଟା ଆମକୁ ସ୍ପର୍ଶ କରିପାରୁଛି। ସେଥିପାଇଁ ଅବଧୂତ ଗୋଟେ ଗୁରୁ କଲେ, ବାଳକକୁ ଶିକ୍ଷା ଗୁରୁ କରିଥିଲେ, ଦ୍ୱେଷ ନାହିଁ, ସମସ୍ତେ ନିଜ କେତେ ଆନନ୍ଦରେ ଖେଳୁଛି। ସେଥିପାଇଁ ଶିଶୁ ବହୁତ ଅନୁରକ୍ତ, ଯିଏ ପିଲାକୁ ଜନ୍ମ କରିଛି ସେ ଭୁଲିଯିବ କି କେବେ ଭୁଲିପାରିବ। କଳାକ୍ଷର ନାମ, ଟିକି ଟିକି ଅକ୍ଷର ଯେଉଁ ଉଚ୍ଚାରଣ କରୁଥିବ, ମା ବାପ ଯେଉଁ କହୁଥିବ, ବାବା ମା ଭୁଲିପାରିବ। ଭଜନ କେ ସେ କେମିତି କରିବ ଯେ, ସ୍ୱାମୀପାଦ କହୁଛନ୍ତି, କଳାଣୀ ମଧୁରାଣୀ ଅକ୍ଷରାଣୀ ଯେ ସାମ ତେ ସାମ ଚ ସଙ୍ଗା ତେସୁ ଅନୁରକ୍ତ ଚିତ୍ତ ଯଶ୍ୟ। ତାହାର ଅନୁରକ୍ତ ଚିତ୍ତ ଯିଏ ହେଇଯାଇଛି ସେ କେବେ ଭୁଲିପାରିବନି। ଏଇଟା ସତ୍ୟ କଥା ଆଜ୍ଞା, କହିବା କଥା ନୁହେଁ, ମୋ କଥାରେ କୌଣସି କଥା କହିବେନି, ବା ମୋ ପାଖରେ ଏକ୍ସପିରିଏନ୍ସ ରହିଲା ମାନେ ମୁଁ କହିଦେବି ସମସ୍ତେ କଥା। ଗୋଟେ ଦିନ ଜଣେ ଭକ୍ତ ଆମର, ତାର ପୁଅ ଟିକେ ଦୁଷ୍ଟ, ସେ ଗୁରୁଦେବଙ୍କ ଆଗରେ ପ୍ରଭୁପାଦଙ୍କ ଆଗରେ ବହୁତ ଡିଆଁ ମାରୁଛି, ପୁରା ବଦମାସ ହିଁ ହେଉଛି। ଆଉ ଛୋଟ ପିଲାମାନେ ବଦମାସ ହେଲେ ମୋତେ ମୋଟେ ଭଲ ଲାଗେନି, ପ୍ରହ୍ଲାଦ ମହାରାଜଙ୍କ ଭଳି ହେବା ଦରକାର। ପିଲା ଯଦି ଆସି ଭାଗବତ କଥା ଶୁଣୁଛି ଧୀର, ଓ ତାକୁ ଦେଖିଲେ ହିଁ ପ୍ରାଣ ଅନ୍ତର ଖୋଲିଯାଏ, କେତେ ଏହିଁ ସନ୍ତାନ। ମୁଁ ସେଠି ତାକୁ କହିଲେ ଗାଳି ଦେବି, କାହିଁ ଏମିତି କହୁଛୁ? ତାଙ୍କର ବାପା କହିଲେ, ପ୍ରଭୁ ଆପଣ ବିବାହ ହୁଅନ୍ତୁ, ପୁଅ ଜନ୍ମ କରନ୍ତୁ, ତାପରେ ତାକୁ ଚାଷ୍ଟାଜମେଣ୍ଟ କରିବେ, ମୋ ପୁଅକୁ ଆପଣ କରିପାରିବେ। ମୁଁ ସେଠି ଚିନ୍ତା କଲି, ହଁ ସେଇଟା ମୋର ଭୁଲ ବାସ୍ତବିକ, ଇଏ କଳାକ୍ଷରଣାନି ଅନୁରକ୍ତ ଚିତ୍ତ। ସିଏ ତାଙ୍କ ନାମ କହୁନି, ସେ ଏହି କଥା ହିଁ କହିଲେ, ବାସ୍ତବିକ ସେ ଅନୁରକ୍ତ ଚିତ୍ତ। ଭକ୍ତ ଯଦି ଏ କଥା କହିପାରୁଛି, ବାହା ଲୋକ କଥା କ'ଣ କହିବେ ଯେ, କ'ଣ କହିବେ? ଶିଶୁକୁ ସାଇଜ୍ କରିବାର ଅବସ୍ଥା ହେଉଛି ବାଳକ ଅବସ୍ଥା। ଆମେ ଦେଖିଛୁ ଯେଉଁମାନେ ଛୁଆଟି ବେଳୁ ଆଖି ନଜର ରଖିଛନ୍ତି, ଯେଉଁ ଗୃହସ୍ଥମାନେ ତାଙ୍କ ପିଲାଙ୍କ ଉପରେ, ସେମାନେ ଆଜି ବି ମଣିଷ ହେଇଯାଉଛନ୍ତି, ଯାହା ହଉ ମାଳି ତିଳ କରିକି ରବିବାର ଦିନ ମନ୍ଦିରକୁ ଆସୁଛନ୍ତି। ଆଜି ଆସିଥିଲା, ସେ କୁଆଡ଼େ ଗଲେ? ଠିକ୍ ପଳେଇଗଲେ କି କାହ୍ନୁ ଆସିଛି, ମାଳି କରୁଛି। ଆମର ଶ୍ରୀ ଦାମୋଦର ପ୍ରଭୁଙ୍କର ପୁଅ, ଛୋଟ ପିଲାବେଳେ ମୁଁ ଦେଖୁଥିଲି ସେ ଆସି ଗୀତାର ଶ୍ଳୋକ ଉଚ୍ଚାରଣ କଲା, କିନ୍ତୁ ଆଜି ବି ଆସି ପ୍ରଭୁ ପ୍ରଣାମ କରିକି ଯାଉଛି। ବାବା ମା ତ ଜଗିଛନ୍ତି, ଏହି ଜୀବନ ନା, ପୁଅ ଆଗେ ପଡ଼ିଯାଉ, ତାକୁ ସ୍ନେହ ନାହିଁ, ପୁରା କୃଷ୍ଣ ଭକ୍ତି ଆଚରଣ କର। ଯଦି ଭକ୍ତି ଆଚରଣ କରିବ କ'ଣ ତାର ଅଭାବ ରହିବ, ଭଗବାନ ସବୁ ହିଁ ଯୋଗେଇବେ, ଏହି ଜୀବନ। କିନ୍ତୁ କିଏ ଏଭଳି ଅଛି, ଏଠି କହୁଛନ୍ତି ଏ ଚାରିଟା ଜିନିଷ, କଥମ ପ୍ରିୟା ଅନୁକମ୍ପିତା ୟା ସଙ୍ଗମ ରହସ୍ୟ ରୁଚିରାଞ୍ଚ ମନ୍ତ୍ରାନ୍ ସୁହୃତ ସୁସ୍ତ ସ୍ନେହ ସିତମ ଶିଶୁ ନା କଳାକ୍ଷରଣ ଅନୁରକ୍ତ ଚିତ୍ତ। ଏଇଟା କହିସାରିଲା ପରେ କେହି କେହି ବି ନିଷ୍ଠୁର ଅଛନ୍ତି, ସ୍ତ୍ରୀ ସାଙ୍ଗରେ ପଡ଼େନି, ପୁଅ ସାଙ୍ଗରେ ପଡ଼େନି। ତାଙ୍କର ପ୍ରହ୍ଲାଦ ମହାରାଜ କହୁଛନ୍ତି, ଆଉ ଅନ୍ୟମାନଙ୍କ ସହିତ ସମ୍ପର୍କ ମିଶିବି ଗୋଟେ ସ୍ନେହ ପାସ, କେଉଁମାନେ ସମସ୍ତଙ୍କ ନାଁ ଏକା ସାଙ୍ଗରେ କହିଦେଉଛନ୍ତି ପ୍ରବଚନରେ, ପୁତ୍ରାନ୍ ସ୍ମରନ୍ତା ଚ ଦୃହିତ ହୃଦୟା ଭ୍ରାତୃନ୍ ଶୁଶ୍ରୁବା ପିତର ଚ ଦିନ
गृहान मनोज्ञ उरुपरिच्छदांश्च वृत्तिश्च कुल्या प्रसुभृत्य वर्गान। प्रहलाद कुछ असुर बाड़क ये भी भजन कर आउ भजन हो पारना। स्त्री आसक्ति नर्थर आसक्ति निसुर आसक्ति नी शिशु बेल शिशु पिला प्रति भी आसक्ति ना तथापि निश्चित गोटे ना गोटे आसक्ति रही ग्यारंटी सब आसक्ति नाटा एका सांगे जो पूर्व कहले श्रुत बंधु मान आसक्ति सब व्याख्या कर दूसरी पुत्रान गोटे पुत्र प्रति आसक्ति ना पुत्र प्रति आसक्ति थी पुत्रान स्मरण पुत्र कथा चिंता मो पु कौन कर बहुवचन कहले पुत्र हो कन्या भाई जो मैंने सब दुहित्र हृदय झील बहे जीवनी झी रही क्योंकि तार शशुर घरे चिंता भी रही थी झीटा को देली भल घर दे पुटा एमतीका पुटा जे मद खाऊँ पु एम चाकरी रोजगार करनी झी मोर दुखर रोचे से चिंता भजन केत तुम प्रहलाद महाराज देखो के भजन करहबना जी बर्तमान भजन आसक्ति न आने दुहित हृदय हृदय पूरा झील को देखा पाखर रही था आ भ्रातृ जहाँ पाखे भाई मैंने अच्छा भाई सहित संपर्क आश्रवा भूणी आ कह ये सब किसी संपर्क ना कि शेष संपर्क थी पितर दीना दीना है गले मो बुढ़ा बापा माँ बुढ़ा है गले केमती भजन कर सेवा चिंता भजन करवा चान्स ही ना हेला ये स्नेह भी जार ना जार पिला ना बहुत लोग देख तार पिला ना भाई भौणी नहांती टंका भी ना कौन सी जिनसे जी शुणिले किसी ना केवल गोटे भूत कोठी अच्छे मान घर मैं भगवान भूत कोठी मैंने भगवान जो न था गृहान मनोज्ञान ये कुकुर मैंने केवल जगिक बसते कौ कुकुर कुकुर बाघ सब डल कौन कंडी कर ताकु जगिया लोक रही लोक घरे छाड़ी आस कष्ट कि रसुलगढ़ से बिकुले ये कहते गृहान मनोज्ञा उरु परिच्छद उरु प्रचुर जो परिच्छद अच्छी के पिला छुआ ना कि ना चाकरी बाकी ना रिटायर्ड होती है फोन भी भजन कर चल टे सन्या मंदिर उरु परिच्छद घरे जो मनोज्ञ फुल गोलाप गच लगे पा न दे झाउड़ी जीवर बापा गोलापर हाथ मरदेवि हाथ मरदेवि ता जीवन से गचर जीवन गला आख जीवन भी बर्बाद होगा तार गोलाप जीवन 10% कि आजीवन 100% बर्बाद लोक गई जगे बस आज्ञा चाहना तीर्थ टी आज्ञा मो घरे गुड़ा सह मरीज ये अद्भुत जीवन वास्तविक ये कहते गृहान मनोज्ञान उरु परिच्छद परिच्छद जो अच्छे सब जिते गृहर आवास ताकि आसक्ति आस भजन आसवे भजन कर पारे बहुत गृहस्थ भक्त आम अच्छा भक्त भक्त भी से बहुत समय घर द्वार बासन को माजवा समय नष्ट उचित नुहे जिते मिनिमाइ कौन दरकार जस्ट झाड़ू मारदे भगवान मंदिर परिष्कार करदे चलो भजन आ घर को मार्बल को पोछी 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 जीवन पड़े जी। मैंने समय नष्ट करेंगे उरु परिच्छदा एत समय के नष्ट करेंगे जिते कम द्रव्य से कम ए बेसी भजन यहाँ मन रखी जार जिते कम शाढ़ी कम लुगा फटा कम जिनिस कारण पेट्री जे समय जेकोस उठा पड़ो पेटी उठेगा पड़ो पेटी मैंने कौन बुझीपार ना ए देहटा उठी ना देह बासटा बस ना घरे जहाँ ट्रम पतर गद्रेज अच्छे क्या देह अच्छे ना ये पेटी तो उठ देह उठाओ आ देह उठने से गुड़ा जी से नहीं सब शमशान में पकाओ पेटी तो जो दिन उठ पेटी भारी पड़ कहीं जिते कम जिन तार जत्न कम समय लगे प्रहलाद महाराज असुर बाड़क मान कहते हैं ए बाड़ भजन बहु कष्ट उरु परिच्छद आेष जार ये सब जिनस ना वृत्तिश्च कुल्या कूल वृत्ति आ कौन कर
ଛାଡ଼ି ହେଉ କି? ବାପା ତ ଦୋକାନ କରିଥିଲା, ସିଏ ଆମର କ'ଣ ଚମ୍ପୁଆରେ କ'ଣ ମୋ ସେ ପ୍ରଭୁ ସେ ଗୁରୁଦେବ ପାଖକୁ ବି ଆସନ୍ତି। ହଁ ଗଙ୍ଗାଧର ପ୍ରଭୁ କ'ଣ କରିବା, ଦୋକାନଟା ମାନେ ଦେଖାଯାଉନି କିଛି ନାହିଁ, ପୁଣି ଛାଡ଼ିପାରୁନାହାନ୍ତି। ଯେତିକି ଟଙ୍କା ଅଛି ଯଦି ବସି ଖାଇବୁ ତାକୁ କହିଲେ ଆପଣ ପଳେଇ ଆସନ୍ତୁ ବ୍ୟାଙ୍କରେ ଡିପୋଜିଟ୍ କରିବେ, ସେବକ ରଖିଲେ ବି ଆପଣ ଖାଇଲେ ଯେତେ ବର୍ଷ ବଞ୍ଚିବେ, ପ୍ରତିଦିନ ହଜାର ହଜାର ଟଙ୍କା ଖର୍ଚ୍ଚ କରିବେ ସରିବେ। ବୃତ୍ତିଟା ଇଏ ପ୍ରମାଣ ଭାଗବତରେ ଆମେ ଦେଖୁଛୁ ଆଖି ଆଗରେ ସତ୍ୟ କଥା। ବୃତ୍ତିଶ୍ଚ କୁଳ ବୃତ୍ତି ଛାଡ଼ି, ତାକୁ ବି ଛାଡ଼ିବା ବହୁ କଷ୍ଟ। ଏଠି କହୁଛନ୍ତି ବୃତ୍ତିଶ୍ଚ କୁଲ୍ୟା ପଶୁ ଭୃତ୍ୟ ବର୍ଗା, ଯଦି କୁକୁର ଫୁକୁର ରଖିଥିବେ, ଯଦି ଗାଈ ରଖିଥିବେ ତ ଭଲ କଥା, ତାକୁ ଭୁଲିବା ଭୁଲିକି ଭଜନ କରିବା କଷ୍ଟ। ଆଜିକାଲି ତ ଗାଈ ନ ରଖି ଯେଉଁ କୁକୁର ରଖୁଛନ୍ତି ଘରେ, ତାକୁ ଗାଧୁଆ ପାଧୁଆ ଦେବା, ତାକୁ ତା ଫିଡ଼ିଙ୍ଗରେ ସମୟ ପଡ଼େ, ତା ପାଇଁ ବି ଭଜନ ହେବ, କିଛି ନଥିଲେ କୁକୁର ହେଲା। ରଷିଆରେ ଗୋଟେ ଆଡ଼ଭର୍ଟାଇଜ୍ ସବୁବେଳେ ମରାଯାଏ, ଡଗ୍ ଇଜ୍ ଆୱାର ବେଷ୍ଟ ଫ୍ରେଣ୍ଡ, ଡଗ୍ ଇଜ୍ ଆୱାର ବେଷ୍ଟ ଫ୍ରେଣ୍ଡ। ସେ ତାଙ୍କ ପ୍ରତି ବି ଆସକ୍ତି ଥିବ, ବର୍ଗାନ ଏଇସବୁ ବର୍ଗ ପ୍ରତି ଆସକ୍ତି। ଆଉ ଭଜନ କେତେବେଳେ ହେବ ଯେ, ମୁଁ କହିବା ଗୋଟେ ଭୁଲିଗଲି, ସ୍ୱାମୀପାଦ କହିଛନ୍ତି ଏଇ ଯେଉଁ ସ୍ତ୍ରୀ ପୁତ୍ର ଆସକ୍ତି ପ୍ରାବଲ୍ୟମ, ଏ ତିନିଟା ଶ୍ଳୋକ ଏକା ସାଙ୍ଗରେ ଅନ୍ୱୟ ହେଇଛି। ୟାର ଅବସ୍ଥା ଯେଉଁ ଶୁଣିଲେ, ସ୍ତ୍ରୀର କଥା, ସ୍ତ୍ରୀ ଶିଶୁମାନଙ୍କର ଜିନିଷ, ଏଠି ଉରୁପରିଚ୍ଛଦା, ଏସବୁ ଜିନିଷର ଆସକ୍ତିରେ ଲାଷ୍ଟରେ କହିବେ କଥା ବିରାଜନ୍ତେ ଦୂରନ୍ତ ମୋହ, କେଉଁ ଗୃହସ୍ଥ ଏ ମୋହକୁ ଛାଡ଼ିପାରିବ ଯେ ଭଜନ କରିବ। ତିନିଟା ଶ୍ଳୋକ ଏକା ସାଙ୍ଗରେ ଅନ୍ୱୟ ହେଇଛି, ଏସବୁ କଥା ବିରାଜନ୍ତେ ଦୂରତ୍ୱ ମୋହ, ଏହା ସାଙ୍ଗରେ ଅନ୍ୱୟ କରିବାକୁ ପଡ଼ିବ। ମୋହକୁ ଛାଡ଼ିପାରିବେ ନା, ଏହାର ଏହାର ମୋହକୁ ଛାଡ଼ିପାରିବେ ନା, ଆପଣ ଯାହା ଯେଉଁ ଶୁଣିଲେ ସବୁ ଗୋଟିଏ ଗୋଟିଏ ମୋହକୁ ସେ ଛାଡ଼ିପାରିବେ ନା। ଛାଡ଼ିନ ପରେ କ'ଣ ଅବସ୍ଥା ହେବ, ଏ ଶ୍ଳୋକରେ କହୁଛନ୍ତି, ଏ ଗୋଟିଏ ଶ୍ଳୋକକୁ କହିକି ବିଶ୍ରାମ ଦିଆଯିବ। ମୁଁ ବହୁତ ଶୀଘ୍ର ହେଇଯାଉଛି ବାସ୍ତବିକ। ଆଚ୍ଛା, କେହି ଜଣେ କହିପାରେ ଏତେ କଲା ପରେ ଯଦି ସେ ଶାନ୍ତି ପାଏ, ତୃପ୍ତି ତ ହେଉନଥିବ, ବୈରାଗୀ ଆସିଯିବ କାଳେ, ନା ବୈରାଗୀ ଆସିବାର ଚାନ୍ସ ହିଁ ନାହିଁ। ଏତେ କିଛି କଲା ପରେ ଏଇ ଦଶ ବର୍ଷଟା, ଦଶ ବର୍ଷ ମନେ ରଖିବି, ଦଶ ବର୍ଷ ଭିତରେ ରାତି ଶୋଇଯାଇଛି, କେବଳ ଦିନର ଦଶ ବର୍ଷ ଭିତରେ ଏତିକି ଡ୍ୟୁଟି କରିବେ, ତା ଭିତରେ କ'ଣ କେବେ ବୈରାଗୀ ଆସିବନି? ବୈରାଗୀ ଆସିବା ରାସ୍ତାଟାକୁ ସେ ଭଜନ ରାସ୍ତାଟାକୁ ନିଜେ ବନ୍ଦ କରିଦେଇଥିଲେ। ତେଜ୍ୟତେ କୋଷସ୍କୃତୈ ବାହ୍ୟମାନଃ କର୍ମାଣି ଲୋଭାତ ବିତୃପ୍ତ କାମା ଉପସ୍ତ୍ୟଜେହ୍ୟଂ ବହୁମାନ୍ୟମାନଂ କଥଂ ବିରଜିତ ଦୁରନ୍ତ ମୋହ। ଯେଉଁ ପୂର୍ବ ଯେଉଁ ଶ୍ଳୋକ ଗଲା, ଏଇ କଥଂ ବିରଜିତ ଲୋକ କେମିତି ଛାଡ଼ିବେ ଦୁରନ୍ତ ମୋହକୁ, କେମିତି ସବୁ ପୂର୍ବ ଯେଉଁ ଦୁଇ ଶ୍ଳୋକ ଆଲୋଚନା କରାଗଲା ସେଥିରେ ସବୁ ଦୁରନ୍ତ ମୋହ ଲୋକଙ୍କୁ, କେମିତି ଜଣେ ଶିଶୁମା ଯେଉଁ ଟିକ ଟିକ କଥାକୁ ଛାଡ଼ିଦେବେ, ଦୁରନ୍ତ ମୋହକୁ ଜଣେ କେମିତି ଛାଡ଼ିବେ, ସ୍ତ୍ରୀର ମନ୍ତ୍ରକୁ ଜଣେ ଏ ଦୁରନ୍ତ ମୋହକୁ କେମିତି ଛାଡ଼ିବେ, ସବୁ ଦୁରନ୍ତ ମୋହଟା ଅନୁଭବ କରନ୍ତି ସବୁ ଶ୍ଳୋକ ସହିତ। କଥମ ବିରଜନ୍ତି ଦୁରନ୍ତ ମୋହ, ଏ ଦୁରନ୍ତ ମୋହକୁ କିଏ ଛାଡ଼ିବ, ପ୍ରହ୍ଲାଦ କହୁଛନ୍ତି। ଏ ଅସୁର ବାଳକ ଏବେଠୁ କୁମାର ବେଳୁ ଭଜନ କର, କାହିଁକି ନନୁ ଏଇ ଶ୍ଳୋକରେ କହିଦେଲେ ତେଜ୍ୟତେ କୋଷସ୍କୃତ ଇବ ଇହମାନ, କୋଷସ୍କୃତ ମାନେ କ'ଣ ବୁଝିପାରୁଛ ନା, ଟସର ପୋକ କୋଷ ତିଆରି କରେ, କିଭଳି କୋଷ ତିଆରି କରେ, କାହିଁକି ଏଠି ତା କର୍ମାଣି ଲୋଭାତ୍ ଅବିତୃପ୍ତ କାମ, କୋଷଟାକୁ ନିଜେ ତିଆରି କରେ, କୋଷ ତା ପାଇଁ କିଏ ତିଆରି କରେନି, କୋଷଟା ସେ ନିଜେ ତିଆରି କରିଛି। ଅଲଗା ଗଛକୁ ଯିବ, କାଟି କାଟିକି ଆଣିବ, ସୂତାକୁ ନିଜେ ତିଆରି କରିବ। ସେଭଳି ଜଣେ ଗୃହସ୍ଥ ଆଶ୍ରମରେ ଘର ଦ୍ୱାର ସଂସାର ନିଜେ ବସେଇଛି, ଆଉ ନିଜେ କର୍ମ କରୁଛି, ଟସର ପୋକ ଲୋଭ ବଶତଃ ନିଜ ବସାକୁ ନିଜେ ବାନ୍ଧି ଦେଉଛି, ଟସର ପୋକ ନିଜେ ଭିତରେ ବସା କରିଦେବ, ଆସିକି ଟିକେ ଶୋଇ ପଡ଼ିବ, ବଢ଼ିଆ ତ ଏସି ରୁମ୍ ଭଳିଆ ମୋତେ ଲାଗୁଛି, ବସା ବାନ୍ଧି ବାନ୍ଧିକି ଯିବ। ଶେଷକୁ କହିବ ଏତେ ମୁଁ ବାନ୍ଧିଲି, ଯଦି ମୁହଁ ଖୋଲା ରଖିବି ଆଉ କେଉଁ ପୋକ ଆସିକି ଶୋଇବ, ହଁ ପୁରା ସିଲ୍ କରିଦେବି, ସିଲ୍ କରି ତାର ଭିତରେ ରହିବ, ତା ଭିତରେ ରହି ରହିବା ଅବସ୍ଥା, ନିଜ ସିଲ୍ ନିଜେ କାଟି ଦେଇଥିବ, ତା ଭିତରେ ଆରାମ ପାଇକି ମରିବା ଅବସ୍ଥାକୁ ଯିବନି, କିନ୍ତୁ କାଟୁନଥିବ। ଯିଏ ଗଛର ସୂତାଟାକୁ କାଟିକି ଆଣିଛି, ଗଛର ଚର୍ମକୁ କାଟିକି ଆଣିକି ସୂତା କରିଛି, ସେ କ'ଣ କାଟିପାରିବନି? ଇ ନିଜ କରିଥିବା ବସା କୋମଳ ବସାକୁ କାଟି ତ ପାରିବୁନି, ଅବିତୃପ୍ତ କାମ ତ ବଢ଼ିଆ ଆରାମ ଲାଗୁଛି, ବଢ଼ିଆ ଆରାମ ଲାଗୁ କରି କରିବୁ ସେ ଆରି ଭିତରେ ମଲା ତାକୁ ଶ୍ୱାସ ରୋଗୀ ଧରି ଆଣିକି ଘିଅରେ ବାଜିକି ଖାଇଲା। ଶ୍ୱାସ ରୋଗୀମାନେ ଖାଆନ୍ତି ମୁଁ ଛୁଆଟି ବେଳେ ଶୁଣିଛି ତ ସେଦିନ ହିଁ କହିଲି। ମଲା ପରେ ଯାହା ହେଲେ କାମରେ ଲାଗିବ, କିନ୍ତୁ ଇଏ ଗୃହସ୍ଥ ମଲା ପରେ କେଉଁ କାମରେ ଲାଗିବ, ମଣିଷ ମଲା ପରେ କେଉଁ, ପଶୁପକ୍ଷୀ କାମରେ ଲାଗନ୍ତି। ଗୋସାଇମାନେ କହୁଛନ୍ତି ପଶୁପକ୍ଷୀମାନେ କାମରେ ଲାଗନ୍ତି, ଗାଈ ମରିଗଲା ପରେ ଢୋଲ ହେଉଛି, ଘୁଷୁରୀ ମରିଗଲା ପରେ ତାର ମାଂସକୁ ନିଚ ଜାତି ଲୋକମାନେ ଖାଉ, ମଣିଷ ମଲା ପରେ କିଏ ଖାଉଛି, ମଣିଷର କେଉଁ କାମ କେଉଁ କାମକୁ ଲାଗୁଛି, ମଣିଷ ବଞ୍ଚିଲା ବେଳେ କେବଳ କାମରେ ଲାଗିବ ଯଦି ହରିଭୋଜନ କରିଥାଉ। ନାମ ଭଜା ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଠି କହୁଛନ୍ତି ତେଜ୍ୟତେ କୋଶସ୍କୃତ ଇବ ଇହମାନମ, ଟସର ପକ ଯେଭଳି ନିଜେ ବସା କରି ନିଜ ରାସ୍ତାକୁ ବନ୍ଦ କରିଦେଇଥିବେ ସେଭଳି ହେ ଅସୁର ବାଳକ କ'ଣ ଗୃହସ୍ଥ ଜୀବନରେ ନିଜେ କର୍ମ କରି ନିଜେ ବାନ୍ଧିଥାନ୍ତି, ଅବିତୃପ୍ତ କାମ କାମନାରେ ତୃପ୍ତି ହୁଅନ୍ତି ନା। ଏଇଠି ଅସୁର ବାଳକ ଗୋଟେ ସୁଯୋଗ ପାଇଗଲେ, ଆଜ୍ଞା ଆପଣ ଏତେ ପ୍ରବଚନ ଦେଲେଣି, ଯଦି ଅବିତୃପ୍ତ କାମ କାମନା ପୂର୍ଣ୍ଣ ହୁଏ ନା ତାହେଲେ ସେ ଛାଡ଼ିକି ପଳେଇ ଆସିବ। ଏଠି ସ୍ୱାମୀପାଦ ପ୍ରଶ୍ନ ଉଠାଉଛନ୍ତି, ସ୍ୱାମୀପାଦ ତ ଭାଗବତ ଜଗନ୍ନାଥ କୃପାରୁ ସବୁ ଟୀକା କରିଛନ୍ତି, ନନୁ ଆଚ୍ଛା ଅସୁର ବାଳକ ହାତ ଯୋଡ଼ି କହୁଛନ୍ତି, ପ୍ରହ୍ଲାଦ କହୁଛନ୍ତି, ନନୁ ଅବିତୃପ୍ତ କାମ ଅପି ଭୋଗ ଦର୍ଶନ ବିରକ୍ତ, ତାହେଲେ କାମନା ପୂର୍ତ୍ତି ହେଉନି ତାହେଲେ ବିରକ୍ତ ଆସିବ ଭୋଗକୁ ଦେଖି, ଆରେ ଏତେ ତ ଯୋଗାଡ଼ କରିକି ଆଣିକି ରଖିଲି ମୁଁ ମୋ ଶାନ୍ତି ପାଉ, ଆଉ କ'ଣ ଏଗୁଡ଼ା କରିବି, ଠାକୁର ଡାକିବ ନା, ବିରକ୍ତ ସଂସ୍ତେଜ୍ୟ ତତ୍ରାହ ନା ଛାଡ଼ିପାରିବନି, ବିରକ୍ତି ଆସିବନି, ଏତେ କଷ୍ଟ ସୁଦ୍ଧା ବିରକ୍ତି ଆସିବନି ନା, କାହିଁକି ନା ଉପସ୍ତ୍ୟଜେ ହମ ବହୁମାନ୍ୟମାନ। ଚକ୍ରଦେବ ଅର୍ଥ ସ୍ୱାମୀପାଦ ଅର୍ଥ କରୁଛନ୍ତି, ଉପସ୍ତ୍ୟ ଯେହଂ ଚ ସୁଖମନ୍ୟମାନମ ତଦେବଂ ଅଧିକମ ମନ୍ୟମାନ, ଏତେ ପରିଶ୍ରମ ଠାରୁ ସ୍ତ୍ରୀ ଯେଉଁ ରୋଷେଇ କରିକି ମୋଢ଼କୁ ଦେବ ବା ଆଜିକାଲି କ'ଣ ଜିଆ ଭଳିଆ ସବୁ ଲମ୍ବା ଲମ୍ବା ବାହାରିଲାଣି କ'ଣ ସେଟା କ'ଣ ମ ଚୁଆମିନ ନା କ'ଣ ଚାଉମିନ କି ସେ ଚୁଆମିନ ହେଉ କି ଯାହା ବି ହେଉ ଯେଉଁ ରୋଷେଇ କରିକି ଦେବ ପାଖରେ ବସିବ ଗୁଲୁଗୁଲିଆ କଥା କହିବ ଆଉ କ'ଣ ଦରକାର କି, ଏଇଟା ଖାଅ ମ ତୁମ ଦେହ ଖରାପ ହୋଇଯିବ, ହର୍ଲିକ୍ସ ପିଇଲଣି କି, ଝିଅ ଜୁହାକୁ ସୁଖ ଦେବ ମଠରେ କିଏ କହିବେ କି ନଅଟା ବାଜିଲା ପ୍ରସାଦ ନ ପ୍ରସାଦ ନ ପାଇବେ ନା ନ ପ୍ଲେଟ୍ ନ ପକାଇଲେ ପ୍ରସାଦ ନାହିଁ, ମଠରେ କିଏ ପଚାରିବ, ସେ ଆସିବା ପୂର୍ବରୁ ଚିନ୍ତା କରିବ ନା, ଆରେ ଏଠି ତ ଖାଇବା ପାଇଁ ଡାକୁଛି ସେଠି ତ ଡାକିବି ନାହିଁ କି, ପ୍ଲେଟ୍ ପକାଇଲେ ପ୍ରସାଦ ନହେଲେ ଚୁପଚାପ, ତା ଭିତରେ ପୁଣି ଡ୍ୟୁଟିରେ ଖିଲାପ କଲେ ମଙ୍ଗଳା ଆରତୀ ନ ଉଠିଲେ ସେମାନଙ୍କର ଟେମ୍ପଲ କମାଣ୍ଡରେ ଚଗି ପଡ଼ିବ, ଆଜି ମନା ହେଇଛି ପ୍ରସାଦ ଇଏ ସୁଖ କେଉଁଠୁ ପାଇବେ, ଏତେ କଷ୍ଟ ପରେ ଗ୍ରସ୍ତ ଆଶ୍ରମ ବି ଜିହ ଜିହ ଏଠି କହୁଛନ୍ତି ଜୁହା ସୁଖକୁ ଭୁଲିପାରିବେ, ସ୍ତ୍ରୀ ଯେଉଁ ଜୁହା ସୁଖ ଦେଉଛି ରୋଷେଇ କରିକି ତାକୁ ଭୁଲିପାରିବେନି, ଆଉ ଉପସ୍ତ ଇନ୍ଦ୍ରିୟ ସୁଖ ଉପସ୍ତ ଇନ୍ଦ୍ରିୟ ସୁଖ ଯୌନ ସୁଖ ତାକୁ ଭୁଲିପାରିବେନି, ବହୁମାନ୍ୟମାନ ଏ କଷ୍ଟ ତୁଳନାରେ ଆରେ ଏତେ ସୁଖ ଅଛି ଆଉ ଏତେ ସୁଖ ଅଛି ଆଉ ବହୁମାନ୍ୟମାନ ବହୁ ମନେ କରେ, ଏଠି ସମ୍ବାଦ କହୁଛନ୍ତି ଅଧିକ ମାନ୍ୟମାନ ଏତେ କଷ୍ଟ ଠାରୁ ଏ ଦୁଇଟା ସୁଖ ସେଇଥିପାଇଁ ସେ ପଡ଼ିକି ରହିଥିଲେ ବିରକ୍ତି ଆସିବ କଥମ ବିରଜନ୍ତି ଦୁରନ୍ତମ ଏ କିଭଳି ମୁହଁକୁ ଛାଡ଼ିଦେବ, ମୁଁ ତ ପ୍ରଭୁପାଦଙ୍କର ବହୁତ ସୁନ୍ଦର ପର୍ବଟକୁ ଛାଡ଼ି ଦେଇକି ପଳେଇ ଆସିଲି, ପ୍ରଭୁପାଦ ଯେତେବେଳେ ହଁ ବିବାହ ବିଷୟରେ କହିଛନ୍ତି ପ୍ରଭୁପାଦ କହିଛନ୍ତି ଆୱାର ଆକ୍ଚୁଆଲି ଡ୍ୟୁଟି ଇଜ୍ ଟୁ ଫ୍ରି ଆୱାର ସେଲ୍ଫ ଫ୍ରମ୍ ଦି ସାଇକଲ୍ ଅଫ୍ ବାର୍ଥ ଡେଥ୍ ଓଲ୍ଡେଜ୍ ଆଣ୍ଡ ଡିଜିଜ୍, ଆମର ପ୍ରକୃତ କର୍ତ୍ତବ୍ୟ ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ ମୁକ୍ତ ହେବା, ଫର୍ ଦିସ୍ ପର୍ପଜ୍ ୱାନ୍ ମଷ୍ଟ ଫାଷ୍ଟ ବି ଲିବରେଟେଡ୍ ଫ୍ରମ୍ ଦି ମେଟେରିଆଲ୍ ବଣ୍ଡେଜ୍ ଆଣ୍ଡ ସ୍ପେସିଆଲି ଫ୍ରମ୍ ହାଉସ୍ ହୋଲ୍ଡ ଲାଇଫ୍, ଜଣେ ଯଦି ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ ଉଦ୍ଧାର ପାଇବା ପାଇଁ ଚାହୁଁଛି ସେ ପ୍ରଥମେ ଭୌତିକ ଆସକ୍ତିରୁ ମୁକ୍ତ ହେବା ଦରକାର, ସ୍ପେସିଆଲି ଫ୍ରମ୍ ଦି ବଣ୍ଡେଜ୍ ଅଫ୍ ହାଉସ୍ ହୋଲ୍ଡ ଲାଇଫ୍, ସ୍ପେଶାଲି ଗୃହସ୍ଥ ଜୀବନ ବନ୍ଧନରୁ ମୁକ୍ତ ହେବା ଦରକାର, ଜଣେ କହିବେ ନା ଗୃହସ୍ଥ ଜୀବନ ବି ଦରକାର Now, household life is actually a kind of license for a materially attached person. ଏଇଟା ଗୋଟେ ଲାଇସେନ୍ସ ଦିଆହେଉଛି ଯେଉଁମାନେ ଭୌତିକ ଆସକ୍ତି ପୁରୁଷ ତାଙ୍କ ପାଇଁ ଗୋଟେ ଲାଇସେନ୍ସ ଦିଆଯାଇଛି ଇନ୍ଦ୍ରିୟକୁ ଭୋଗ ନ କରି ତୁମେ ରହିପାରିବ ନା ସେମାନଙ୍କ ପାଇଁ ଗୋଟେ ଲାଇସେନ୍ସ ଦିଆଯାଉଛି କିନ୍ତୁ ଲାଇସେନ୍ସଟା ସରକାର ମଦ ବିକିବା ପାଇଁ ଲାଇସେନ୍ସ ଦେଉଛି କିନ୍ତୁ କଣ୍ଡିସନ ଅଗଷ୍ଟ 15 ଦିନ ବନ୍ଦ ରାତି 10 ପରେ ବନ୍ଦ ଖୋଲାରେ ବିକିପାରିବୁନୁ ସେଭଳି ଏ ଯେଉଁ ଗୃହସ୍ଥାଶ୍ରମ ଯଦି ଏତେ ଦୋଷ ତାହେଲେ ଗୃହସ୍ଥାଶ୍ରମଟା ଭୁଲ ଭଗବାନ କାହିଁକି ଲାଇସେନ୍ସ ଦେଲେ ମଣିଷକୁ କାହିଁକି ଲାଇସେନ୍ସ ଦେଲେ ଏଇ କଣ୍ଡିସନରେ ଦେଇଛନ୍ତି ଆଉ ମଦୁଆକୁ ମଦ ପାଇଁ କାହିଁକି ଲାଇସେନ୍ସ ଆରେ ମଦୁଆକୁ ଯଦି ମଦ ପାଇଁ ନ ଦିଆଯିବ ଲାଇସେନ୍ସ ସେ ତ ପାଗଳା କରି ବାଡ଼ା ପିଟା କରି ମଦ 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 ଖାଇ ତ ବରଂ ଯାହା କିଛି ଲୋକ ରେଷ୍ଟ ନେଉଛନ୍ତି ସେ ମଦ ନ ଖାଇ ବାଟା ପିଟା କରି ମାରା ପିଲା ଛୁଆ ହଣା କଟା କରି କରିଦେବ ତ ମଦ ସୃଷ୍ଟି ଲୋକ ଗୋଟେ ଲୋକ ଭଗବାନ ତ ମାଛ ମାଂସ ସୃଷ୍ଟି କରିଛନ୍ତି ତାଙ୍କୁ କିଏ ଖାଇବ ମୋତେ ଗୋଟେ ଲୋକ ପ୍ରବଚନ କହିଲା ଗଞ୍ଜାମରେ କୁକୁଡ଼ାକୁ ଯଦି ଆମେ ନ ଖାଇବୁ କୁକୁଡ଼ା ଆମକୁ ଖାଇଦେବ ଏତେ ସଂଖ୍ୟା ବଢ଼ିବ ଇଏ ଅଦ୍ଭୁତ ବୁଦ୍ଧି ଆଉ ଭଗବାନ ତ ଆମକୁ ବୁଦ୍ଧି ଦିଅନ୍ତି ତାଙ୍କୁ ସବୁ କାଟ ମୁଁ କହିଲି କୁକୁଡ଼ା କେଉଁଠୁ କେଉଁଠି ଥିଲା କହିଲି କୁକୁଡ଼ାକୁ ମଣିଷ ଆଣିକି ରଖିଛି ଫାର୍ମ ଭିତରେ କୁକୁଡ଼ା ଗୃହପାଳିତ ପକ୍ଷୀକି କୁକୁଡ଼ା ବଣରେ ଥିଲା ମୁଁ କହିଲି ଚାଲୁନାହାନ୍ତି ଆପଣ ବଣ କୁକୁଡ଼ା ଦେଖିବି ମଣିଷ ତାକୁ ଆଣିକି ପାଳିକି ରଖିକି କୁକୁଡ଼ାକୁ ବଢ଼େଇଛି କୁକୁଡ଼ା ଅଣ୍ଡାକୁ ସିଆଡ଼େ ଖାଏ କୁକୁଡ଼ାକୁ ବି ସିଆଡ଼େ ଖାଏ ବଣ କଟାସ ଖାଏ ଆସି କାହିଁକି ତୁମକୁ ଖାଇବେ ଯେ ସେ ବଣ ତାଙ୍କ ସଂଖ୍ୟା ବଢ଼ିଲା ତାକୁ ଖାଇବା ପାଇଁ ଭଗବାନ ରଖିଛନ୍ତି ତୁମେ କୁକୁଡ଼ାକୁ ଖାଇକି ମଣିଷକୁ ଖାଉଛ ହିଂସ୍ର ହେଉଛ ମଣିଷକୁ ମାରୁଛ ମର୍ଡର କରୁଛ ଭେଜାଲ ବୁଦ୍ଧିମା ଆପଣଙ୍କୁ ବାୟା କରିଦେବେ ଆଜିକାଲି ପ୍ରବଚନ ଦେବା ଉପରେ ଆଉ ଏଇ ଠକବାଙ୍ଗ ଭଳିଆ ପ୍ରବଚନ ଦେଲେ କିଛି ଅସୁବିଧା ନାହିଁ ବେଟା ହରିଆ ହରିଆ ବୋଲ ମାଗୁର ମାଛର ଝୋଲ ଯୁବସ୍ତ୍ରୀର କୁହ ମାଗୁର ମାଛ ଖା ଯୁବସ୍ତ୍ରୀର ହରିହରି କହ କେହି କିଛି କହିବେନି ଫୁଲମାଳା ଦେଇକି ଟଙ୍କା ଦେଇକି ଚେଲା ପଛରେ ଲାଇନ୍ ଲାଗିଯିବେ ଠିକଣା କଥା କହିଲା ମାନେ ପ୍ରଶ୍ନ ଉପରେ ପ୍ରଶ୍ନ ଇଏ ହେଉଛି ଅବସ୍ଥା ତାହେଲେ ଭଗବାନ ସୃଷ୍ଟି କରି ଏଇଟା ଭୁଲ ନାହିଁ ଭଗବାନ ସ୍ପେସିଫିକ୍ ଲୋକ ପାଇଁ ସୃଷ୍ଟି କରିଛନ୍ତି ତାଙ୍କୁ ବେଦ ଗୋଟେ ଲାଇସେନ୍ସ ଦେଉଛି ବହୁତ ଉପକାର କରୁଛି ଏଟାକୁ ଭୋଗ କର ଭୋଗ କରିକି ଏଥିରୁ ତୃପ୍ତି କାରଣ ତୁମେ ଭୋଗ କରି ତ କେବେ ହେଲେ ସନ୍ତୁଷ୍ଟ ହେବ ନା ବୈରାଗ୍ୟଟା ଆସିବ କିନ୍ତୁ ଭୋଗ କରିବାର ଲାଇସେନ୍ସ ନିୟମ ଦେଉଛନ୍ତି ଏଠି ଏ କାଇଣ୍ଡ ଅଫ୍ ଆକ୍ଚୁଆଲି ହାଉସ୍ ହୋଲ୍ଡ ଲାଇଫ୍ ଇଜ୍ ଆକ୍ଚୁଆଲି କାଇଣ୍ଡ ଅଫ୍ ଲାଇସେନ୍ସ ଫର୍ ଏ ମେଟେରିଆଲି ଆଟାଚ୍ ପର୍ସନ୍ ବାଏ ହ୍ୱିଚ୍ ଟୁ ଏନ୍ଜୟ ସେନ୍ସ ଗ୍ରାଟିଫିକେସନ୍ ଯେଉଁ ଇନ୍ଦ୍ର ତୃପ୍ତି କରିବ ସ୍ତ୍ରୀ ଗ୍ରହଣ କରିବ ଅଣ୍ଡର ରେଗୁଲେଟିଭ୍ ପ୍ରିନ୍ସିପୁଲ୍ ନିୟମ ଭିତରେ ଅଦରୱାଇଜ୍ ଦେୟାର ଇଜ୍ ନୋ ନିଡ୍ ଅଫ୍ ଏଣ୍ଟରିଂ ଟୁ ହାଉସ୍ ହୋଲ୍ଡ ଲାଇଫ୍ ପ୍ରଭୁପାଦ କ୍ଲିୟର କହିଲେ ଗୃହସ୍ଥ ଜୀବନକୁ ପ୍ରବେଶ କରିବା କିଛି ଆବଶ୍ୟକ ନାହିଁ ଯେଉଁମାନେ ମେଟେରିଆଲ ଅତି ଆଟାଚ୍ ସେମାନଙ୍କ ପାଇଁ ଗୋଟେ ଲାଇସେନ୍ସ ଆଉ ଲାଇସେନ୍ସ ଦିଆହେଇଛି ନା ପୁଣି ଅଣ୍ଡର ରୁଲ୍ସ ଆଣ୍ଡ ରେଗୁଲେସନ୍ସ ସ୍ୱଚ୍ଛାସାର ଭାବରେ ପ୍ରଭୁପାଦ ବିଶ୍ୱସାରା ଆଜି ପ୍ରଚାର କରିକି ଆସିଛନ୍ତି ଯେଉଁମାନେ ସ୍ତ୍ରୀକୁ କେବେ ଗୋଟେ ମୁହୂର୍ତ୍ତ ଛାଡ଼ନ୍ତି ନା ବିଦେଶୀ ତୁମେ କେତେ ତୁମ ସ୍ତ୍ରୀଙ୍କୁ ଭଲ ପାଇଛ ଭାରତୀୟ ଲୋକମାନେ ତୁମେ ଶିଖିନ ଭଲ ପାଇବା ଯାଅ ଏବେ ବି ଦେଖିକି ଆସିବ କିନ୍ତୁ ଏଇ ଭାଗବତର ବାଣୀ କହି ଏଇ ପ୍ରହ୍ଲାଦ ମହାରାଜ ଯଦି ଅଧିକା ଲେକ୍ଚର ପ୍ରଭୁପାଦ କରିଥାଏ ପ୍ରହ୍ଲାଦ ମହାରାଜଙ୍କ ଲେକ୍ଚର ମୁଁ ସବୁ ଖୋଲିକି ଦେଖୁଥିଲି ପ୍ରଭୁପାଦ ଲେକ୍ଚର ସବୁଠୁ ଅଧିକା ଲେକ୍ଚର ପ୍ରଭୁପାଦ ଭାଗବତ ଉପରେ ପ୍ରଭୁପାଦ ମହାରାଜଙ୍କର ଆଉ ଅଧିକା ଶ୍ଲୋକ ରିପିଟ୍ କରିଛନ୍ତି ଭାଗବତ ପ୍ରଭୁପାଦ ମହାରାଜ ପ୍ରହ୍ଲାଦ ମହାରାଜ ଶିକ୍ଷା ଏଇ ପ୍ରବଚନ ଦେଇକି ସ୍ତ୍ରୀ ଆସକ୍ତ ପୁରୁଷମାନେ ଆଜି ତାର ପ୍ରମାଣ ଦେଖନ୍ତୁ ଏ ବିଦେଶୀ ଲୋକମାନେ ସବୁ ଆସୁଛନ୍ତି ଇସ୍କନ ବ୍ରହ୍ମଚାରୀ ସନ୍ନ୍ୟାସ ପ୍ରଚାର କରୁଛନ୍ତି ଏ କଳ୍ପନା ଜିନିଷ ନୁହେଁ ଭୋଗରେ ଚରମ ସୀମାରେ ସେମାନେ ଛାଡ଼ି ଦେଇଛନ୍ତି ଏସବୁ ଜିନିଷ ଶୁଣିକି ଏଇ ଯେଉଁ ମୁଁ କହୁଥିଲି ପ୍ରଭୁପାଦ ପର୍ପଟରେ ଏଇ ଶ୍ଲୋକର ପର୍ପଟରେ ଲେଖିଛନ୍ତି ଯେଉଁ କଥଂ ବିରଜନ୍ତେ ଦୁରନ୍ତ ମୋହ ଶ୍ଲୋକ ତେରେ ସେ ନିଜେ କୀଟ ଭଳି ଗୃହସ୍ଥ ଆଶ୍ରମରେ ରହିଯାଏ ଆଉ ବାହାରିପାରେ ନା ଅର୍ଥ ଉପସଂହାର କରୁଛନ୍ତି ୟା ପରବର୍ତ୍ତୀ ଶ୍ଲୋକରେ ଉପସଂହାର କରିବେ ଓ ସମୟ ହେଇଗଲାଣି ଏ ମ୍ୟାନ୍ ବିକେମ୍ ଇନକ୍ରିଜଲି ଏଣ୍ଟାଙ୍ଗ ଇନ୍ ହାଉସ୍ ହୋଲ୍ଡ ଆଫେୟାର ସୋ ମଚ୍ ସୋ ଦ୍ୟାଟ୍ ଲିଭିଙ୍ଗ ଦେମ୍ ବିକେମ୍ ଅଲମୋଷ୍ଟ ଇମ୍ପସିବଲ୍ ଯଦି ଗୋଟେ ମଣିଷ ଗୃହସ୍ଥ ଜୀବନରେ ଅଧିକ ଆସକ୍ତି ହେଇଯାଏ ଅଲମୋଷ୍ଟ ଇମ୍ପସିବଲ୍ ଫ୍ରି ଫ୍ରମ୍ ଦି ମେଟେରିଆଲ ଲାଇଫ୍ ଫ୍ରମ୍ ଦି ହାଉସ୍ ହୋଲ୍ଡ ଲାଇଫ୍ ଅଲମୋଷ୍ଟ ଇମ୍ପସିବଲ୍ ଅସମ୍ଭବ ସମ୍ପର୍କ ଭଗବାନ ପ୍ରତାପ ଏଠି କହୁଛନ୍ତି देन दि हाउस होल्ड विल बिकम दि गृहस्थ अंधकूप से घरटा गोटे गृह अंधकूप हो जाए सो ए डार्क वेल इन ह्विच दि मैन हाज फलन गोटे अंधकूप जो मनीष ही पड़ता है फर सच ए मैन गेट आउट इज एक्सट्रीमली डिफिकल्ट अनलेस ही इज हेल्प बाय ए स्ट्रंग पर्सन दि स्पिरिचुअल मास्टर प्रभुपाद कहते जी गृह रूपक अंधकूप पड़ी जाइए उद्धार करने जन स्ट्रंग पर्सन दरकार किए से स्ट्रंग पर्सन स्पिरिचुअल मास्टर प्रभुपाद जी महाराज कहते एंड पर्सन विथ दि स्ट्रंग रोप अफ स्पिरिचुअल इंस्ट्रक्शन कूर पड़ जाइए जिते शक्तिशाली मनीष है उठा उठे पारे कि गुरुदेव कौन कर रोप अफ इंस्ट्रक्शन कहते स्ट्रंग रोप अफ स्पिरिचुअल इंस्ट्रक्शन ये जो उपदेश गुरुदेव दौड़ दौड़ी एटा धरिया पड़ो उठे पड़े कहते ए फॉलन पर्सन शुड टेक एडवांटेज अफ दिस रोप अफ स्पिरिचुअल मास्टर और सुप्रीम पर्सनालिटी ऑफ गॉड एट कृष्ण विल टेक हिम आउट फ्रॉम द डार्क वेल गुरु उपदेश को मानवा दरकार जहाद्वारा से भगवान तक उद्धार कर गुरुदेव जो उपदेश दौरान गृहंधर बाहर रास्ता प्रभुपाद जी मैं प्रकट कर बहुत गुरुत्व यह सब जिन तेणु जो मैंने गृहस्थ भक्त होती जो मैंने भक्त बिल्कुल होना गृहस्थ आश्रम अच्छा जो मैंने ब्रह्मचारी हो कि जीवन जापन करेंगे सो प्रहलाद महाराज बहुत सुंदर शिक्षा दे दुईट अध्याय बहुत गुरुत्वपूर्ण मुझे बहुत बहुत शीघ्र जाऊँ नृसिंहदेव आविर्भाव है बहुत सुंदर शिक्षा ये शिक्षा शुणी असमान भक्त हो गले आसंता का शुणा आस शिक्षा को समाप्त कर प्रहलाद महाराज कह तुम्हें हरिं भजन कर असुर मैंने हाथ जोड़ी कहे आम असुर कूल में जन्म होम कौन अधिकार अच्छी युक्ति द्वारा परास्त करेंगे ना समस्त अधिकार प्रभु को समस्ते भजन करें द्वितीय अध्याय निद उदाहरण दे कहे मुझे ब्राह्मण कूल जन्म हो प्रहलाद कहते मुख्य ब्राह्मण जे मुँह असुर कुमार मो पिता हिरण्य कशी मुझे भजन करुच्छी मुझे के मंगल अच्छी मोर के कल्याण अच्छी मुझे देखी पार्न ये भक्तिर फल यहाँ शुणापुर अंतर पर भजन कर सब भक्त होपर हिरण्य कशी क्रोध कर प्रहलाद को मारे बाहर प्रभु बाहर